ସନ୍ଧ୍ୟା ଆଜି ରାତ୍ରି ଏଠାରେ ରହିବା ଏବଂ ଏହି ସ୍ଥାନରେ ଛିଡ଼ା ହେବା ସୌଭାଗ୍ୟର ବିଷୟ ଅଟେ। ମୁଁ ଏହି ସକାଳରେ ମାର୍ଗରେ ଆସୁଥିବା ବେଳେ ମୁଁ ପ୍ରଭୁଙ୍କଠାରେ ଅପେକ୍ଷା କରି ପ୍ରାର୍ଥନାରେ ନିବିଷ୍ଟ ଥିଲି ଓ ମାର୍ଗରେ ଆସୁଥିବା ବେଳେ ମୁଁ ରେଡିଓରେ ଜଣେ ସେବକଙ୍କୁ ଭାଇ ସ୍ମିଥ୍କୁ ଯିଏକି ଜଣେ ଅଶ୍ୱେତ ଭାଇ ଅଟନ୍ତି ଶୁଣିବା ପାଇଁ ରେଡିଓକୁ ଚାଲୁ କଲି। କଣ ଆପଣମାନେ ସମସ୍ତେ ଆଜି ସକାଳେ ତାହାଙ୍କୁ ଶୁଣିଲେ କି? କଣ ଆପଣମାନଙ୍କ ମଧ୍ୟରୁ କେହି ହେଲେ ଯିଏକି ସେଠାରୁ ଉପରେ କହୁଥିଲେ? ମୁଁ ଭାବୁଛି ତାହା ଓହାଓ ସହର ଥିଲା। କେହି ଜଣେ ମୋତେ ତାହାଙ୍କର ପ୍ରଚାର କରିବା ବିଷୟରେ କହୁଥିଲେ ଓ କହିଲେ ଆପଣଙ୍କୁ ତାହାଙ୍କୁ ଶୁଣିବା କଥା। ସେହିପରି କିଛି କହୁଥିଲେ। ଆଜି ସକାଳେ ମୁଁ ତାହାଙ୍କୁ ଶୁଣିବାର ସୁଯୋଗ ପାଇଲି ଆଉ ସେ ନିଶ୍ଚିତ ଭାବରେ ଏହି ବିଷୟରେ କହୁଥିଲେ ଯେ ଆଜି ଜଗତରେ ପାପ କିପରି ଭାବେ ପ୍ରଚୁର ମାତ୍ରାରେ ବ୍ୟାପ୍ତ ହୋଇଯାଇଛି ଆଉ ସେ ଥିଲେ। ପୁଣି ମୁଁ ରେଡିଓରେ ଆଉ ଟିକେ ଆଗକୁ ମୋଡ଼ିଲି ଓ ଗୋଟିଏ ଷ୍ଟେସନକୁ ଗଲି ଏବଂ ଯାଇ ଅନ୍ୟ ଜଣକୁ ଶୁଣିଲି। ସେହି ସମୟରେ ଯେତେବେଳେ ମୁଁ ଏଠାରେ ପହଞ୍ଚିଲି ମୁଁ ପ୍ରାୟତଃ ପ୍ରସ୍ତୁତ ହୋଇସାରିଥିଲି। ଦେଖନ୍ତୁ, ତାହା ଯଦି ଗୀର୍ଜାକୁ ଆସିବା ନିମନ୍ତେ ଅଧିକ ବିଳମ୍ବ ନ ହୋଇଯାଏ ଏହି ସକାଳରେ ଯେତେବେଳେ ମୁଁ ଭିତରକୁ ଆସିଲି। ଏଣୁ ଆମେମାନେ ବାସ୍ତବରେ ଅତି ସୌଭାଗ୍ୟବାନ ଅଟୁ ଯେ ଆଜି ରାତ୍ରି ଆମେମାନେ ଏଠାରେ ଅଛୁ ଓ ପ୍ରଭୁଙ୍କର ସେବା କାର୍ଯ୍ୟରେ ଯୋଗଦାନ କରିପାରୁଛୁ। ଆଉ ଭାଇ ନେବିଲିଙ୍କ ବିଷୟରେ କହିବା ଏବଂ ତହି ଆର ଦିନ ଦେଇଥିବା ସେହି ବାର୍ତ୍ତା ନିମନ୍ତେ ସେହି ସାନ ମହିଳାଙ୍କ ପାଇଁ ଆମର ସେହି ଭଉଣୀଟି ଯିଏକି ଆମଠାରୁ ଦୂରକୁ ଚାଲିଗଲେ ତାହା ଥିଲେ, ଆମେ ସମସ୍ତେ ଜାଣୁ ଯେ ସେ କିଏ ଥିଲେ, ତା ଭଉଣୀ ବିଭୋର ଥିଲେ। ଆଉ ଏଠାରେ ଜଣେ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିବା ଯିଏକି ଆଜି ରାତ୍ରିରେ ବାପ୍ତିସ୍ମ ନେଇଛନ୍ତି, ସେହି ସ୍ତ୍ରୀ ମୁଁ ତାହାଙ୍କୁ ଏଠାରେ ଏହି ଜଳକୁଣ୍ଡରେ ବାପ୍ତିସ୍ମ ଦେଇଥିଲି ଯେତେବେଳେ ମୁଁ ସେମାନଙ୍କୁ ତାହାଙ୍କୁ ଏକ ଚକଲଗା ଚୌକିରେ ଏଠାକୁ ଆଣିବାକୁ ପଡ଼ିଥିଲା। ସେ କର୍କଟ ରୋଗରେ ମୃତପ୍ରାୟ ଅବସ୍ଥାରେ ଥିଲେ ଆଉ ତାହାଙ୍କ ପାଖରେ କେବଳ ସେହି ରାତ୍ରିଟି ବଞ୍ଚି ରହିବା ପାଇଁ ଥିଲା। ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲେ, ସେ ପରଦିନ ସକାଳରେ ମରିବାକୁ ଯାଉଥିଲେ। ଆଉ ମୁଁ ତାହାଙ୍କ ଘରକୁ ଗଲି ଓ ତାହାଙ୍କୁ ଦିବ୍ୟ ସୃଷ୍ଟିକରଣ ବିଷୟରେ କହିବାକୁ ଚେଷ୍ଟା କଲି ଆଉ ସେ କେବଳ ନିରନ୍ତର ଏହା କହି ଚାଲିଥିଲେ, ମୁଁ ଯୋଗ୍ୟ ନୁହେଁ ଯେ ଆପଣ ମୋର ଗୃହକୁ ଆସିବେ। ସେ କହୁଥିଲେ, ମୁଁ ଯୋଗ୍ୟ ନୁହେଁ ଯେ କୌଣସି ସେବକ ମୋର ଘରକୁ ଆସନ୍ତି। ସେ କହୁଥିଲେ, ମୁଁ ଜଣେ ପାପୀ ଅଟେ। ମାତ୍ର ସେ କହିଲେ, ମହାଶୟ, ମୁଁ ଏହିପରି ଭାବରେ ମରିବାକୁ ଚାହେଁ ନାହିଁ। ଆଉ ତେଣୁକରି ଗ୍ରେସ୍ ୱେବ ଏଠାରେ ଉପରେ ମୋତେ ସେଠାକୁ ତଳେ ନେଇକରି ଗଲେ। ମୁଁ ସଭାଗୁଡ଼ିକରେ କ୍ଲାନ୍ତ ହୋଇ ବର୍ତ୍ତମାନ ହିଁ ଫେରିଥିଲି। ପୁଣି ସେଠାରେ ଯେତେବେଳେ ମୁଁ ତାହାଙ୍କ ପାଇଁ ପ୍ରାର୍ଥନା କରୁଥିଲି ଏବଂ ତାହାଙ୍କୁ ଶାସ୍ତ୍ର ପାଠ କରି ଶୁଣାଇଲି ଆଉ ତେବେ ସେ ଉଦ୍ଧାର ପ୍ରାପ୍ତ ହେଲେ, ସେତେବେଳେ ସେ ନିଜର ହାତକୁ ବଡ଼ କଷ୍ଟରେ ଉଠାଇ ପାରୁଥିଲେ। ମାତ୍ର ସେ ସମସ୍ତଙ୍କ ସହିତ ହାତ ମିଶାଇବାକୁ ଚାହିଁଥିଲେ। ସେ ତ ଠିକ୍, କିଛି ଗୋଟାଏ ତାହାଙ୍କ ସହିତ ଘଟିଥିଲା। ଆଉ ଯେତେବେଳେ ସେମାନେ ହାତ ମିଶାଉଥିଲେ ମୁଁ ଏକ ଦର୍ଶନରେ ଏହା ଦେଖିଲି ଯେ ସେ ଏକ କୁକୁଡ଼ା ପିଞ୍ଜରାକୁ ଯାଉଛନ୍ତି ଓ ଫେରି ଆସୁଛନ୍ତି। ମୁଁ କହିଲି, ଠିକ୍ ଅଛି, ତେବେ ତ ତାହେଲେ ସବୁକିଛି ଠିକ୍ ହେବାକୁ ଯାଉଅଛି। ଆଉ ତା 18 ବର୍ଷ ପୂର୍ବର କଥା ଥିଲା ଆଉ ସେ ତ ସେହି ସମୟଠାରୁ ସେହି କର୍କଟ ରୋଗରୁ ଅତିକ୍ରମ କରି ଆଗକୁ ବଢ଼ିଯାଇଛନ୍ତି। ଯଦି ବି ସେ ମଲେ, ସେ କଦାପି କର୍କଟ ରୋଗ ଯୋଗୁଁ ମଲେ ନାହିଁ। ତାହାଙ୍କର ଏକ ହୃଦାଘାତ ହେଲା ଏବଂ ତାହା ଯୋଗୁଁ ସେ ମୃତ୍ୟୁବରଣ କଲେ। ସେମାନେ ତାହାଙ୍କୁ ଅକ୍ସିଜେନ୍ ଦେଇ ରଖିଥିଲେ, ସେ ଏକ ହୃଦାଘାତ ଯୋଗୁଁ ମୃତ୍ୟୁବରଣ କଲେ। ଆଉ ତାପରେ ମୁଁ ଭାବୁଥିଲି, ଠିକ୍ ଶେଷରେ ଯେତେବେଳେ ଲୋକମାନେ ବାହାରକୁ ବାହାରୁଥିଲେ ଓ ସେମାନେ ଏହି ଗୀତକୁ ଗାଉଥିଲେ, ସେତେବେଳେ ଯୀଶୁ ଆସିଲେ। ଅବିକ ଠିକ୍ ତାହା ହିଁ ହୋଇଥିଲା। ସେ ଆସିଲେ ଓ ସେ ସ୍ତ୍ରୀର ଜୀବନକୁ ଆହୁରି 18 ବର୍ଷ ପାଇଁ ବଢ଼େଇ ଦେଲେ। ଆଉ ମୁଁ ଭାବିଲି, ତା କେତେ ଉପଯୁକ୍ତ ଥିଲା। ସେ ସ୍ତ୍ରୀ ଲୋକ ବୋଧହୁଏ ଏହା ଜାଣିପାରିନଥିଲା ଯେ ସେ ତାହା ସେହିପରି କରୁଥିଲା। ତେବେ ପୁଣି ଥରେ ତାହାଙ୍କର ହୋଇପାରେ। ମାତ୍ର ଏହା କେତେ ଉପଯୁକ୍ତ ଥିଲା ଯେ ସେହି ଗୀତଟିକୁ ସେଠାରେ ଗାଇବା, ସେତେବେଳେ ଯୀଶୁ ଆସିଲେ। ତେବେ ଏହା ଅଳ୍ପ କିଛି ଗୋଟାଏ ହୋଇଥାଏ ଏହା ପୂର୍ବରୁ। ମୁଁ ଆଶା କରେ ଯେ ତାହା ସଭାଗୁଡ଼ିକ ନିମନ୍ତେ ମୋର ସବୁଠୁ ବଡ଼ ପ୍ରାରମ୍ଭ ଅଟେ। ମୁଁ ବହୁତ ଅଧିକ ଅଧୀର ହୋଇପଡ଼େ। ଆଜି ସକାଳେ ମୁଁ ଏତେ ହତବୁଦ୍ଧି ହୋଇଗଲି ଯେ ମୁଁ ପ୍ରାର୍ଥନା କରିବା ପାଇଁ ଗଲି। ତେବେ ମୁଁ ଏଠାରେ ଘର ପରି ଅନୁଭବ କରୁଅଛି। ମୋ ପରିବାର ସେମାନଙ୍କୁ ଠିକ୍ ଏରିଜୋନାକୁ ନେଇଗଲି ଆଉ ମୁଁ ଯେପରିକି ଛୁଆମାନେ ବିଦ୍ୟାଳୟକୁ ଯାଇପାରିବେ, ଆଉ ମୁଁ ଏଠାକୁ ଫେରି ଆସିଲି ଯେପରିକି ଟିକେ ବିଶ୍ରାମ କରିପାରେ ଆଉ ଭାଇ ଉଡ୍ ଏବଂ ଏଠାରେ ଥିବା ଅନ୍ୟାନ୍ୟ ଭାଇମାନଙ୍କ ସହିତ ଶିକାର କରିବାକୁ ଯାଇପାରେ, ଆଗାମୀ ସପ୍ତାହ ପାଇଁ ଶିକାର ନିମନ୍ତେ ଯାଇପାରେ। ଆମେମାନେ ତଳେ କେଣ୍ଟକି ପ୍ରଦେଶକୁ ଯାଉଅଛୁ ଆଉ ମୁଁ ରହିଥିଲି। ମୁଁ ସେହିଦିନ ହିଁ ଆସିଥିଲି ଯେଉଁଦିନ କି ଶ୍ରୀମତୀ ୱେବର ମୃତ୍ୟୁବରଣ କରିଥିଲେ। ଆଉ ଏହା ଠିକ୍ ହିଁ ହେଲା ଯେ ମୁଁ ଏଠାରେ ରହିଥିଲି ଏବଂ ଭାଇ ନେବିଲ୍କୁ ଅନ୍ତ୍ୟେଷ୍ଟିକ୍ରିୟାରେ ସାହାଯ୍ୟ କରିପାରିଥିଲି। ଆଉ ମୁଁ ଚେଷ୍ଟା କରେ ନାହିଁ, ମୁଁ ତା ବିଷୟରେ ଅତ୍ୟଧିକ କିଛି କହିବାକୁ ଚେଷ୍ଟା କରେ ନାହିଁ, ଆପଣ ଜାଣନ୍ତି, ଲୋକମାନଙ୍କର ଅଭିଯୋଗ କରିବା ବିଷୟରେ। କାରଣ ମୁଁ ଭାବେ ଯେ ସବୁଠୁ ଭୟଙ୍କର ବିଷୟମାନଙ୍କ ମଧ୍ୟରୁ ଗୋଟିଏ ହେଲା ଯେ ଜଣେ ପୁରୁଷ କିମ୍ବା ଜଣେ ସ୍ତ୍ରୀ ଲୋକକୁ ନିରନ୍ତର ଅଭିଯୋଗ କରୁଥିବାର ଦେଖିବା। ମୁଁ ଏହା ସର୍ବଦା ଚିନ୍ତା କରିଛି, ପରମେଶ୍ୱର ମୋତେ ଏହାଠାରୁ ଦୂର ରଖିବ। ଦେଖନ୍ତୁ, ତାହା ତ ସବୁ ସମୟରେ ବିଶ୍ୱାସକୁ ଦୁର୍ବଳ କରିଦେଇଥାଏ। ଆପଣ ଜାଣନ୍ତି, ଆପଣ କେବଳ ଯଦି ଆପଣ, ମୁଁ ଜାଣେ ଯେତେବେଳେ ସେମାନେ ବୟସପ୍ରାପ୍ତ ହେଉଥାନ୍ତି, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆମେମାନେ ଏହିପରି ଚାହିଁଥାଉ ଯେ ଅମୁକ ବିଷୟ ଘଟୁ ଓ ସମୁକ ବିଷୟ ଘଟୁ। ଆଉ ମୁଁ ଜାଣେ ଯେ ସେ ସାନ ସାନ ବିଷୟ ସବୁ ଗୋଟିଏ ପରେ ଗୋଟିଏ ଜମା ହେବାକୁ ଯାଉଅଛି, ଅର୍ଥାତ୍ ଯେତେବେଳେ ଆପଣ ବୟସପ୍ରାପ୍ତ ହେଉଥାନ୍ତି ସେଗୁଡ଼ିକ ତ ହେବାକୁ ହିଁ ଥାଏ। ମାତ୍ର ମୁଁ ଭାବେ ଯେ ସବୁଠୁ ଭୟଙ୍କର ବିଷୟମାନଙ୍କ ମଧ୍ୟରୁ ଗୋଟିଏ ହେଲା ଯେ ଶୈତାନ କୌଣସି ବ୍ୟକ୍ତିର ଜୀବନକୁ ଅଧିକାର କରିନେବା। ଜଣେ କ୍ରୋଧୀ ବୃଦ୍ଧ ପୁରୁଷ କିମ୍ବା ଜଣେ ବୃଦ୍ଧ ମହିଳା, ଆପଣ ଦେଖନ୍ତୁ, ମୁଁ ଆଶା କରେ ଯେ ମୁଁ ସେହିପରି ସ୍ଥାନକୁ ଆସେ ନାହିଁ। ମୁଁ ଆଶା କରେ ଯେ ମୁଁ ତାହା ବହନ କରିପାରେ ମୋର ବୋଝଗୁଡ଼ିକୁ ଓ ଏପରି ଏକ ସ୍ଥାନକୁ ଆସେ ଯେଉଁଠାରେ କି ମୁଁ ଚାହେଁ ଯେ ମୋର ଜୀବନଟା ପରମେଶ୍ୱରଙ୍କ ମହିମାରେ ମୁକୁଟାଭିଷେକ ହେଉ। ତାହାଙ୍କର ଦୀର୍ଘ ସହିଷ୍ଣୁତାରେ, ଭଦ୍ରତାରେ, ଶାନ୍ତିରେ ନମ୍ରତାରେ ଏବଂ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଉ। ଆଉ ମୁଁ ମୋର ପ୍ରମୁଖ ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ଯାହାକି ମୋତେ ସର୍ବଦା ମୋ ଜୀବନସାରା ଆଘାତ ଦେଇ ଆସିଅଛି, ତାହା ହେଲା ଏକ ସ୍ନାୟୁଜନିତ ଅଧୀର ଅବସ୍ଥା। ଯେତେବେଳେ ମୁଁ ଏତେ ଅଧିକ ଥକି ଯାଇଥାଏ, ସେତେବେଳେ ମୁଁ ଅତ୍ୟଧିକ କ୍ଲାନ୍ତ ହୋଇଯାଏ। ମୁଁ ଥାଏ ଏହି ପ୍ରକାର ଅନୁଭବ କରିଥାଏ ଯେପରିକି କେହି ହେଲେ ଆପଣଙ୍କର ଚିନ୍ତା କରୁନାହାନ୍ତି, ଆପଣ ଜାଣନ୍ତି ଓ ଆପଣ ହିଁ ସବୁ, ତାହା ଆପଣଙ୍କର ମଧ୍ୟ ହେଉଥିବ। ଆଉ ମୁଁ ବାସ୍ତବରେ ତାହାର ଏକ ଅତ୍ୟଧିକ ଯାତନା ପାଇଲା ପରି ଅନୁଭବ କରିଛି, ଆପଣ ଜାଣନ୍ତି, ଓ ଥରେ ଥରେ ତାହା ବହୁତ ଅଧିକ ହୋଇଯାଏ। ପୁଣି ମୁଁ କରି ହିଁ ପାରି ନାହିଁ, ଏହା ମାନସିକ ଚାପ ଅଟେ, ଆଉ ତାହା ହିଁ ଅଟେ ଯାହାକି ଏହା କରିଥାଏ। ଆଉ ତେବେ ମୁଁ ଏପରି ଏକ ଅବସ୍ଥାକୁ ଆସିଯାଏ ଯେ ଅନେକ ଥର, ବିଶେଷ କରି ସେଠାରେ ଏତେ ଅଧିକ ସେହି ଦର୍ଶନ ଗୁଡ଼ିକ ରହିଥିବା ଯୋଗୁଁ ଆପଣମାନେ ଦେଖନ୍ତୁ ଏହା ମୋତେ ଆଘାତ କରି ପକାଏ। ମୁଁ ଜଣେ ବ୍ୟକ୍ତିଙ୍କୁ ଦେଖେ, ମୁଁ ଭାବେ ଏହା ଏକ ଦର୍ଶନ ଅଟେ। ନା ନା, ତାହା ନୁହେଁ। ହଁ, କଣ ତା ନୁହେଁ କି? କଣ ଆପଣମାନେ ବୁଝିଲେ? ଆଉ ଆପଣମାନେ ତାହା ହୃଦୟଙ୍ଗମ କରନ୍ତି ନାହିଁ ଯେ ତା ସହିତ କି ମୂଲ୍ୟ ଦେବାକୁ ପଡିଥାଏ। ଏଣୁକରି ତେବେ ଆପଣମାନେ ଆଶ୍ଚର୍ଯ୍ୟ କରିଥାନ୍ତି, ତାପରେ ଆପଣ ଏହା ଚିନ୍ତା କରିବାକୁ ଲାଗନ୍ତି, ତେବେ ଆପଣ ତ ତେବେ ଆପଣ ଗୋଟିଏ ପଟକୁ ହୋଇଯାଆନ୍ତି ଓ କୁହନ୍ତି, ତେବେ ବର୍ତ୍ତମାନ ମୁଁ କଣ କରିଅଛି? ମୁଁ ଏଠାରେ ଅଛି, ମୁଁ 50 ବର୍ଷ ବୟସର ଅଟେ, ଆଉ ମୁଁ ପ୍ରଭୁଙ୍କ ପାଇଁ କିଛି ହେଲେ କରିନାହିଁ। ପୁଣି ମୁଁ ବୃଦ୍ଧ ହେଉଅଛି, ଆଉ କଣ? ଓହ ମୋର ପ୍ରଭୁ। ତାପରେ ଆପଣଙ୍କର ହୋଇଥାଏ ଯାହାକୁ ଆମେ କହିଥାଉ ନୈରାଶ୍ୟ ଅନୁଭବ କରିବା। ଆପଣମାନେ ଭାଇମାନଙ୍କ ମଧ୍ୟରୁ କେତେକ ଯେଉଁମାନେ କି ପ୍ରାୟ ମୋ ବୟସର ଅଟନ୍ତି, ଆପଣମାନଙ୍କର ତାହା ମନେ ଥିବ ଯାହାକି ସେମାନେ କହୁଥିଲେ, ନୈରାଶ୍ୟ ଅନୁଭବ କରିବା। ବାପା ଏହା ବିଷୟରେ କହୁଥିଲେ, ମୁଁ ଆଶ୍ଚର୍ଯ୍ୟ କରୁଥିଲି ଯେ ତାଙ୍କର ଅଭିପ୍ରାୟ କଣ ଥିଲା। ଆଉ ମୁଁ ବର୍ତ୍ତମାନ ନିଶ୍ଚିତରେ ବୁଝିପାରୁଛି ଯେ ତାଙ୍କର କି ଅର୍ଥ ଥିଲା। ଏଣୁକରି ତେବେ ଆପଣ ସେହିପରି ଅନୁଭବ କରିବାକୁ ବାଧ୍ୟ ହୁଅନ୍ତି ଯାହାକି ସେଥିମଧ୍ୟରୁ ଗୋଟିଏ ହେଲେ ବି ସତ୍ୟ ନୁହେଁ। ଏହା ତ କେବଳ ଆପଣ ହିଁ ତାହା ଜାଣନ୍ତି। ଦେଖନ୍ତୁ, ଆପଣ ତାହା ଜାଣନ୍ତି, ଏହା ତ କେବଳ ଆପଣ ହିଁ ତାହା କରୁଥାନ୍ତି। ଏଣୁକରି ମୁଁ ବର୍ତ୍ତମାନ ନିଜକୁ ଅଳ୍ପ ଟିକେ ଶାନ୍ତ କରିବାକୁ ଚେଷ୍ଟା କରୁଥିଲି ଓ ସେହି ବଡ଼ ବର୍ଦ୍ଧନ ନିମନ୍ତେ ପ୍ରସ୍ତୁତ ହେବାକୁ ଚେଷ୍ଟା କରୁଥିଲି, ଯାହାକି ମୁଁ ଆଶା କରେ ଯେ ତାହା ଶୀଘ୍ର ଆସୁଅଛି। ଆଉ ତାପରେ ସେଥିରେ ମୋତେ ଠିକ୍ ନ୍ୟୁୟର୍କକୁ ଯିବାକୁ ଅଛି ଓ ମୁଁ ସେଠାରେ ଗୋଟିଏ ସଭା ପାଇଁ, ଗୋଟେ ଅଭିଯାନ ପାଇଁ ଯିବାକୁ ଅଛି। ଆଉ ତାପରେ ତଳେ ସେର୍ଭପୋର୍ଟକୁ, ତାପରେ ଫିନିସ୍କୁ ଫେରିଯିବାକୁ ଅଛି। ଆଉ ତାପରେ ପଶ୍ଚିମରେ ଆସିବାକୁ ଅଛି, ଯୁକ୍ତରାଷ୍ଟ୍ରର ଦକ୍ଷିଣ ସୀମାନ୍ତ ଆଡ଼କୁ। ଆଉ ତାପରେ ସେମାନେ ବର୍ତ୍ତମାନ ବିଦେଶ ଗସ୍ତ ପାଇଁ ଆୟୋଜନ କରୁଛନ୍ତି, ଯେପରିକି ବର୍ଷର ଆରମ୍ଭ ପରେ ଯେତିକି ଶୀଘ୍ର ହୋଇପାରେ ଆମେ ସେତିକି ଶୀଘ୍ର ଆରମ୍ଭ କରିବା, ବୋଧହୁଏ ମାର୍ଚ୍ଚ, ଏପ୍ରିଲ କିମ୍ବା ସେହିପରି କିଛିରେ, ଯେଉଁଠାରେ କି ଆପଣ ଷ୍ଟକହୋମ୍ କିମ୍ବା ଓସ୍ଲୋରେ ଆରମ୍ଭ କରନ୍ତି ଆଉ ପୃଥିବୀର ଚାରିଆଡ଼େ ବୁଲନ୍ତି, ଯଦି ଆମେ ଏହି ପରବର୍ତ୍ତୀ ଗସ୍ତରେ ତାହା କରିପାରିବା। ଆଉ ତେବେ ମୁଁ ଘର ପରି ଅନୁଭବ କରେ, ଏକ ପ୍ରକାର ଅଳ୍ପ ଟିକେ ବିଶ୍ରାମ ନିଏ, ଯେପରିକି ମୁଁ ଏକ ପ୍ରକାର ନିଜକୁ ସଞ୍ଜୀବିତ କରେ ଓ ପୁନଃ ବଳ ପ୍ରାପ୍ତ ହୁଏ। ଆଉ ପ୍ରଭୁଙ୍କ ଇଚ୍ଛା ହେଲେ ମୁଁ ପରବର୍ତ୍ତୀ ରବିବାର ଦିନ ତଳେ କେଣ୍ଟକିରୁ ଫେରି ଆସିବି। ଯଦି ଏହା ସବୁ ଠିକ୍ ଥିବ, ପ୍ରଭୁଙ୍କୁ ପ୍ରସନ୍ନ କରିବ, ଆଉ ଭାଇ ନେବିଲ ଏହାକୁ ଅନ୍ୟତ୍ର କିଛି ନ ଭାବନ୍ତି, ତାହେଲେ ଯଦି ଏହା ପ୍ରଭୁଙ୍କର ଇଚ୍ଛା ହେବ, ମୁଁ ପରବର୍ତ୍ତୀ ରବିବାର ଦିନ ସେବା କରିବାକୁ ଚେଷ୍ଟା କରିବି। ଆଉ ଯଦି ସେ ସେତିକି ଇଚ୍ଛୁକ ହେବେ, ଯେତିକି ଭାଇ ନେବିଲ ଇଚ୍ଛୁକ ଅଟନ୍ତି, ତାହେଲେ ମୁଁ ଏଠାରେ ରହିବି। ହଁ ମହାଶୟ, ସେ ତ ସେତିକି, ଯଦି ସେ ତାହା ବିଷୟରେ ସେତିକି ଇଚ୍ଛୁକ ଥାନ୍ତି ଯେତିକି ଭାଇ ନେବିଲ ଅଟନ୍ତି, ମୁଁ ଆଶା କରେ ଯେ ସେ ଅଟନ୍ତି। ତେବେ ଦେଖନ୍ତୁ, ମୁଁ ସେତେବେଳେ ଜାଣିଯାଏ ଯେ ମୁଁ ଶୀଘ୍ର ଆସୁଅଛି, ଯଦି ତା ପ୍ରଭୁଙ୍କର ଇଚ୍ଛା ଥାଏ, ତେବେ ମୁଁ ଆପଣମାନଙ୍କ ଠାରୁ ଅଳ୍ପ ସମୟ ନିମନ୍ତେ ଚାଲିଯିବାକୁ ଯାଉଅଛି। ଆଉ ମୁଁ ଠିକ୍ ଛୋଟ ଛୋଟ ବାର୍ତ୍ତାଗୁଡ଼ିକୁ, ଯେପରିକି ମୁଁ ମୋ ହୃଦୟରେ ଅଳ୍ପ କିଛି ବିଷୟକୁ ପାଇଥାଏ, ତାପରେ ମୁଁ ଏପରି ଅନୁଭବ କରେ ଯେ ମୁଁ ତାହାକୁ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ଆପଣମାନେ ଦେଖନ୍ତୁ ଓ ଆମେମାନେ ତାହାର ଚାରିପାଖେ ସହଭାଗିତା କରିପାରୁ। ତେବେ ମୋ ପାଖରେ ସେହିପରି କେତେ ଗୁଡ଼ାଏ ବିଷୟ ରହିଛି, 5ଟି କିମ୍ବା 6ଟି, ଯାହାକି ବିଗତ କେତେ ଦିନ ହେଲା ଠିକ୍ ମୋ ପାଖକୁ ଆସିଛି। ଆଉ ମୁଁ ଏଠାରେ 2 ଦିନ ପାଇଁ ଏଠାକୁ ବାହାରେ ଗୁଣ୍ଡୁଚି ମୂଷାର ଶିକାର ନିମନ୍ତେ ଯାଇଥିଲି। ଆଉ ମୁଁ ଜଙ୍ଗଲକୁ ଯାଏ ଓ ମୋ ସହିତ ଗୋଟିଏ ପେନ୍ସିଲ ଓ କାଗଜ ନେଇଥାଏ, ବୁଝିଲେ? ତେବେ ପ୍ରାୟ ଏକ ପ୍ରକାର ଏକ ସମୟରେ ଯେତେବେଳେ କି ତା ଉଜ୍ଜଳ ଏବଂ ଦିବାଲୋକ ଥାଏ, ମୁଁ ସେତେବେଳେ କୌଣସି ଏକ ଗଛର ଆହୁଡ଼ରେ ଆଉଜେଇ ହୋଇ ରହିଥାଏ। ଯଦି ମୁଁ ନିଦ୍ରା ଯାଏ ନାହିଁ, ମୁଁ ପ୍ରାର୍ଥନା କରିବା ଆରମ୍ଭ କରିଦିଏ। ଆଉ ତାପରେ ମୁଁ ସେତେବେଳେ ପ୍ରଭୁ ମୋତେ କିଛି ଦିଅନ୍ତି, ଆପଣ ଦେଖନ୍ତୁ, ମୁଁ ତାର ଛୋଟ ଛୋଟ ଟିପ୍ପଣୀ ମାନ ଲେଖିବାକୁ ଆରମ୍ଭ କରିଦିଏ। ଆପଣମାନେ ଜାଣନ୍ତି ଯେ ମୋର କହିବାର ଅର୍ଥ କ'ଣ? ଯେତେବେଳେ ଆପଣ ନିଜର ଚେତନାକୁ ଫେରନ୍ତି, ଆଉ ତେବେ ଆପଣ ତାପରେ ଏଠାରେ ମୁଁ ଘରକୁ ଆସେ, ସେସବୁକୁ କାଗଜର ଗୋଟିଏ ପଟ୍ଟାରେ ଲେଖିଦିଏ। ତାପରେ ଯେତେବେଳେ ମୋତେ ଡକାଯାଏ, ମୁଁ ଶୀଘ୍ର ଯାଏ ଏବଂ ମୋର ପଟ୍ଟାକୁ ନିଏ ଓ ସେଥିରେ ଦେଖିବାକୁ ଆରମ୍ଭ କରିଦିଏ, ଆଉ ଦେଖେ ଯେ ମୁଁ କେଉଁଟା ଆରମ୍ଭ କରିପାରିବି। ଆପଣ ଦେଖନ୍ତୁ, ତାହିଁ ଅଟେ ଯାହାକି ବର୍ତ୍ତମାନ ଘଟିଛି। ତେଣୁକରି ବର୍ତ୍ତମାନ ମୁଁ ଚାହେଁ ଯେ ଯଦି ପ୍ରଭୁଙ୍କର ଇଚ୍ଛା ହୁଏ, ତେବେ ଟିକେ କହିବି, ମୁଁ ଏହାକୁ କରିବାକୁ ଚେଷ୍ଟା କରୁଅଛି, ସେ ବଡ଼ ବଡ଼ ଲମ୍ବା ବାର୍ତ୍ତାଗୁଡ଼ିକୁ କାଟି ଛୋଟ କରିଦେବା ପାଇଁ। ଆପଣମାନେ ଦେଖନ୍ତୁ, ଯେଉଁଠାରେ କି ତା ଆପଣଙ୍କୁ ଘଣ୍ଟା ଘଣ୍ଟା ସମୟ ନେଇନିଏ। ଆଉ ଗତ ରାତିରେ ସେଠାରେ ଚିକାଗୋ ସହରରେ ପ୍ରଭୁ ମୋତେ ତାହାର ଗୋଟେ ଅତି ଛୋଟ ସେବା କରିବା ପାଇଁ ସାହାଯ୍ୟ କଲେ, ପ୍ରାୟ 30 ମିନିଟ୍ ଥିଲା। ଆଉ କେହି ଜଣେ ସେଠାରେ ବୁଲିକରି ଆସିଲେ କହିଲେ, ମୁଁ ଭାବିନଥିଲି ଯେ ଏହା ଆପଣଙ୍କ ଭିତରେ ଥିଲା, ମାତ୍ର ଆପଣ ତାହା କଲେ। ତେବେ 30 ମିନିଟ୍, 2.5 ଘଣ୍ଟା କିମ୍ବା 3 ଘଣ୍ଟାରୁ ନେଇ ଆପଣମାନେ ଜାଣନ୍ତି। ତେବେ ହୋଇପାରେ ଯେ ମୁଁ ଆଜି ରାତିରେ ଶୀଘ୍ର କରିବି ଓ ଅଳ୍ପ ଅଭ୍ୟାସ କରିବି, ଯେପରିକି ଆପଣମାନଙ୍କୁ ଅଧିକ ସମୟ ଧରି ନ ରଖେ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏଥିରେ କିଛି ଯାଏ ଆସେ ନାହିଁ ଯେ ମୁଁ କେଉଁ ସ୍ଥାନକୁ ଯାଏ। ଏଠାରେ ଏହି ଅରାଧନାଳୟ ପରି ଅନ୍ୟ କୌଣସି ସ୍ଥାନ ହେବ ନାହିଁ। ଏହା ତ ଘର, ସୁମଧୁର ଘର ଅଟେ। ଆଉ ମୁଁ ୱେଭର ପରିବାର ସହିତ ସହାନୁଭୂତି ରଖେ ଏବଂ ଏହି ବହୁମୂଲ୍ୟ ଅଶ୍ୱେତ ଭାଇ ସହିତ ସହାନୁଭୂତି ରଖେ, ଯିଏକି ମୃତ୍ୟୁବରଣ କଲେ। ତାଙ୍କର ଠିକ୍ ଚାଲିଯିବା ପୂର୍ବରୁ ମୁଁ ଅଳ୍ପ ସମୟ ତାଙ୍କ ସହିତ ପ୍ରାର୍ଥନା କରିଥିଲି ଆଉ ସେ ଜଣେ ଏକ ଉତ୍ତମ ଚରିତ୍ର ବିଶିଷ୍ଟ ବ୍ୟକ୍ତି ଥିଲେ। ଆଉ ବର୍ତ୍ତମାନ ସେ ପରମେଶ୍ୱରଙ୍କ ସହିତ ଘରେ ଅଛନ୍ତି ଓ ଏହା ସବୁ କିଛି ଶେଷ ହୋଇଅଛି। ଆଉ ଆପଣଙ୍କୁ ତ ଯାହା ହେଲେ ବି ଯିବାକୁ ପଡ଼ିଥାଏ ଓ ଆମେମାନେ ସମସ୍ତେ ତାହା ଜାଣୁ। ଏଣୁକରି ଆମେମାନେ ଏହା ହେଉ ଯେ ପ୍ରଭୁ ସେମାନଙ୍କର ପ୍ରାଣଗୁଡ଼ିକୁ ଶାନ୍ତିରେ ବିଶ୍ରାମ ଦିଅନ୍ତୁ ଆଉ କୌଣସି ଏକ ଦିନ ଆମେମାନେ ଏକ ସୁଦୂର ଦେଶରେ ସାକ୍ଷାତ କରିବାକୁ ଆଶା କରୁ, ଯେଉଁଠାରେ କି କୌଣସି ରୋଗ ଦୁଃଖ କିମ୍ବା ମୃତ୍ୟୁ ନାହିଁ। ତେବେ ସେ ପର୍ଯ୍ୟନ୍ତ ଆସନ୍ତୁ ଆମେମାନେ ତାହା ସବୁକିଛି କରିବା ଯାହାକି ଆମେମାନେ ସୁସମାଚାର ନିମନ୍ତେ କରିପାରୁ। ଚାପ ବିଷୟରେ କହିବାକୁ ଗଲେ ମୁଁ ତା ବିଷୟରେ ଆଜି ସକାଳରେ ପ୍ରାର୍ଥନା କରୁଥିଲି। ଯଦି ଆପଣଙ୍କର କୌଣସି ଚାପ ନଥାନ୍ତା ତେବେ ଆପଣ କ'ଣ କରୁଥାନ୍ତେ? କେବଳ ତା ବିଷୟରେ ଚିନ୍ତା କରନ୍ତୁ। ଚାପ ତ ଜୀବନର ଏକ ଭାଗ ଅଟେ। ଯେତେବେଳେ ମୁଁ ତା ବିଷୟରେ ଚିନ୍ତା କଲି ତାହା ମୋତେ ଏକ ପ୍ରକାର ଉତ୍ସାହିତ କଲା। ଯଦି ଆପଣଙ୍କର କୌଣସି ଚାପ ନଥିବ ତେବେ ଆପଣ ଏକ ଛିଣ୍ଡା କନାର ଗୋଟିଏ କଣ୍ଢେଇ ତୁଲ୍ୟ ହୋଇଯିବେ। ଆପଣଙ୍କର କୌଣସି ଭାବନା ଗୁଡ଼ିକ ନଥିବ, ଏପରି କିଛି ନଥିବ ଯାହାକୁ ନେଇ ଆପଣ କାମ କରିପାରିବେ, ଯେପରିକି ଜଣେ ସ୍ୱାମୀ ଏବଂ ଜଣେ ସ୍ତ୍ରୀ ହୋଇପାରେ। ଯଦି ସ୍ତ୍ରୀ କିଛି ବିଷୟ କରିବାକୁ ଚାହାନ୍ତି ଆଉ ସେମାନେ ଦୁହେଁ ମିଶି କାମ କରିବାକୁ ଚେଷ୍ଟା କରୁଛନ୍ତି, ବିଶେଷତଃ ଖ୍ରୀଷ୍ଟିଆନ ମାନେ, ଏବଂ ସେ ଅନ୍ୟ ଜଣକା ଚାହାନ୍ତି, ଆଉ ତାପରେ ଯେତେବେଳେ ଆପଣ ଏକ ସଙ୍ଗରେ ଆସନ୍ତି ଆପଣ ଏହା ପାଆନ୍ତି ଯେ ସେ ସ୍ତ୍ରୀ କ'ଣ କରିଛନ୍ତି। ସେ ସ୍ତ୍ରୀ ପାଆନ୍ତି, ଦେଖନ୍ତୁ ସେ ଚାପ ଆପଣମାନଙ୍କୁ ବାସ୍ତବରେ ଆହୁରି ନିକଟବର୍ତ୍ତୀ ନେଇ ଆସିଥାଏ। ଆଉ କେହି ଜଣେ ଆପଣଙ୍କୁ କୁହନ୍ତି ଯେ ଠିକ୍ ଅଛି, କୁହନ୍ତି ସେ ସାନ ସ୍ତ୍ରୀ ବିଷୟରେ କେବଳ ଚିନ୍ତା କରନ୍ତୁ ଯିଏକି ଅତିଶୟ ଚାପ ଦେଇ ଗତି କରିଥିଲା ଯେତେବେଳେ ଆପଣ ସୁସ୍ଥ ନଥିଲେ, କି ଅବା ସେ ସ୍ୱାମୀ ଅତିଶୟ ଚାପ ଦେଇ ଗତି କରିଥିଲେ ଯେତେବେଳେ ଆପଣ ସୁସ୍ଥ ନଥିଲେ। ତାପରେ ଯେତେବେଳେ ଏହା ସବୁ କ୍ଷମା ହୋଇଯାଏ ତେବେ ଦେଖନ୍ତୁ ଯେ ଆପଣ ତାଙ୍କ ବିଷୟରେ କିପରି ଅନୁଭବ କରିଥିଲେ। ମୋର ପ୍ରଭୁ, ଆପଣ ତ କେବଳ ଦେଖନ୍ତୁ, ଆପଣଙ୍କର ତ ଚାପ ରହିବାକୁ ଥାଏ, ତାହା ହିଁ ସବୁ କିଛି ଅଟେ। ଆହୁରି କେବଳ ଚିନ୍ତା କରନ୍ତୁ ଭାବନା ଗୁଡ଼ିକ ବିଷୟରେ, କ'ଣ ହୁଏ ଯଦି ଆପଣଙ୍କର କୌଣସି ଭାବନା, କୌଣସି ଯନ୍ତ୍ରଣା କିମ୍ବା କିଛି ହେଲେ ନଥାଏ? କ'ଣ ହେବ ଯଦି ସେଠାରେ ଆଦୌ କୌଣସି ଯନ୍ତ୍ରଣା ନଥାଏ? ଆପଣଙ୍କର ତ ଆଦୌ କୌଣସି ଭାବନାମାନ ରହିବ ନାହିଁ, ବୁଝିଲେ? ଆଉ ଯଦି ଆପଣଙ୍କର କୌଣସି ଭାବନା ରହିବ ନାହିଁ ତାହେଲେ ଆପଣଙ୍କର ଇନ୍ଦ୍ରିୟ ଗୁଡ଼ିକ ମଧ୍ୟରୁ ଗୋଟିଏ କାମ କରୁନଥିବ, ବୁଝିଲେ? ଏଣୁ ଦେଖନ୍ତୁ ସମସ୍ତ କିଛି ବିଷୟ ଯେକୌଣସି ଉପାୟରେ ବି ଠିକ୍ ଅଛି। ତେଣୁ ପରମେଶ୍ୱର ଆମମାନଙ୍କୁ କେବଳ ତାହା ସହିତ ଛିଡ଼ା ହେବା ପାଇଁ ଅନୁଗ୍ରହ ଦିଅନ୍ତୁ, ତାହା ହିଁ ସେ ବିଷୟ ଅଟେ। ଯଦି ଆମେମାନେ କେବଳ ସେ ଅନୁଗ୍ରହ ସହିତ ଛିଡ଼ା ହେବା ଓ ସେଠାରେ ଛିଡ଼ା ହୋଇ ଏହା କହିବା, ଆମେ ଜାଣୁ ଯେତେବେଳେ ଜୀବନଟି ଶେଷ ହୋଇଯାଏ ସେହି ମହାନ ବିଷୟଟି ସେ ଅନ୍ୟ ପଟରେ ରହିଅଛି ଯେଉଁଠାକୁ ଯିବା ପାଇଁ ଆମେମାନେ ଅପେକ୍ଷା କରୁଅଛୁ। ଆଉ ତେବେ ଆମେମାନେ ମନେ ରଖୁ ଯେ ଏହି ସବୁ ବିଷୟଗୁଡ଼ିକ ତାହା ଏକ ଚାପ ଅଟେ। ଯେପରିକି କେତେ ଲୋକ ଖ୍ରୀଷ୍ଟିଆନ ବିଶ୍ୱାସକୁ ଏହିପରି ଭାବରେ ପରିବେଷଣ କରିବାକୁ ଚେଷ୍ଟା କରନ୍ତି ଯେ ଆପଣ ଚିନ୍ତାରୁ ମୁକ୍ତ ଅଟନ୍ତି, ଆପଣ ତ ନା ଆପଣ ନୁହନ୍ତି, ଆପଣ ଚାପରୁ ମୁକ୍ତ ଅଟନ୍ତି। ଓହ ନୁହେଁ, ଆପଣ ଯେତେବେଳେ ଏକ ଖ୍ରୀଷ୍ଟିଆନ ହୁଅନ୍ତି ଆପଣ ଚାପକୁ ଯୋଗ କରନ୍ତି, କାରଣ ଆପଣ ଏକ ପ୍ରକାର ଆରାମ ପସନ୍ଦ କରୁଥିବା, ଆନନ୍ଦ ବହୁତ ସୌଭାଗ୍ୟ ଥିବା ବ୍ୟକ୍ତି ଥିଲେ। ସେଠାରେ ତାହା ଯାହା କିଛି ବି ଥିଲା ଏଥିରେ ଖାତିର କରୁନଥିଲେ ଯେ ଆପଣ କରୁଥିଲେ। ମାତ୍ର ଯେତେବେଳେ ଆପଣ ଏକ ବାସ୍ତବିକ ଖ୍ରୀଷ୍ଟିଆନ ହୋଇଛନ୍ତି ପ୍ରତ୍ୟେକ ମୁହୂର୍ତ୍ତରେ ଆପଣ ଆଶ୍ଚର୍ଯ୍ୟ କରୁଛନ୍ତି ଯେ କ'ଣ ମୁଁ ମୋର ପ୍ରଭୁଙ୍କୁ ପ୍ରସନ୍ନ କରୁଅଛି କି? ଯଦି ମୁଁ ତାହାଙ୍କଠାରୁ କିଛି ଶୁଣିପାରନ୍ତି ଏ ଆପଣଙ୍କୁ ଚାପରେ ପକାଇ ଦିଏ, ଆପଣଙ୍କୁ ସଜାଗ କରିଦିଏ, ତାହା ହିଁ ଆପଣଙ୍କୁ ତାହା କରି ଗଢ଼ିଥାଏ ଯାହାକି ଆପଣ ଅଟନ୍ତି। ତେଣୁ ଅବଶେଷରେ ଚାପ ଏକ ଆଶୀର୍ବାଦ ଅଟେ। ଏହା ତ ଠିକ୍ ସେପରି ଅଟେ ଯେପରି ଭାବରେ ଆପଣ ଏହାକୁ ଦେଖୁଛନ୍ତି, ଏହା ତ ଠିକ୍ ସେପରି ଅଟେ ଯେପରି ଭାବରେ କି ଆପଣ ଏହାକୁ ଅନାଉଛନ୍ତି, ବୁଝିଲେ? ଯଦି ଆପଣ ଠିକ୍ ଅନ୍ୟ ପଟକୁ ଦେଖନ୍ତି ତେବେ ସେଠାରେ ଏଥିରେ କିଛି ଯାଏସେ ନାହିଁ ଯେ ଆପଣ କୌଣସି ବିଷୟକୁ କେତେ ପତଳା କରି କାଟନ୍ତି। ଆପଣ ଦେଖନ୍ତୁ ତଥାପି ଆପଣଙ୍କୁ ତାର ଦୁଇଟି ପକ୍ଷ ମିଳିଥାଏ, ଏଣୁ ଆପଣ ଉଭୟ ପକ୍ଷକୁ ଦେଖିବାକୁ ଚାହିଁବେ। ଏଣୁ ଚାପ ମୁଁ ଭାବେ, ଓ ମୋର ପ୍ରଭୁ, ତାହା ତ ଏଇ ଚାପ କ'ଣ ଅଟେ? ଯଦି ମୁଁ ଏଇ ଚାପ ବିନା ଜନ୍ମ ନେଇ ପାରିଥାନ୍ତି, ତେବେ ଯଦି ମୋର ଏଇ ଚାପ ନଥାନ୍ତା ତାହେଲେ ମୁଁ ତାହା ହୋଇନଥାନ୍ତି ଯାହା ମୁଁ ଅଟେ। ବୋଧହୁଏ ମୁଁ ଖ୍ରୀଷ୍ଟିଆନ ବି ହୋଇନଥାନ୍ତି, ତାହା ତ ଏଇ ଚାପ ଥିଲା ଯାହାକି ମୋତେ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଟାଣି ଆଣିଲା, ବୁଝିଲେ? ଏଣୁ ଏହା ତ ମୋ ପାଇଁ ଏକ ଆଶୀର୍ବାଦର ବିଷୟ ରହିଆସିଛି। ଏଣୁକରି ତେବେ ଯେପରିକି ପାଉଲ କହିଲେ, ସତେ ଯେପରିକି ତାହାଙ୍କର ଯେତେବେଳେ ଏକ ଚାପ ରହିଥିଲା କିମ୍ବା କିଛି ଗୋଟାଏ ରହିଥିଲା କିମ୍ବା ଅନ୍ୟ କିଛି ରହିଥିଲା, ସେ ପ୍ରଭୁଙ୍କଠାରେ ତିନି ଥର ନିବେଦନ କଲେ ଯେ ସେ ବିଷୟ ତାହାଙ୍କଠାରୁ ଦୂର କରିଦିଆଯାଉ। ଆଉ ପ୍ରଭୁ କହିଲେ, ପାଉଲ ମୋର ଅନୁଗ୍ରହ ଯଥେଷ୍ଟ ଅଟେ। ସେ କହିଲେ, ତେବେ ମୁଁ ମୋର ଦୁର୍ବଳତାରେ ଗୌରବ କରିବି, ତେବେ ଯେତେବେଳେ ମୁଁ ଦୁର୍ବଳ ଅଟେ ସେତେବେଳେ ମୁଁ ବଳବାନ ଅଟେ, ବୁଝିଲେ? ଯେତେବେଳେ ପର୍ଯ୍ୟନ୍ତ ତାହା ପରମେଶ୍ୱରଙ୍କ ଇଚ୍ଛାରେ ଅଟେ, ଠିକ୍ ଅଛି। ତେବେ ମୁଁ ଗୋଟିଏ ଥର ତାହାଙ୍କୁ ନିବେଦନ କରିଥିଲି ଯେତେବେଳେ ତାହା ମୋତେ ଅତ୍ୟଧିକ କଷ୍ଟ ଦେଉଥିଲା, ତାହା ମୋତେ ଭୟାକ୍ରାନ୍ତ କରିଦେଇଥିଲା। ଆଉ ସେ ମୋତେ କହିଲେ, ପ୍ରାୟ 8 କିମ୍ବା 10 ବର୍ଷ ପୂର୍ବେ, ସେ କହିଲେ, ତାହା ତୁମକୁ ଆଉ କେବେ ହେଲେ ଭୟଭୀତ କରିବ ନାହିଁ, ଆଉ ତାହା ମୋତେ କେବେ ହେଲେ ଭୟଭୀତ କରି ନାହିଁ। ନା ମହାଶୟ, ତା ବିଷୟରେ ଘାବରା ହୁଅନ୍ତୁ ନାହିଁ, ମୁଁ ତାହା କେବଳ ଅନୁଭବ କରିଥାଏ, ମାତ୍ର ମୁଁ ଜାଣେ ଯେ ତାହା ସେଠାରେ ଅଛି, କିନ୍ତୁ ମୁଁ ଠିକ୍ ଆଗକୁ ବଢ଼ିଯାଏ କାରଣ ତାହା ମୋତେ ଆଉ ଅଧିକ ଭୟଭୀତ କରାଏ ନାହିଁ। ଏଣୁ ତା ପାଇଁ ଧନ୍ୟବାଦ ହେଉ। ତେବେ ସେ କହିପାରିଥାନ୍ତେ, ତା ଅଧିକ ଆଉ ରହିବ ନାହିଁ, ଠିକ୍ ଯେପରିକି ତାହା ଥିଲା, ତୁମେ ଆଉ ଅଧିକ ଭୟଭୀତ ହେବ ନାହିଁ। ଏଣୁକରି ଏହା ତ ତାହାଙ୍କର ଇଚ୍ଛା ଅଟେ ଯେ ତାହା ସେହିପରି ଘଟିଥାଏ। ଅତଏବ ମୁଁ ତାହାକୁ କେବଳ ଆଲିଙ୍ଗନ କରେ ଓ କୁହେ, ପ୍ରଭୁ ତୁମର ଧନ୍ୟବାଦ ହେଉ, ମୁଁ ସେହି ମାର୍ଗରେ ଚାଲିବି। ତେବେ ଆସନ୍ତୁ ଆମେ ଆମର ମସ୍ତକ ଗୁଡ଼ିକୁ ଅଳ୍ପକ୍ଷଣ ପ୍ରାର୍ଥନା ନିମନ୍ତେ ନତ କରିବା। କ'ଣ ପ୍ରାର୍ଥନା ନିମନ୍ତେ କିଛି ବିଶେଷ ନିବେଦନ ଅଛି କି? ମୁଁ ଦେଖୁଛି ଯେ ରୁମାଲ ଗୁଡ଼ିକ ଏଠାରେ ରଖା ହୋଇଅଛି, ନିଜର ହାତ ଉଠାନ୍ତୁ। ପ୍ରଭୁ ତୁମର ପ୍ରତ୍ୟେକ ସନ୍ତାନ ମାନଙ୍କୁ ଆଶୀର୍ବାଦ କର। ଆମମାନଙ୍କ ସ୍ୱର୍ଗସ୍ଥ ପିତା, ବର୍ତ୍ତମାନ ଯେତେବେଳେ ଆମେମାନେ ତୁମର ଅନୁଗ୍ରହର ମହାନ ଭବ୍ୟ ସିଂହାସନ ନିକଟକୁ ଆସୁଅଛୁ, କାରଣ ଆମମାନଙ୍କୁ ଆସିବାକୁ କୁହାଯାଇଅଛି। ଆମେମାନେ ଯୀଶୁଖ୍ରୀଷ୍ଟଙ୍କ ଡାକରାରେ ଆସୁଅଛୁ ଆଉ ଆମେମାନେ ଆମର ସମସ୍ତ ଚିନ୍ତାଗୁଡ଼ିକ ସହିତ ଆସୁଅଛୁ ଏବଂ ସେସବୁକୁ ତାହାଙ୍କ ଉପରେ ଦେଇଦେଉଅଛୁ, କାରଣ ସେ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ତାହା କେଡ଼େ ଏକ ସାନ୍ତ୍ୱନାର ବିଷୟ ଅଟେ ଯେ ଏହା ଜାଣିବା ଯେ ସେ ଆମ ପାଇଁ ଚିନ୍ତା କରନ୍ତି। ସ୍ୱର୍ଗର ସେହି ମହାନ ପରମେଶ୍ୱର, ସେ ସୃଷ୍ଟିକର୍ତ୍ତା ଆମମାନଙ୍କ ପାଇଁ, ତାହାଙ୍କର ସୃଷ୍ଟି ପାଇଁ ଚିନ୍ତା କରନ୍ତି। ପ୍ରଭୁ, ଆମେ ତାହା ପାଇଁ କେତେ ଆନନ୍ଦିତ ଅଟୁ। ତାହା କେଡ଼େ ଏକ ସାନ୍ତ୍ୱନାର ବିଷୟ ଅଟେ ଯେ ଏହି ସମୟଗୁଡ଼ିକରେ ଯେଉଁଥିରେ କି ଆମେମାନେ ରହୁଅଛୁ, ଯେତେବେଳେ କି ଏପରି ଦିଶିଥାଏ ଯେ କେବଳ ତୁମର ବାକ୍ୟ ଛଡ଼ା ଆଉ ଅନ୍ୟ କୌଣସି ବିଷୟଠାରୁ ସାନ୍ତ୍ୱନା ପାଇବା ସମ୍ଭବ ନୁହେଁ, ତାହା ହିଁ ଆମମାନଙ୍କ ସାନ୍ତ୍ୱନାମୂଳକ ଅଟେ, ଯାହାକି ତୁମର ପ୍ରତିଜ୍ଞା ଅଟେ। ଆଉ ତୁମର ପ୍ରତିଜ୍ଞାରେ ତୁମେ କହିଛ ଯେ ତୁମମାନଙ୍କ ନିବେଦନ ଗୁଡ଼ିକ ଜଣାଅ ଓ ଯଦି ତୁମେ ମୋ ନାମରେ ଯେକୌଣସି ବିଷୟ ମାଗିବ ମୁଁ ତାହା ପ୍ରଦାନ କରିବି। ଆଉ ଏ ସମସ୍ତ ମହାନ ପ୍ରତିଜ୍ଞା ଗୁଡ଼ିକ ମାଗ ଓ ତୁମେ ତାହା ପାଇବ। ଯଦି ଏହି ପର୍ବତକୁ କୁହ ଘୁଞ୍ଚି ଯା ଆଉ ସନ୍ଦେହ ନ କର, ତେବେ ତାହା ଘୁଞ୍ଚି ଯିବ। ଏହି ସମସ୍ତ ପ୍ରତିଜ୍ଞା ମାନ ପୁଣି ଆମେମାନେ ସେଥିରୁ ଠିକ ତାହା ଟାଣି ନେଇପାରିବା ଯାହାକି ଆମେମାନେ ପ୍ରୟୋଜନ କରୁଅଛୁ। ପ୍ରଭୁ, ହସ୍ତ ଗୁଡ଼ିକ ଉପରକୁ ଉଠିଅଛି, ସେମାନଙ୍କର କିଛି ପ୍ରୟୋଜନ ଅଛି। ତୁମେ ସେମାନଙ୍କର ପ୍ରୟୋଜନ ଜାଣିଛ, ତାହା ଯୋଗାଇ ଦିଅ ପିତା। ମୁଁ ମୋର ପ୍ରାର୍ଥନାକୁ ସେମାନଙ୍କ ସହିତ ମିଶାଇ ତୁମ ସମ୍ମୁଖରେ ରଖୁଅଛି, ମୋର ହାତକୁ ସେମାନଙ୍କ ସହିତ ମିଶାଉଅଛି। ଏଠାରେ ଏହି ମେଜ ଉପରେ ଏଠାରେ ରୁମାଲ ଗୁଡ଼ିକ ଏଠାରେ ରଖା ହୋଇଅଛି ଓ କିପରି ଯେ ସେହି ଲୋକମାନେ ବିଶ୍ୱାସ ସହିତ, ସାହସିକ ବିଶ୍ୱାସ ସହିତ ପ୍ରଭୁ ଏହିପରି କିଛି ଲାଗେ ଯେଉଁଥିରେ କି ତୁମେ ମୋତେ ଆଶୀର୍ବାଦ କରିଛ, ଯେ ଅସୁସ୍ଥ ଲୋକମାନଙ୍କ ପାଇଁ ଯେପରି ପ୍ରାର୍ଥନା କରିପାରେ, ଯେଉଁଠାରେ ବି କୌଣସି ଠାରେ ବି ଯେଉଁଠାକୁ ବି ମୁଁ ଯାଏ, ଏହା ତ ଅସୁସ୍ଥ ଲୋକମାନଙ୍କ ପାଇଁ ପ୍ରାର୍ଥନା କରିବା ବିଷୟରେ କିଛି ଗୋଟାଏ ଅଟେ। ପରମେଶ୍ୱର, ବର୍ତ୍ତମାନ ସାହାଯ୍ୟ କର। ମୁଁ ନିଷ୍ଠାପର ଭାବରେ ପ୍ରାର୍ଥନା କରେ ଯେ ତୁମେ ଏହି ରୁମାଲ ଗୁଡ଼ିକର ନିବେଦନ ଗୁଡ଼ିକୁ ପ୍ରଦାନ କରିବ ଯାହାକି ଏଠାରେ ରଖା ହୋଇଅଛି। ସେ ଲୋକମାନେ ଯେଉଁମାନେ କି ଏହା ମାଗିଛନ୍ତି, ତୁମର ଦୟା ସେମାନଙ୍କ ଉପରେ ହଉ। ପ୍ରଭୁ, ଆମେମାନେ ବୁଝୁଛୁ ଯେ ଭଉଣୀ ହିଂସ୍କ ପାଖରେ ଏଠାରେ ଜଣେ ସ୍ତ୍ରୀ ଲୋକଟି ଅଛନ୍ତି, ଯିଏକି ଅତି ଦୂରରୁ କେଉଁ ସ୍ଥାନରୁ ପ୍ରାର୍ଥନା କରାଯିବା ନିମନ୍ତେ ଉଡ଼ାଜାହାଜରେ ହୋଇ ଆସିଅଛନ୍ତି, ଯାହାଙ୍କୁ କର୍କଟ ରୋଗ ଅଛି। ସେ ଜାଣିବାକୁ ଇଚ୍ଛା କରିଛନ୍ତି ଯେ ଯଦି ସେ ସେହି ସ୍ତ୍ରୀ ଲୋକଙ୍କୁ ଏଠାକୁ ନେଇ ଆସିପାରିବେ କି। ପରମେଶ୍ୱର, ମୁଁ ପ୍ରାର୍ଥନା କରେ ଯେ ତୁମେ ସେ ବ୍ୟକ୍ତିଙ୍କର ଜୀବନକୁ ବଞ୍ଚାଇ ଦେବ, ଏହା ପ୍ରଦାନ କରିବ। ମୋର ଛୋଟ ପୁତୁରା ମିକି, ଯିଏକି ଅତି ଉଚ୍ଚ ଜ୍ୱରରେ ପୀଡ଼ିତ ଅଛି, ଅସୁସ୍ଥ ଅଛି ଓ ବାନ୍ତି କରୁଛି, ଠିକ୍ ବର୍ତ୍ତମାନ ହିଁ ଏହି ଦ୍ୱାର ଦେଇ ବାହାରି ଅଛି। ପ୍ରଭୁ, ମୁଁ ବିଶ୍ୱାସ କରେ ଯେ ଆମମାନଙ୍କର ସେଠାରେ ବିଶ୍ୱାସର ପ୍ରାର୍ଥନା ହୋଇଥିଲା, ଯେ ତୁମେ ତାହାକୁ ରୋକି ଦେଇଅଛ ଏବଂ ମୁଁ ଏଇଥିପାଇଁ ତୁମର କୃତଜ୍ଞ ଅଟେ। ଏହା ଅନୁଭବ କରି ଯେ ସେହି ଜ୍ୱର ସେହି ବାଳକକୁ ଛାଡ଼ି ଚାଲିଯାଇଛି, ଏହା ପୂର୍ବେ କି ମୁଁ ସେହି କକ୍ଷରୁ ବାହାରିଥିଲି। ତେବେ ପ୍ରଭୁ, ପୁଣି ଏହି ସମସ୍ତ ବିଷୟଗୁଡ଼ିକ ପାଇଁ ତୁମକୁ ଧନ୍ୟବାଦ କରେ। ବର୍ତ୍ତମାନ ତୁମର ବାକ୍ୟ କହିବା ପାଇଁ ଏହା ମୋର ପାଳି ପଡ଼ିଛି। ପ୍ରଭୁ, ତୁମର ବାକ୍ୟ ଆମମାନଙ୍କୁ ପ୍ରଦାନ କର, ତୁମର ବାକ୍ୟ ସତ୍ୟ ଅଟେ। ଆମମାନଙ୍କର ପ୍ରାଣଗୁଡ଼ିକୁ ଆଶ୍ରିତ କର ଏବଂ ସେହି ଅନୁଗ୍ରହକୁ ପ୍ରଦାନ କର ଯାହା ଆମମାନଙ୍କର ପ୍ରୟୋଜନ ଅଛି, ଯେପରିକି ଆମେମାନେ ଆଜି ରାତ୍ରି ପରମେଶ୍ୱରଙ୍କର ପ୍ରତିଜ୍ଞାମାନରୁ ତାହା ଟାଣିପାରୁ ଯାହାକି ତୁମର ବାକ୍ୟରେ ଅଛି, ଯେପରିକି ତାହା ଆମକୁ ଅବଶିଷ୍ଟ ସପ୍ତାହ ସାରା ପରିପୋଷିତ କରିବ, ଏହା ପ୍ରଦାନ କର। ଆମର ପାଳକଙ୍କୁ, ଏ ବୀର ପ୍ରାଣକୁ ଆଶ୍ରିତ କର, ତାଙ୍କର ପତ୍ନୀଙ୍କୁ, ତାଙ୍କର ସନ୍ତାନମାନଙ୍କୁ, ସେ ଦିକନମାନଙ୍କୁ, ତତ୍ତ୍ୱାବଧାରକ ଟ୍ରଷ୍ଟିମାନଙ୍କୁ ଏବଂ ପ୍ରତ୍ୟେକ ସେ ବ୍ୟକ୍ତିଙ୍କୁ ଆଶୀର୍ବାଦ କର ଯିଏକି ଏହି ଭବନ ଭିତରକୁ ଆସେ କିମ୍ବା ଏଥିରୁ ବାହାରକୁ ଯାଏ। ପିତା, ଏହା ପ୍ରଦାନ କର। ଶ୍ରୀକୃଷ୍ଣଙ୍କ ନାମରେ ଆମେ ଏହି ଆଶୀର୍ବାଦ ଗୁଡ଼ିକୁ ମାଗୁଅଛୁ, ଆମିନ୍। ତେବେ ମୁଁ ପ୍ରଭୁଙ୍କ ଲେଖନୀରୁ ଦୁଇଟି ସ୍ଥାନରୁ ପାଠ କରିବାକୁ ଚାହେଁ। ପ୍ରଥମେ ମୁଁ ଗୀତ ସଂହିତା ପୁସ୍ତକରୁ ପାଠ କରିବାକୁ ଚାହେଁ, ତାର 86ତମ ଗୀତ। ତାପରେ ସାଧୁ ମେଥ୍ୟୁଙ୍କ ପୁସ୍ତକରୁ ତାର 16:1-3 ଯାଏ ପାଠ କରିବାକୁ ଚାହେଁ। ଆଉ ମୁଁ ଏହି ଗୀତର ଅଂଶଟିଏ ପାଠ କରିବାକୁ ଚାହେଁ, ଏହାର ସମ୍ପୂର୍ଣ୍ଣ ଗୀତଟି ନୁହେଁ, ମାତ୍ର ତଳକୁ ପ୍ରାୟ 11 ପଦ ଯାଏ, ଯାହାକି ତାହାର ଅଧେରୁ ଅଳ୍ପ ଟିକେ ଅଧିକ ଅଟେ। ଆଉ ମୁଁ ଏହାକୁ ଏହିପରି ଭାବେ ଡାକିବାକୁ ଚାହେଁ, ଯଦି ମୁଁ ଏହାକୁ ମୂଳ ପାଠ ବୋଲି କହିପାରେ, ଏହା ପୂର୍ବେ କି ମୁଁ ଏହା ଉପରେ ପ୍ରଚାର କରେ, ଏକୀକରଣର ସମୟ ଏବଂ ଚିହ୍ନ। ଏକୀକରଣ ସମୟର ଚିହ୍ନ, ତାହା ଏକ ପ୍ରକାର ଜଟିଳ ପରି ଶୁଭାଯାଏ। ଏକୀକରଣ ବୁଝିଲେ, ସମୟ, ଏକୀକରଣର ସମୟ, ଏହା ହିଁ ତାହା ଯାହାକି ବର୍ତ୍ତମାନ ଅଟେ ଏବଂ ସେହି ଏକୀକରଣ ସମୟର ସେହି ଚିହ୍ନ। ଗୀତ ସଂହିତାରେ ଦାଉଦଙ୍କର ଏକ ପ୍ରାର୍ଥନା, ସେହି 86ତମ ଗୀତ, ସଦା ପ୍ରଭୁ କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ, କାରଣ ମୁଁ ଦରିଦ୍ର ଓ ଦୀନହୀନ। ମୋର ପ୍ରାଣ ରକ୍ଷା କର, ଯେହେତୁ ମୁଁ ପରମେଶ୍ୱର ପରାୟଣ, ହେ ମୋର ପରମେଶ୍ୱର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର। ହେ ପ୍ରଭୁ, ମୋ ପ୍ରତି ଦୟାଳୁ ହୁଅ, କାରଣ ମୁଁ ଦିନଯାକ ତୁମ୍ଭ ନିକଟରେ ଡାକ ପକାଏ। ଆପଣ ଦାସର ପ୍ରାଣ ଆନନ୍ଦିତ କର, କାରଣ ହେ ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଆପଣ ପ୍ରାଣ ଉଠାଏ, ଯେହେତୁ ହେ ପ୍ରଭୁ ତୁମେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ। ସଦା ପ୍ରଭୁ ମୋ ପ୍ରାର୍ଥନାରେ କର୍ଣ୍ଣପାତ କର, ମୋ ନିବେଦନର ରବରେ ମନୋଯୋଗ କର। ମୋର ସଙ୍କଟ ଦିନରେ ମୁଁ ତୁମ୍ଭକୁ ଡାକିବି, କାରଣ ତୁମ୍ଭେ ମୋତେ ଉତ୍ତର ଦେବ। ଓହ କଣ ତା ସୁନ୍ଦର ନୁହେଁ କି, ତୁମ୍ଭେ ମୋତେ ଉତ୍ତର ଦେବ। ହେ ପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ, କି ବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ। ହେ ପ୍ରଭୁ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ତୁମ୍ଭେ ଆପଣ ନାମକୁ ଗୌରବ କରିବ, କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମ କରୁଥାଅ। ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ। ବର୍ତ୍ତମାନ ଧ୍ୟାନ ଦେଇ ଶୁଣନ୍ତୁ। ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି। ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର। ଏକମନା ବୁଝିଲେ, ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର। ମୁଁ ବର୍ତ୍ତମାନ ଏକୀକରଣ ଓ ସମୟ ଚିହ୍ନ ବିଷୟରେ କଥାବାର୍ତ୍ତା କରୁଅଛି। ତେବେ ସାଧୁ ମ୍ୟାଥ୍ୟୁ ପୁସ୍ତକର 16 ପର୍ବରେ ଫାରୁସୀୟ ସାଧୁକୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ, କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ ଏହା ଭଲ ପାଗ ହେବ, କାରଣ ଆକାଶ ଲାଲ ହୋଇଅଛି। ଆଉ ପ୍ରାତଃକାଳରେ କହିଥାଅ ଏହା ତ ମେଘୁଆ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି। ହେ କପଟୀମାନେ, ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝିପାରୁଅଛ, କିନ୍ତୁ ତୁମ୍ଭେମାନେ କାଳର ଲକ୍ଷଣ ସବୁ ବୁଝିପାରୁନାହ। ଏହି ବାକ୍ୟର ପାଠ କରାଯିବାରେ ପ୍ରଭୁ ତାହାଙ୍କର ଅନୁଗ୍ରହକାରୀ ଆଶୀର୍ବାଦକୁ ଯୋଗ କରନ୍ତୁ। ତେବେ ଆମେମାନେ ଏହି ଏକୀକରଣ ବିଷୟରେ, ଏକୀକରଣର ସମୟ ବିଷୟରେ, ଏକୀକରଣ ସମୟ ଚିହ୍ନ ବିଷୟରେ କଥାବାର୍ତ୍ତା କରୁଅଛୁ। ଦେଖନ୍ତୁ, ଯୀଶୁ ଏଠାରେ ଏହି ଶେଷ ଶାସ୍ତ୍ରାଂଶର ପାଠ କରାଯିବାରେ ସେ ଯାଜକ ବର୍ଗଙ୍କୁ ସେହି କାଳକୁ କିମ୍ବା ସେହି କାଳର ଲକ୍ଷଣକୁ ନ ବୁଝିପାରୁଥିବା ପାଇଁ ଭର୍ସନା କରୁଥିଲେ। ତେବେ ଦେଖନ୍ତୁ, ତାହା ତ ଲୋକମାନଙ୍କ ନିମନ୍ତେ ସଦାସର୍ବଦା ଏକ ମହାନ ବିଷୟ ରହିଆସିଛି, ଯେ ଆପଣ ରହୁଥିବା ସେହି କାଳର ଲକ୍ଷଣକୁ ବୁଝିପାରିବା ନିମନ୍ତେ ଯୋଗ୍ୟ ହେବା, ଯେହେତୁ ପରମେଶ୍ୱର ଏହାକୁ ଅତି ସରଳ ଭାବେ ଲେଖିଥାନ୍ତି, ଯେପରିକି କେହି ହେଲେ ତାହାଠାରୁ ବଞ୍ଚିତ ହୋଇପାରିବେ ନାହିଁ। ତେବେ ସାଧାରଣତଃ ମୁଁ ଯାଇଥାଏ ଓ ଅନ୍ୟ ସେବକମାନଙ୍କଠାରୁ ନେଇଥାଏ, ବାଇବେଲ ସମୟରେ ଥିବା ପ୍ରଭୁଙ୍କର ଅନ୍ୟାନ୍ୟ ଦାସମାନଙ୍କର, ଯେପରିକି ନୋହଙ୍କ ସମୟର ଚିହ୍ନ, ଦାନିଏଲଙ୍କ ସମୟର ଚିହ୍ନ ଏବଂ ପ୍ରଭୃତି ସବୁ ବିଭିନ୍ନ ଚିହ୍ନମାନ। ମାତ୍ର ମୁଁ ଆଜି ରାତି ସମୟକୁ ରକ୍ଷା କରିବା ହେତୁ ସେସବୁକୁ ଛାଡ଼ିଦେବାକୁ ଚାହେଁ, ଯେପରିକି ହୋଇପାରୁ। ମାତ୍ର ଏହା ସଦାସର୍ବଦା ପରମେଶ୍ୱରଙ୍କ ମାର୍ଗ ହିଁ ରହିଅଛି ଯେ ସେମାନଙ୍କୁ ସମୟର ଏକ ପ୍ରାକୃତିକ ଚିହ୍ନ ଦିଆଯାଏ, ଯେପରିକି ସମସ୍ତେ ଏହା ଜାଣିବେ ଯେ ତାହା ଠିକ୍ କେଉଁ ସମୟ ଥିଲା। ଆଉ ଏ ଫାରସୀମାନଙ୍କର ସେମାନଙ୍କର ସମୟକୁ ଜାଣିବା ଉଚିତ ଥିଲା, ସେମାନଙ୍କୁ ଏହା ଜାଣିବା ଉଚିତ ଥିଲା ଯେ ତାହା କେଉଁ ସମୟ ଅଟେ। ସେ ଅନ୍ୟ ଏକ ସ୍ଥାନରେ କହିଲେ, ଯଦି ତୁମେମାନେ ମୋତେ ଜାଣିଥାନ୍ତ, ତେବେ ତୁମେ ମୋର ଦିନକୁ ବି ଜାଣିଥାନ୍ତ। ବୁଝିଲେ, ଏହା ଅତି ଏକ ମହାନ ବିଷୟ ଅଟେ, ଯାହାକି ଆମେମାନେ ବୁଝୁଛୁ। ଦେଖନ୍ତୁ, ବୁଝିବାର ଜ୍ଞାନ ବିନା ତାହା ହିଁ ଅଟେ, ଯାହାକି ସେମାନେ ସଦାବେଳେ ଭବିଷ୍ୟତ ବକ୍ତାଙ୍କ ବିଷୟରେ ଉକ୍ତି ଦେଉଥିଲେ। ସେମାନେ କହୁଥିଲେ, ପୁଣି ତାଙ୍କ ପାଖରେ ପ୍ରଭୁଙ୍କର ଦର୍ଶନମାନ ଦ୍ୱାରା ଏକ ବୁଝିବାର ଜ୍ଞାନ ଥିଲା, ଆଉ ପ୍ରଭୁଙ୍କର ବାକ୍ୟ ପୁରାତନ ସମୟର ସେହି ଭବିଷ୍ୟତ ବକ୍ତାମାନଙ୍କ ପାଖକୁ ହିଁ ଆସିଥିଲା। ଦେଖନ୍ତୁ, ସେମାନଙ୍କ ପାଖରେ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଦେଇ ଏକ ବୁଝିବାର ଜ୍ଞାନ ଥିଲା। ଆହୁରି ତେବେ ସେ ଭବିଷ୍ୟତ ବକ୍ତାମାନେ ଏକ ଚିହ୍ନ ଦେଉଥିଲେ, ଯେପରିକି ଜଣେ ମନୁଷ୍ୟ ଗୋଟିଏ କରରେ ଏତେ ସମୟ ପାଇଁ ଶୋଇ ରହିଥିଲା, ତାପରେ ବୁଲି ପଡ଼ିଲା ଏବଂ ଅନ୍ୟ କରରେ ଶୋଇଥିଲା। ଜଣେ ମନୁଷ୍ୟକୁ ତାର ବସ୍ତ୍ରକୁ ଚିରିବାକୁ ପଡ଼ିଥିଲା ଏବଂ ଅନେକ ବିଷୟମାନ ଅଛି ଯାହାକି ସେମାନେ ସେ ଚିହ୍ନକୁ ଦେଖାଇବା ପାଇଁ କରିଥିଲେ, ଯେଉଁଥିରେ କି ସେମାନେ ରହୁଥିଲେ। ଆଉ ବର୍ତ୍ତମାନ ଆମେମାନେ ଜାଣୁ ଯେ ସେହି ପରମେଶ୍ୱର, ଯିଏକି ସ୍ୱର୍ଗ ଏବଂ ପୃଥିବୀକୁ ନିର୍ମାଣ କରିଛନ୍ତି ଏବଂ ତାହାଙ୍କର କାର୍ଯ୍ୟକୁ ଏହିପରି ଭାବରେ ରଖିଛନ୍ତି ଯେ ସେ ତାହାଙ୍କର ସମୟକୁ ଏକ ଚିହ୍ନ ଦ୍ୱାରା ବର୍ଣ୍ଣନା କରିଥାନ୍ତି, ସେ ସମାନ ପରମେଶ୍ୱର ଆଜି ମଧ୍ୟ ଜୀବିତ ଅଛନ୍ତି। ଏଣୁ ଆମମାନଙ୍କୁ କିଛି ଗୋଟାଏ ହେବା ଉଚିତ, ଯେତେବେଳେ କି ଆମେମାନେ ସେହି ସମୟକୁ ଦେଖୁ ଯେଉଁଥିରେ କି ଆମମାନେ ରହୁଅଛୁ। ସେଠାରେ କିଛି ଗୋଟାଏ ବିଷୟ ରହିବା ଉଚିତ ଯେ କେହି ଜଣେ କୌଣସି ଠାରେ ସମସ୍ତ ବିଷୟକୁ ନଜର ରଖୁଥାନ୍ତି। ବୁଝିଲେ, କାରଣ ପରମେଶ୍ୱର ଆମମାନଙ୍କୁ ଏକ ନିଶ୍ଚିତ ଚିହ୍ନ ନ ଦେଇ ଏ ସମସ୍ତ ବିଷୟଗୁଡ଼ିକୁ ଘଟାଇବେ ନାହିଁ, ଯେଉଁଠାରେ ଯେପରିକି ଆମେମାନେ ତାହା ବୁଝିପାରୁ। ତେବେ ଏଠାରେ ଆଜି ସେହି ବିଷୟ ଅଟେ ଯେ ସେହି ଯାଜକ ବର୍ଗ ଆମେମାନେ ତାହାକୁ ଠିକ୍ ଭାବେ ପଢି ନଥାଉ। ଏହା ତ ଠିକ୍ ସେହିପରି ଅଟେ ଯେପରିକି ତାହା ସେହିଦିନ ଥିଲା, ସେମାନେ ଭାବିନଥିଲେ ଯେ ତାହା ସେହି ସମୟ ଅଟେ। ସେମାନେ ଭାବିଥିଲେ ଯେ ସେମାନେ ତ ସେତେବେଳେ ଅତିଶୟ ଶାନ୍ତିରେ ବସବାସ କରୁଅଛନ୍ତି ଆଉ ତେଣୁକରି ସେମାନେ କୌଣସି ମତ୍ସ୍ୟ ନିମନ୍ତେ ଅପେକ୍ଷା କରୁନଥିଲେ। ପୁଣି ଯୀଶୁ କହିଥିଲେ ଯେ ତାହାଙ୍କ ରାଗମନ ଏପରି ହେବ ଯେପରିକି ଏକ ଚୋର ରାତ୍ରିରେ ଆସେ, ଯେତେବେଳେ କି ସେହି ଲୋକମାନେ ତାହାଙ୍କର ଆଗମନ ବିଷୟରେ ଅଜଣା ରହିଥିବେ। ମାତ୍ର ସେଠାରେ କେତୋଟି କୁମାରୀ କନ୍ୟାମାନେ ଥିଲେ ଯେଉଁମାନେ କି ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଅଧେ ସେମାନଙ୍କର ପ୍ରଦୀପରେ ତେଲ ରଖିଥିଲେ ଓ ପ୍ରସ୍ତୁତ ଥିଲେ। ସେମାନେ ସେହି ଚିହ୍ନ ନିମନ୍ତେ ଅପେକ୍ଷା କରୁଥିଲେ। ଆଉ ଦେଖନ୍ତୁ, ତାହା ହିଁ ସେମାନେ ଅଟନ୍ତି ଯାହାଙ୍କ ସହିତ ମୁଁ ଆଜି ରାତ୍ରି କଥା ହେଉଅଛି। ସେମାନେ ଯେଉଁମାନେ କି ବର୍ତ୍ତମାନ ସେହି ଚିହ୍ନକୁ, ତାହାଙ୍କର ଆଗମନର ଚିହ୍ନକୁ ଅପେକ୍ଷା କରି ରହିଛନ୍ତି। ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା ଏହି ଚିହ୍ନ ଗୁଡ଼ିକ କେବଳ ବିଶ୍ୱାସୀମାନଙ୍କୁ ହିଁ ଦିଆଯାଇଅଛି। ଅବିଶ୍ୱାସୀମାନେ ତ ତାହା କଦାପି ଦେଖନ୍ତି ନାହିଁ, ସେମାନେ ତ ଠିକ ସେଗୁଡ଼ିକର ଉପରୁ ଚାଲି ଯାଆନ୍ତି ଆଉ ସେମାନେ ତାହା ଦେଖନ୍ତି ନାହିଁ। ଆଉ ବର୍ତ୍ତମାନ ଠିକ ଯେତିକି ସୁନିଶ୍ଚିତ ଏହା ଯେ ପରମେଶ୍ୱରଙ୍କର ଜଣେ ଦୂତ ଆଜି ରାତି ଏହି ମଞ୍ଚ ଉପରେ ଛିଡ଼ା ହୋଇପାରନ୍ତି, ଠିକ ଯେତିକି ବାସ୍ତବିକ ଏହା ଯେ ମୁଁ ଆପଣମାନଙ୍କୁ ଅନାଉଅଛି ଏବଂ ମୁଁ ତାହାକୁ ଅନାଉ ଥାଇପାରେ, କିମ୍ବା ଆପଣ ତାହାକୁ ଅନାଉ ଥାଇପାରନ୍ତି, ମୁଁ ତାହାକୁ ଦେଖୁନଥାଇପାରେ, କିମ୍ବା ମୁଁ ତାହାକୁ ଅନାଉ ଥାଇପାରେ ଆଉ ଆପଣ ତାହାକୁ ଦେଖୁନଥାଇପାରନ୍ତି। ତେବେ ଆପଣ ଜାଣନ୍ତି ଯେ ତା ଶାସ୍ତ୍ରସଙ୍ଗତ ଅଟେ, ତା ଅବିକଳ ଭାବେ ସତ୍ୟ ହିଁ ଅଟେ। ସେମାନେ ଦେଖିଲେ, ଆପଣମାନେ ଜାଣନ୍ତି ଯେ ପାଉଲ ଭୂମିରେ ତଳେ ପଡ଼ିଗଲେ, ମାତ୍ର ସେମାନଙ୍କ ମଧ୍ୟରୁ କେହି ହେଲେ ସେହି ପ୍ରକାଶକୁ ଦେଖିପାରିନଥିଲେ। ସେହି ପ୍ରକାଶ ଠିକ ସେଠାରେ ରହିଥିଲା ଯେତେବେଳେ ଯୌନ ଜନସମୂହ ଆଗରେ ଛିଡ଼ା ହୋଇଥିଲେ ଏବଂ ନଦୀ କୂଳରେ ସେଠାରେ ଯାଜକ ବର୍ଗରୁ ଓ ସାଧୁମାନଙ୍କ ମଧ୍ୟରୁ ମହାନ ଲୋକମାନଙ୍କ ମଧ୍ୟରୁ ହଜାର ହଜାର ଲୋକମାନେ ଛିଡ଼ା ହୋଇଥିଲେ। ଆଉ ଯୌନ ତାହା ନିଜେ କହିଲେ ଯେ ସେ ପରମେଶ୍ୱରଙ୍କ ଆତ୍ମାକୁ ଏକ କପୋତ ପରି ତଳକୁ ଓହ୍ଲାଇ ଆସୁଥିବାର ଦେଖିଲେ ଓ ତାହାଙ୍କ ଉପରେ ଅବତରଣ କରୁଥିବାର ଦେଖିଲେ। ଆଉ ଏକ ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଯାହାଙ୍କଠାରେ ବାସ କରିବା ଆମର ପରମ ସନ୍ତୋଷ। ଆଉ ଯୌହନଙ୍କ ବ୍ୟତୀତ କେହି ହେଲେ ତାହା ଦେଖିଲେ ନାହିଁ, ବୁଝିଲେ? ଏହା ତ କେବଳ ତାହାଙ୍କ ପାଇଁ ଥିଲା। କଣ ଆପଣମାନେ ଲକ୍ଷ୍ୟ କଲେ କି ଯେ ସେହି ପଣ୍ଡିତମାନଙ୍କ ପାଇଁ ସେ ଚିହ୍ନଟି କେତେ ସ୍ପଷ୍ଟ ଥିଲା? ସେମାନେ ଅନାଇଲେ ସେଠାରେ ତାହା, ସେମାନେ ଏବ୍ରିୟ ଥିଲେ। ସେମାନେ ପ୍ରକୃତରେ ଭାରତୀୟ ଖଗୋଳ ଶାସ୍ତ୍ରୀ ନଥିଲେ, ସେମାନେ ତ ଏବ୍ରିୟ ଥିଲେ, କାରଣ ସେମାନେ ସେମାନଙ୍କ ଶିକ୍ଷା ଦୀକ୍ଷା ସମ୍ପୂର୍ଣ୍ଣ କରିବା ନିମନ୍ତେ ସେହି ଦେଶରେ ରହି ଖଗୋଳ ଶାସ୍ତ୍ର ଅଧ୍ୟୟନ କରୁଥିଲେ। ଆଉ ଯେତେବେଳେ ସେମାନେ ଜେରୁସାଲମ୍ ଆଡ଼େ ଅନାଇଲେ, ଆଉ ଏହା ଜାଣି ଯେ ସେମାନେ ସେ ତିନୋଟି ତାରାଗୁଡ଼ିକୁ ସେମାନଙ୍କର ପ୍ରତ୍ୟେକଙ୍କର ଜନ୍ମରେଖାରୁ ଦେଖିଥିଲେ, ଯାହାକି ହାମ୍, ଶେମ୍ ଓ ଜାଫେତ୍ ଥିଲା, ଯେଉଁ କୂଳକୁ ସେମାନେ ପ୍ରତ୍ୟେକ ଜଣ ଆସିଥିଲେ, ଆଉ ସେମାନେ ସେହି ତାରାଗୁଡ଼ିକୁ ସେମାନଙ୍କର ଜନ୍ମରେଖାରୁ ଦେଖିଥିଲେ, ତା ସେମାନଙ୍କ ପ୍ରତି ଏକ ଚିହ୍ନ ଥିଲା ଯେ ଯେତେବେଳେ ସେହି ତାରାଗୁଡ଼ିକ ଏକ ଧାଡ଼ିରେ ଆସିବେ ସେତେବେଳେ ମସିହ ପୃଥିବୀ ଉପରେ ରହିବେ। ଓ ମୋର ପ୍ରଭୁ, ଏଥିରେ କୌଣସି ଆଶ୍ଚର୍ଯ୍ୟ ନୁହେଁ ଯେ ସେମାନେ ଆସିଥିଲେ। ସେ କେଉଁଠାରେ ଅଛନ୍ତି? ଯେଉଁଦୀମାନଙ୍କର ରାଜା ଯିଏ ଜନ୍ମଗ୍ରହଣ କରିଛନ୍ତି ସେ କେଉଁଠାରେ ଅଛନ୍ତି? ଆମେମାନେ ତାହାଙ୍କର ତାରାକୁ ପୂର୍ବରେ ଦେଖିଅଛୁ ଓ ତାହାଙ୍କୁ ଉପାସନା କରିବା ନିମନ୍ତେ ଆସିଅଛୁ, ସେ କେଉଁଠାରେ ଅଛନ୍ତି? ସେମାନେ ଜାଣିଥିଲେ ଯେ ସେହି ଛୋଟ ବାଳକ ମସିହ କେଉଁଠାରେ ଗୋଟିଏ ଶୋଇ ରହିଥିବେ, କାରଣ ପରମେଶ୍ୱର ସେମାନଙ୍କୁ ସେହି ସମୟର ଏକ ଚିହ୍ନ ଦେଇଥିଲେ ଯେ ପରମେଶ୍ୱର ଏବଂ ମନୁଷ୍ୟ ଏକାଠି ଏକୀକରଣ କରୁଥିଲେ। ତାହା କି ଏକ ଏକୀକରଣ ଥିଲା? ଯେତେବେଳେ ପରମେଶ୍ୱର ନିଜକୁ ଏକ ମାନବୀୟ ଦେହରେ ଏକୀକୃତ କରିଥିଲେ, ସମସ୍ତ ଏକୀକରଣ ମାନ ଯାହାକି କେବେ ସାଧନ ହୋଇଥିଲା ତହି ମଧ୍ୟରୁ ସବୁଠୁ ପ୍ରମୁଖ, ସବୁଠୁ ମହାନ ତାହା ଥିଲା ଯେତେବେଳେ ପରମେଶ୍ୱର ମନୁଷ୍ୟ ସହିତ ଏକୀକୃତ ହୋଇଥିଲେ ଓ ନିଜର ପରମେଶ୍ୱର ହୋଇଥିବାର ସେହି ମହାନ ଗୁଣକୁ ତ୍ୟାଗ କରିଦେଇଥିଲେ ଏବଂ ନିଜର ତମ୍ବୁକୁ ବିସ୍ତାରିତ କରି ମାନବତାକୁ ଗ୍ରହଣ କରି ନେଇଥିଲେ ଓ ସେମାନଙ୍କୁ ମୁକ୍ତ କରିବା ନିମନ୍ତେ ସେମାନଙ୍କ ମଧ୍ୟରୁ ଜଣେ ହୋଇଯାଇଥିଲେ। ଏକୀକରଣ ତାହା କ'ଣ ଥିଲା? ତାହା ପରମେଶ୍ୱର ଏବଂ ମନୁଷ୍ୟ ମଧ୍ୟରେ ସଦାକାଳ ନିମନ୍ତେ ଶାନ୍ତିକୁ ନେଇ ଆସିଥିଲା। ଆମେ କେତେ ଧନ୍ୟବାଦୀ ଅଟୁ। ଆଉ ଚିହ୍ନଗୁଡ଼ିକୁ ପଠାଯାଇନଥିଲା, ତେବେ କେବଳ ଚିନ୍ତା କରନ୍ତୁ, ପ୍ରତ୍ୟେକ ବ୍ୟକ୍ତି ଏବଂ ସେହି ସମସ୍ତ ଖଗୋଳଶାସ୍ତ୍ରୀମାନେ ଲୋକମାନେ ସେହି ଦିନମାନଙ୍କରେ ସେମାନଙ୍କର ସମୟସୂଚକ ଯନ୍ତ୍ର ସେହି ତାରାଗୁଡ଼ିକ ଥିଲା। ସେହି ପ୍ରହରୀ ଦୁର୍ଗର ଉଚ୍ଚରେ ଜଣେ ପ୍ରହରୀ ଯାଉଥିଲେ ଏବଂ ସେ ଉପରକୁ ଯାଇ ସବୁ ବିଷୟ ନିରୀକ୍ଷଣ କରି ଦେଖୁଥିଲେ। ଆଉ ସେ ଦେଖୁଥିଲେ ଯେ ଯେତେବେଳେ କେତେକ ନିର୍ଦ୍ଦିଷ୍ଟ ତାରାମାନେ ଏକ ନିର୍ଦ୍ଦିଷ୍ଟ ତାରାପୁଞ୍ଜରେ ରହିଛନ୍ତି, ଯେତେବେଳେ ସେଗୁଡ଼ିକ ଯାତ୍ରା କରୁଥାନ୍ତି, ସେ ଜାଣିପାରୁଥିଲେ ଯେ ତାହା କେଉଁ ସମୟ ଥିଲା। ଆପଣମାନଙ୍କୁ ପବିତ୍ର ଶାସ୍ତ୍ରର ମନେ ଥିବ ଯେ ପ୍ରହରୀ ଏହା କେଉଁ ସମୟ ଅଟେ, ଆଉ ସେହି ପ୍ରହରୀ ଫେରି ଆସିଥାଏ ଓ ତାହାଙ୍କୁ କହିଥାଏ ଯେ ତାହା କେଉଁ ସମୟ ଥିଲା। ଦେଖନ୍ତୁ, ସେମାନେ ତାରାଗୁଡ଼ିକୁ ଦେଖି ସମୟ ଗଣନା କରୁଥିଲେ। ତେବେ କଣ ଏହା ବିଚିତ୍ର ନୁହେଁ କି ଯେ ଏହି ତାରାଗୁଡ଼ିକ ସେହି ତିନି ଜଣ ବ୍ୟକ୍ତିଙ୍କ ପାଇଁ ଠିକ ସିଧାସଳଖ ଗୋଟିଏ ରେଖାରେ ରହିଥିଲେ, ଆଉ ଅନ୍ୟ କେହି ବି ତାହା ଦେଖିନଥିଲେ, ବୁଝିଲେ? ଠିକ ସିଧାସଳଖ ଗୋଟିଏ ରେଖାରେ। ତେବେ ଆପଣ ପବିତ୍ର ଶାସ୍ତ୍ର ସହିତ ଏତେ ଅଧିକ ଏକ ରେଖାରେ ରହିପାରନ୍ତି, ବୁଝିଲେ? ଯେତେବେଳେ ସେହି ତାରାମାନେ ଏକୀକରଣରେ ଆସିଗଲେ, ଆପଣଙ୍କୁ ଏକାଠି ଏହି ତାରାପୁଞ୍ଜରେ ଏକୀକୃତ କରିନେଲେ, ଠିକ ସେ ସମାନ ସମୟରେ ଏହି ତିନି ଜଣ ବ୍ୟକ୍ତି ମଧ୍ୟ ଏକୀକୃତ ହେଲେ, ଆଉ ଆପଣ ପରମେଶ୍ୱରଙ୍କ ବାକ୍ୟରେ ତାହାଙ୍କ ସହିତ ଏତେ ଅଧିକ ଭାବେ ଏକୀକୃତ ହୋଇପାରନ୍ତି ଯେପର୍ଯ୍ୟନ୍ତ କି ଏହିସବୁ ବିଷୟଗୁଡ଼ିକ ବାସ୍ତବିକ ନ ହୋଇଯାଏ, ଆଉ ତାପରେ ଆପଣ ସେଗୁଡ଼ିକୁ ଦେଖିପାରନ୍ତି ଓ ଜାଣିପାରନ୍ତି ଯେ ସେଗୁଡ଼ିକ ସତ୍ୟ ଅଟେ, ବୁଝିଲେ? ସମୟର ସେହି ଚିହ୍ନ ହୋଇପାରେ ଯେ ଆପଣ ଠିକ ତା ଉପରେ ଦେଇ ଦେଖନ୍ତି, କୁହନ୍ତି, ଆହ ବାଜ୍ୟ ବିଷୟ। ମାତ୍ର ଆପଣଙ୍କ ପାଇଁ ତାହା ବାଜେ ନୁହେଁ। ଆପଣଙ୍କ ପାଇଁ ତ ତାହା ଆପଣ ବାକ୍ୟ ସହିତ ଏକୀକରଣରେ ହେଉଅଛନ୍ତି ଆଉ ତାହା ଏଠାରେ ଅଟେ। ତାପରେ ଏହା ସମ୍ପୂର୍ଣ୍ଣ ଭାବେ ହାଲୁକା ଭାଇ ପ୍ୟାଟ ଯେତେବେଳେ ଆପଣ ଏହି ଚିହ୍ନକୁ ବିଶ୍ୱାସ ସହିତ ଏକୀକରଣ ହେଉଥିବାର ଦେଖନ୍ତି ଆଉ ତାହା ସେମାନେ ହିଁ ଅଟନ୍ତି ଯାହାଙ୍କୁ ମୁଁ ଏହି ସମ୍ଭାଷଣ ଦେଉଅଛି ସେ ବିଶ୍ୱାସୀକୁ, କାରଣ ଅବିଶ୍ୱାସୀ ତ ତା କଦାପି ଦେଖନ୍ତି ନାହିଁ। ଆଉ ଯଦି ସେ ଆଜି ଏଠାରେ ପୃଥିବୀରେ ରହିଥାନ୍ତେ ତାହେଲେ ଆମମାନଙ୍କର ଯାଜକବର୍ଗ ମଧ୍ୟରୁ ଅନେକଙ୍କ ପ୍ରତି ତାହାକି ଏକ ଭର୍ସନାର ବିଷୟ ହୋଇଥାନ୍ତା, ଯେଉଁମାନେ କି ଏହି ଚିହ୍ନକୁ ପଢ଼ିପାରନ୍ତି ନାହିଁ। ସେ ଚିହ୍ନମାନ ଯାହାକି ଆମେମାନେ ପ୍ରତିଦିନ ଏଠାରେ ଆରାଧନାରେ ପାଠ କରୁଅଛୁ ଓ ସେ ବିଷୟଗୁଡ଼ିକୁ ଦେଖୁଅଛୁ, ପୁଣି ଅନ୍ୟମାନେ ଏହାକୁ ପାଠ କରୁଛନ୍ତି ଓ କାନ୍ଥରେ ହସ୍ତଲିଖନକୁ ଦେଖୁଛନ୍ତି, ଆଉ ତଥାପି ଅନେକ ଏହାକୁ ଠିକ୍ ହେୟଗାନ କରିଥାନ୍ତି ଓ ଏପରିକି ଏହାକୁ ଆଦୌ ଦେଖନ୍ତି ସୁଦ୍ଧା ନାହିଁ। ଏହା ସେମାନଙ୍କ ପାଇଁ ଆଦୌ କିଛି ନୁହେଁ, ସେମାନେ ଏହାକୁ ଧ୍ୟାନ ଦିଅନ୍ତି ନାହିଁ। ତେବେ ଧ୍ୟାନ ଦିଅନ୍ତୁ ଯେ ଏଥିରେ ଯେ ସେ ରାଷ୍ଟ୍ରୀୟ ଚିହ୍ନଗୁଡ଼ିକୁ ଉଦ୍ଧୃତ କରିଥିଲେ, ତେବେ ଯେତେବେଳେ ସେମାନେ ତାହାଙ୍କୁ ଏହା ବିଷୟରେ ପଚାରିଲେ ସେମାନେ ଚିହ୍ନମାନ ଚାହିଁଥିଲେ ଆଉ ସେମାନଙ୍କୁ ସେହି ଚିହ୍ନଗୁଡ଼ିକୁ ପ୍ରଦାନ କଲେ ଯାହାକି ଘଟିଥିଲା, ଆଉ ସେମାନେ ଜାଣିବାକୁ ଚାହିଁଲେ ଯେ ଜଗତର ଅନ୍ତ କେବେ ହେବ, ଯୁଗାନ୍ତରେ ଲକ୍ଷଣ କ'ଣ ହେବ। ଆଉ ସେମାନଙ୍କୁ ପବିତ୍ର ଶାସ୍ତ୍ରରୁ ଅନେକ ସ୍ଥାନର ରାଷ୍ଟ୍ରୀୟ ଚିହ୍ନମାନ ବିଷୟରେ, ଆକାଶରେ ସ୍ୱର୍ଗୀୟ ଲକ୍ଷଣମାନ ବିଷୟରେ ଏବଂ ପାର୍ଥିବ ଲକ୍ଷଣ ବିଷୟରେ ଉଦ୍ଧୃତ କରିଥିଲେ। ସେମାନଙ୍କୁ ଚିହ୍ନମାନ, ଚିହ୍ନ, ଲକ୍ଷଣମାନ ନିରନ୍ତର ଭାବେ କେବଳ ଏକ ଚିହ୍ନ ଦେଇଥିଲେ। ଆଉ ଯେତେବେଳେ ସେମାନଙ୍କୁ ସେଠାରେ ଗୋଟିଏ ସ୍ଥାନରେ ଏକ ରାଷ୍ଟ୍ରୀୟ ଲକ୍ଷଣ ବିଷୟରେ କହିଥିଲେ, ସେ କହିଥିଲେ ଯେତେବେଳେ ତୁମେମାନେ ରାଷ୍ଟ୍ରଗୁଡ଼ିକୁ ଦେଖନ୍ତୁ ଜେରୁସାଲାମର ଚାରିଆଡ଼େ ଏକତ୍ର ହେଉଥିବାର ଦେଖିବ, ଦେଖନ୍ତୁ ସେତେବେଳେ ଆମେମାନେ ଜାଣିବା ଯେ ସେମାନଙ୍କର ସଙ୍କଟର ସମୟ ସନ୍ନିକଟ। ଯେତେବେଳେ ତୁମେ ଜେରୁସାଲାମକୁ ସୈନ୍ୟମାନଙ୍କ ଦ୍ୱାରା ଘେରା ହୋଇଥିବାର ଦେଖ, ତେବେ ଏହା ପୂର୍ବେ କି ସେମାନେ ଏହା କରିପାରିଥାନ୍ତେ, ପରମେଶ୍ୱର ଜଗତ ଏକୀକରଣ ହେବାକୁ ଥିଲା। ଟାଇଟସ୍ ଏହି ମହାନ ରୋମିଓ ସେନାଧ୍ୟକ୍ଷ ତାହାଙ୍କୁ ତାଙ୍କର ସୈନ୍ୟ ଦଳକୁ ଏକାଠି ଏକୀକରଣ କରି ତାହାର ଚାରିପାଖରେ ଆସିବାକୁ ଥିଲା। ଯେତେବେଳେ କି ଜିହୁଦୀମାନେ ସେମାନଙ୍କର ପରମେଶ୍ୱର ଦତ୍ତ ସେହି ସମୟର ଚିହ୍ନକୁ ଅସ୍କାର କରିଦେଇଥିଲେ, ତାହା ହିଁ ସେ ସମୟ ଥିଲା ଯେ ଟାଇଟସ୍ ନିଜର ସୈନ୍ୟ ଦଳକୁ ଏକାଠି ଏକୀକରଣ କରିଥିଲା ଏବଂ ସେହି ନଗରକୁ ଅଧିକାର କରିବାକୁ ଆସିଥିଲା। ପ୍ରଥମେ ସେଠାରେ ପରମେଶ୍ୱରଙ୍କ ଲୋକମାନଙ୍କର ତଥାକଥିତ ପରମେଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ ଏକ ଏକୀକରଣ ହେବାକୁ ଥିଲା। ଏହା ପୂର୍ବେ କି ସେହି ରାଷ୍ଟ୍ର ଆପଣାକୁ ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏକତ୍ରୀକୃତ କରିପାରନ୍ତା। ଦେଖନ୍ତୁ ସେହି ଏକତାକୁ, ସେହି ଏକୀକରଣକୁ, ଏକାଠି ଏକୀକୃତ ହେବା ବିଷୟକୁ। ମୁଁ ବିଶ୍ୱାସ କରେ ଯେ ଆମେମାନେ ଏକ ମହାନ ଏକୀକରଣର ସମୟରେ ରହୁଅଛୁ। ମୁଁ ଏହି ଲାଲ ରଙ୍ଗର ବତୀଗୁଡ଼ିକୁ ନେଉଅଛି ଓ ସେଥିରେ ସଂକେତ ଚିହ୍ନମାନଙ୍କୁ ଓ ସବୁକିଛିକୁ ଚମକାଉଅଛି। ସ୍ତ୍ରୀମାନଙ୍କ ବିଷୟରେ ସେମାନେ କିପରି ଆଚରଣ କରୁଛନ୍ତି ଏବଂ ପୁରୁଷମାନେ ସେମାନେ କିପରି ବ୍ୟବହାର କରୁଛନ୍ତି, ପୁଣି ମଣ୍ଡଳୀଗୁଡ଼ିକ ସେମାନେ କିପରି ଭାବରେ କାର୍ଯ୍ୟ କରୁଛନ୍ତି, ଏବଂ ମୋର ସମସ୍ତ ହୃଦୟ ସହିତରେ ଏହି ଛୋଟ ପୋଲକୁ ଦେଖାଉଅଛି ଯେ ମୁଁ ବିଶ୍ୱାସ କରେ ଯେ ଏହି ମହାନ ଭବିଷ୍ୟତବାଣୀର ଘଟିକାରେ ପ୍ରଭୁ ଯୀଶୁଙ୍କର ଠିକ୍ ଆଗମନ ପୂର୍ବରୁ ଆମେମାନେ ପରମେଶ୍ୱରଙ୍କ ବାକ୍ୟର ସହମତିରେ ଏକମନା ହୋଇ ଆସୁଅଛୁ ଏବଂ ଏକୀକରଣ କରି ପ୍ରସ୍ତୁତ ହେଉଅଛୁ। ତେବେ ଆପଣମାନେ ଦେଖନ୍ତୁ ଏହା ପୂର୍ବେ କି ଟାଇଟସ୍ ରାଷ୍ଟ୍ରଗୁଡ଼ିକୁ ନିଜର ସୈନ୍ୟ ଦଳକୁ ଏକାଠି ଏକୀକୃତ କରନ୍ତା, ଇସ୍ରାଏଲ ନିଜକୁ ଏକାଠି ଏକୀକରଣ କଲା ଏବଂ ନିଜକୁ ଦଳ ଦଳ କରି ବାନ୍ଧିଲା ଯେପରିକି ସେମାନେ ଯୀଶୁଙ୍କୁ ମସିହ ବୋଲି ବିଶ୍ୱାସ ନ କରନ୍ତି। ସେମାନେ ତାହାଙ୍କୁ ଅସ୍ୱୀକାର କଲେ ଓ ତାହାଙ୍କୁ ଅଗ୍ରାହ୍ୟ କରିଦେଲେ ଏବଂ ତାହାଙ୍କୁ କୃଷାର୍ପିତ କଲେ, ଆଉ ତାପରେ ଯେତେବେଳେ ସେମାନେ ସେହି ପରିତ୍ରାଣକୁ ଅସ୍ୱୀକାର କରିଦେଲେ ଯାହାକି ସେମାନଙ୍କ ପାଖକୁ ପଠାଯାଇଥିଲା, ସେମାନେ ତାହା କରିବା ପାଇଁ ଆପଣ ଆପଣାକୁ ଏକାଠି ଏକୀକରଣ କଲେ। ତେବେ ସେହି ବିଷୟକୁ ମନରେ ରଖିଥାନ୍ତୁ, ସେହି ସମୟର ବାର୍ତ୍ତାକୁ ଅସ୍ୱୀକାର କରିବା ପାଇଁ ଆପଣ ଆପଣାକୁ ଏକାଠି ଏକୀକରଣ କରିବା ସେମାନଙ୍କୁ ତାହା କରିବାକୁ ପଡ଼ିଥିଲା, ଆଉ ତାପରେ ଯେତେବେଳେ ସେମାନେ ତାହା କଲେ ସେତେବେଳେ ରାଷ୍ଟ୍ରୀୟ ଲକ୍ଷଣ ଉପସ୍ଥିତ ହେଲା। ରାଷ୍ଟ୍ରଗୁଡ଼ିକ ନିଜ ନିଜକୁ ଏକାଠି ଏକୀକରଣ କରିବାକୁ ଆରମ୍ଭ କରିଦେଲେ, ଆଉ ଟାଇଟସ୍ ରୋମିଓ ଓ ଗ୍ରୀକ୍ ମାନଙ୍କର ଏହି ମହାନ ସୈନ୍ୟ ଦଳକୁ ନେଇ ଆସିଲା ଏବଂ ଜେରୁସାଲମର ପ୍ରାଚୀର ଗୁଡ଼ିକୁ ଘେରିଦେଲା। ସେଠାରେ ଭିତରେ ରହିଥିବା ସେହି ଲୋକମାନଙ୍କୁ ତେବେ ବନ୍ଦ କରିଦେଲା ଆଉ ସେମାନେ ଭୋକରେ ମରିଥିଲେ, ସେମାନେ ଗଛଗୁଡ଼ିକର ଛାଲି ଖାଇଥିଲେ। ଜୋସେଫସ୍ ସେହି ମହାନ ଇତିହାସକାର ଆମମାନଙ୍କୁ ତାହା କୁହନ୍ତି, ଆଉ ସେମାନେ ଭୂମିର ଘାସ ଖାଇଥିଲେ ଏପରିକି ସେମାନେ ଜଣେ ଅନ୍ୟର ଶିଶୁମାନଙ୍କୁ ସିଝାଇ ତାହାକୁ ଖାଇଥିଲେ। ଦେଖନ୍ତୁ ଯେହେତୁ ସେମାନେ ପାଗଳ ଲୋକମାନେ ଥିଲେ, ଆଉ ତାପରେ ଯେତେବେଳେ ଅବଶେଷରେ ଟାଇଟସ୍ ସେଠାରେ ଜେରୁସାଲମର ଚାରିପଟେ ସେହି ପର୍ବତମାଳାରେ ଲୁଚି ରହିଥିଲା, ଆଉ ସେଠାରେ ଭିତରେ ଥିବା ସେହି ଲୋକମାନେ ଏହା ଭାବିଲେ ଯେ ସେମାନେ ପରମେଶ୍ୱରଙ୍କ ଇଚ୍ଛା ସାଧନ କରୁଛନ୍ତି। ଯେତେବେଳେ ସେମାନେ ସେହି ସୈନ୍ୟ ଦଳକୁ ମାଡ଼ି ଆସୁଥିବାର ଦେଖିଥିଲେ, ସେମାନେ ସେହି ମହାନ ଗୁରୁ ପ୍ରଭୁ ଯୀଶୁଙ୍କୁ ଯେତେବେଳେ ସେମାନଙ୍କୁ ସେହି ବିଷୟ ସବୁ କହିଥିଲେ ତାହାକୁ ଶୁଣିବାରେ ଅଗ୍ରାହ୍ୟ କରିଦେଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ଜଣେ ହେଲେ ଖ୍ରୀଷ୍ଟିଆନ ଧରାଯାଇନଥିଲେ, କାରଣ ସେମାନେ ସେହି ଲକ୍ଷଣକୁ ଦେଖିଥିଲେ ଓ ପଳାୟନ କରିଥିଲେ। ବୁଝିଲେ, ସେମାନେ କହିଲେ ଯେ ଛାତ ଉପରେ ଥାଏ ସେ ତଳକୁ ଓହ୍ଲାଇ ନ ଆସୁ, କିମ୍ବା ଯେ କ୍ଷେତ୍ରରେ ଥାଏ ସେ ଆପଣ ଚାଦର ଘେନିଯିବା ପାଇଁ ଲେଉଟି ନ ଆସୁ, ମାତ୍ର ଜିହୁଦା ପ୍ରଦେଶକୁ ପଳାଇ ଯାଆନ୍ତୁ ଏବଂ ତୁମମାନଙ୍କର ପଳାୟନ ଯେପରି ଶୀତକାଳରେ କିଏବା ବିଶ୍ରାମ ବାରରେ ନ ଘଟେ ଏଥିପାଇଁ ପ୍ରାର୍ଥନା କରନ୍ତୁ। କାରଣ ଶୀତ ସମୟରେ ସେ ପର୍ବତମାଳା ଗୁଡ଼ିକ ହିମରେ ପରିପୂର୍ଣ୍ଣ ହୋଇଥିବ ଓ ବିଶ୍ରାମ ବାରରେ ସେ ଦ୍ୱାର ଗୁଡ଼ିକ ରୁଦ୍ଧ ଥିବ ସେହି ଫାଟକ। ପୁଣି ସେମାନେ ସେହି ପରିସ୍ଥିତିରେ ଧରା ପଡ଼ିଯିବେ, ବୁଝିଲେ। ଆମେମାନେ ସେ ବିଷୟ ଉପରେ ଅତି ଶୀଘ୍ର ଆସିବାକୁ ଚାହୁଁ ଯେ ତାହା ସମ୍ବନ୍ଧରେ କିପରି ଭାବରେ ପରମେଶ୍ୱର ସେ ବିଷୟଗୁଡ଼ିକୁ କରନ୍ତି। ଯଦି ପ୍ରଭୁଙ୍କର ଇଚ୍ଛା ହୁଏ ତେବେ ଧ୍ୟାନ ଦିଅନ୍ତୁ, ସେମାନେ ପ୍ରାର୍ଥନା କରିଥିଲେ ଯେ ତାହା ସେହିପରି ତା ଯେପରି ସେ ପ୍ରକାର ନ ହେଉ, ଯିଶୁ ସେମାନଙ୍କୁ ତାହା ନିମନ୍ତେ ପ୍ରାର୍ଥନା କରିବାକୁ କହିଥିଲେ। ଆଉ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସେଠାରେ କଦାପି ଧରା ଯାଇନଥିଲେ, ସେମାନେ ପଳାଇ ଯାଇଥିଲେ। କାରଣ ସେମାନେ ଲକ୍ଷଣକୁ ଦେଖିଥିଲେ ଓ ସେମାନେ ପଳାୟନ କରିଥିଲେ। ସେଠାରେ ତାହା ହିଁ ସବୁକିଛି ଅଟେ ଯାହାକି ଘଟିତ ହୋଇଥିଲା। ଓ ଆଜି ମଣ୍ଡଳୀ ଗୁଡ଼ିକୁ କିପରି ଭାବରେ ସେ ସମୟର ଚିହ୍ନକୁ ଦେଖିବା ଉଚିତ ଅଟେ ଯେଉଁଥିରେ କି ଆମେମାନେ ବସବାସ କରୁଅଛୁ। ଯେତିକି ପ୍ରାଣପଣେ ପାରୁଛନ୍ତି ସେତିକି ବ୍ୟାକୁଳତାର ସହ ଆପଣ ଜୀବନ ନିମନ୍ତେ କାଲବରୀ ଆଡ଼କୁ ପଳାଇ ଯାଆନ୍ତୁ, କୌଣସି ମଣ୍ଡଳୀ ଆଡ଼କୁ ନୁହେଁ, ବରଂ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ। ଆପଣଙ୍କୁ ତାହାଙ୍କ ସହିତ ଏକୀକରଣ କରନ୍ତୁ। ପୁଣି କୌଣସି ସଂଗଠନ ସହିତ ନୁହେଁ, କିମ୍ବା କୌଣସି ମଣ୍ଡଳୀର ରୀତିନୀତି ସହିତ ନୁହେଁ, ଖ୍ରୀଷ୍ଟଙ୍କ ସହିତ ଏକୀକରଣ କରନ୍ତୁ। ଆଉ ଏଥିରେ ସୁନିଶ୍ଚିତ ହୁଅନ୍ତୁ ଯେ ତାହା ସେହି ଅଟନ୍ତି। ଆପଣ ଯେକୌଣସି ବିଷୟକୁ ନେଇପାରନ୍ତି ନାହିଁ, ଆପଣଙ୍କୁ ତ ଏଥିରେ ସୁନିଶ୍ଚିତ ହେବାକୁ ଅଛି ଯେ ତାହା ସେହି ଅଟନ୍ତି। ତାହା ଏକୀକରଣ କି ଏକ ସମୟ ଅଟେ। ତେବେ ଆମେମାନେ ଏହା ପାଉ ଯେ ସେମାନେ ମତ୍ସ୍ୟଙ୍କୁ ଗ୍ରାହ୍ୟ କରିଥିଲେ ଓ ତାପରେ ନିଜ ନିଜକୁ ସେମାନେ ଏକାଠି ଏକୀକରଣ କଲେ ଏବଂ ନିଜେ ନିଜ ଭିତରେ ଏକ ସମୂହ ଗଢ଼ିନେଲେ। ଆଉ ଏକ ପ୍ରସ୍ତାବ ସେମାନଙ୍କ ମଧ୍ୟରେ ପାରିତ କରିନେଲେ ଯେ ଯଦି କୌଣସି ବ୍ୟକ୍ତି ଯୀଶୁଙ୍କୁ ଜଣେ ଭବିଷ୍ୟତା ବୋଲି ଗ୍ରହଣ କରିବ ତେବେ ସେମାନଙ୍କୁ ମଣ୍ଡଳୀରୁ ବହିଷ୍କାର କରି ଦିଆଯିବ। କ'ଣ ଆପଣମାନଙ୍କୁ ସେହି ଅନ୍ଧ ବାଳକର କଥା ମନେ ଅଛି କି, ଯିଏକି ଅନ୍ଧଚକ୍ଷୁ ସହିତ ବସି ରହିଥିଲା? ଆଉ ଶିଷ୍ୟମାନେ ପଚାରିଥିଲେ, କିଏ ପାପ କଲା, ସେ କିଏ ବା ତାର ପିତା ତାର ମାତା? ଆଉ ଯୀଶୁ କହିଥିଲେ, ଏହି ମାମଲାରେ କେହି ବି ନୁହେଁ, ମାତ୍ର ପରମେଶ୍ୱରଙ୍କ କାର୍ଯ୍ୟଗୁଡ଼ିକ ଯେପରି ସାଧନ କରାଯାଇପାରେ ପ୍ରକଟ କରାଯାଇପାରେ। ଆଉ ଆପଣମାନଙ୍କୁ ମନେଥିବ ସେମାନେ କହିଥିଲେ ଯେ ସେ ପିତା ଓ ମାତା ତା କହିପାରିଲେ ନାହିଁ। ସେମାନେ କହିଲେ, ସେମାନେ ଜାଣନ୍ତି ଯେ ଆମର ପୁତ୍ର ଅଟେ, ମାତ୍ର ଆମେ ଜାଣିନାହୁଁ ଯେ ସେ କିପରି ସୁସ୍ଥ ହେଲା। କାରଣ ଯେଉଁଦୀମାନେ କହିଥିଲେ ଯେ କୌଣସି ବ୍ୟକ୍ତି ବି ଯିଏକି ତାଙ୍କୁ ମାଓବାଦୀ ବୋଲି ଅଙ୍ଗୀକାର କରିବ ସେମାନଙ୍କୁ ବହିଷ୍କାର କରି ଦିଆଯିବ। ମାତ୍ର ଆପଣମାନେ ଦେଖନ୍ତୁ, ପରମେଶ୍ୱର କାର୍ଯ୍ୟ ଏହା ଥିଲା ଯେ ଏହି ବାଳକଟି ସେହି ଦଳରେ ସମ୍ପୃକ୍ତ ନଥିଲା। ଆଉ ସେ କହିଥିଲା, ବର୍ତ୍ତମାନ ଏହା ମୋ ପାଇଁ ଏକ ବିଚିତ୍ର ବିଷୟ ଅଟେ ଯେ ଆପଣମାନେ ଜାଣନ୍ତି ନାହିଁ ଯେ ଏହି ବ୍ୟକ୍ତି କେଉଁଠାରୁ ଆସିଥିଲେ, ଆଉ ତଥାପି ସେ ମୋତେ ମୋର ଦୃଷ୍ଟିଶକ୍ତି ଦେଲେ, ବୁଝିଲେ। ତେବେ ସେ ତାହା କହିପାରିଥିଲା। ଦେଖନ୍ତୁ, ତାହା ତ ପରମେଶ୍ୱରଙ୍କ କାର୍ଯ୍ୟ ଥିଲା। ସେ ସୁସ୍ଥ କରାଯାଇଥିଲା ଓ ଭଲ କରାଯାଇଥିଲା। ପୁଣି ସେ ଏହା ବିଷୟରେ କହିପାରିଥିଲା କାରଣ ସେ କୌଣସି ଆଡୁ କୌଣସି ଉପାୟରେ ବନ୍ଧା ଯାଇନଥିଲା। ସେହି ସେ ଜଣକା ଥିଲା ଯାହା ଉପରେ ସେ କାର୍ଯ୍ୟଗୁଡ଼ିକ ସାଧନ କରା ହୋଇଥିଲା। ଆଉ ନିଶ୍ଚିତରେ ସେ ତାହାର ଦେଖିଥିଲା, ତା ଜୀବନରେ ପ୍ରଥମ ଥର ପାଇଁ ଦେଖିଥିଲା। ତେବେ ଯେଉଁଦୀମାନେ ଆପଣ ଆପଣଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଏବଂ ତାହାଙ୍କର ମତ୍ସ୍ୟ ସମ୍ବନ୍ଧିତ ସେବା କାର୍ଯ୍ୟ ବିରୁଦ୍ଧରେ ଓ ତାହାଙ୍କର ମତ୍ସ୍ୟ ସମ୍ବନ୍ଧିତ ବାର୍ତ୍ତା ବିରୁଦ୍ଧରେ ଏକୀକରଣ କରିଥିଲେ, ଆମେମାନେ ବର୍ତ୍ତମାନ ସେ ସମାନ ବିଷୟକୁ ଘଟୁଥିବାର ଦେଖୁ। ଠିକ୍ ସେହି ସମାନ ବିଷୟକୁ ସାମ୍ୟବାଦ ମଣ୍ଡଳୀକୁ ବିନାଶ କରିବା ନିମନ୍ତେ ଏକୀକରଣ କରୁଅଛି। ଆଉ କେବଳ ଗୋଟିଏ ଉପାୟରେ ଯେ ତାହା ହେବ, ଯେତେବେଳେ ମଣ୍ଡଳୀ ମଧ୍ୟ ଆପଣଙ୍କୁ ଏକୀକରଣ କରିନେଇଥିବ। ଗୀର୍ଜା ପରିଷଦରେ, ବିଶ୍ୱ ଗୀର୍ଜା ସଂଘରେ ଯେପରିକି ସେହି ବାକ୍ୟକୁ, ସେହି ବାର୍ତ୍ତାକୁ ଅଗ୍ରାହ୍ୟ କରାଯାଏ ଏବଂ ତାହାକୁ ବିନାଶ କରାଯାଏ, ସେମାନେ ବାକ୍ୟକୁ ଅଗ୍ରାହ୍ୟ କରିଦେଇଛନ୍ତି। ମଣ୍ଡଳୀଗଣ ତାହା କରିଛନ୍ତି, ସେମାନେ ତାହା ଗ୍ରହଣ କରିପାରନ୍ତି ନାହିଁ କାରଣ ଏହା ସେମାନଙ୍କର ନାମଧାରୀ ସଂଗଠନର ମତର ବିରୁଦ୍ଧରେ ଅଟେ। ଏଥିରେ କିଛି ଯାଏ ଆସେ ନାହିଁ ଯେ କେତେ ଗୁଡ଼ିଏ ଅଗ୍ନିସ୍ତମ୍ଭ ଲୋକମାନଙ୍କ ଗହଣରେ ଝୁଲି ରହିଥାଏ, କିମ୍ବା କେତେ ଲୋକମାନେ ହେବେ, କେତେ ଗୁଡ଼ିଏ ବିଶ୍ୱ ଭବିଷ୍ୟବାଣୀ ହେବ ଓ ଘଟିତ ହେବ। ଆଉ ସେହି ସମୟ ସମସ୍ତ ମହାନ ଚିହ୍ନମାନ ସବୁ ଘଟିତ ହେବ ଯାହାକି ସେ ଅନ୍ତିମ ଦିନ ସମ୍ବନ୍ଧରେ ପ୍ରତିଜ୍ଞା କରିଥିଲେ, ସେମାନେ ତାହା କରିପାରନ୍ତି ନାହିଁ। ଅତଏବ ସେମାନେ ବର୍ତ୍ତମାନ ନିଜ ନିଜକୁ ଏକୀକରଣ କରୁଛନ୍ତି ଏବଂ ଏଠାରେ ଆପଣମାନଙ୍କର ପାଳକ ଓ ଅନ୍ୟମାନେ ଅଛନ୍ତି ଯେଉଁମାନେ କି ଆପଣମାନଙ୍କୁ ସେ ବିଷୟରେ କହିପାରିବେ। ତାହା ପାଠ କରାଯାଇପାରେ ଯେ ସେମାନେ ଅଛନ୍ତି, ସେମାନଙ୍କ ପାଖରେ ସେହି ସେ ଜଗତର ବିଶ୍ୱ ସଂଘର ଆନ୍ଦୋଳନ ରହିଛି, ଆଉ ସେହି ତା ଉପରେ ଜଣେ ଲୁଥରାନ୍ ସେବକ କାର୍ଯ୍ୟକାରୀ ଭାବେ ରହିଛନ୍ତି, ଯେପରିକି ଯଦି କୌଣସି ଏକ ବିପଦ ଆସେ ଏଠାରେ ଏହି ପାଖରେ ପଡ଼ୋଶରେ ତାହା ଘଟିଥାଏ। ଯଦି ଆମେମାନେ ସେହି ବିଶ୍ୱ ସଂଘର ଆନ୍ଦୋଳନ ଏକୀକରଣ ନ ହୋଇଥିବୁ ତେବେ ଆମମାନଙ୍କର ମଣ୍ଡଳୀ ଆଉ ଅଧିକ ମଣ୍ଡଳୀ ହୋଇ ରହିପାରିବ ନାହିଁ। ଆଉ ସେମାନେ ତାହାକୁ ଏକ ଗୋଦାମ ଘର ନିମନ୍ତେ ବ୍ୟବହାର କରିପାରିବେ। କିମ୍ବା ଆମ ଭାଇମାନଙ୍କ ମଧ୍ୟରୁ ଯଦି କେହି ଜଣେ କାହାରିକୁ ମରୁଥିବାର ଅବା ଆଘାତ ପାଇଥିବାର ଦେଖନ୍ତି ଏବଂ ତାହାଙ୍କୁ କୌଣସି ଆତ୍ମିକ ଆଶୀର୍ବାଦ ଦ୍ୱାରା ସେବା କରିବାକୁ ଚେଷ୍ଟା କରନ୍ତି, ତାହେଲେ ତା ପାଇଁ ଆମକୁ ଗୁଳି ମାରି ଦିଆଯାଇପାରେ। ଏହା ଅବିକଳ ଠିକ୍। କୌଣସି ପ୍ରକାରର ସେବା କରୁଥିବା ପାଇଁ ଆମମାନଙ୍କୁ 10 ବର୍ଷର କାରାଗାର ଦଣ୍ଡ ହୋଇପାରେ କାରଣ ଆମେ ଏହି ବିଶ୍ୱ ସଂଘ ଆନ୍ଦୋଳନର ଏକ ସଦସ୍ୟ ନୁହଁ। କ'ଣ ଆପଣମାନେ ସେ ପଶୁର ଚିହ୍ନକୁ ଦେଖୁନାହାନ୍ତି କି, ବୁଝିଲେ ବୁଝିଲେ। ତେବେ ଆମେ ଏହି ଏକୀକରଣର ସମୟକୁ ଆସୁଥିବାର ଦେଖୁ, ବୁଝିଲେ। ତେବେ ଦେଖନ୍ତୁ, ଆଉ ତେବେ ମଣ୍ଡଳୀ ଆପଣଙ୍କୁ ସେହି ବାର୍ତ୍ତା ବିରୁଦ୍ଧରେ ଏକୀକରଣ କରିଅଛି। ପୁଣି ତାପରେ ଯେତେବେଳେ ଏହା ତାହା କରିନେଇଥାଏ, ରାଷ୍ଟ୍ରଗୁଡ଼ିକ ପୁନର୍ବାର ମଣ୍ଡଳୀକୁ ବିନାଶ କରିବା ପାଇଁ ନିଜ ନିଜକୁ ସାମ୍ୟବାଦରେ ଏକୀକରଣ କରୁଅଛନ୍ତି, ଠିକ୍ ସେହିପରି ଭାବରେ ଯେପରିକି ତାହା ପ୍ରଥମ ସ୍ଥାନରେ କରିଥିଲେ, ବୁଝିଲେ। ଏହା ତ ନିଜକୁ ଠିକ୍ ପୁଣି ଥରେ ପୁନରାବୃତ୍ତି କରିଥାଏ। ଇସ୍ରାଏଲ୍କୁ ପ୍ରଥମେ ବାର୍ତ୍ତା ଅଗ୍ରାହ୍ୟ କରିବାକୁ ଥିଲା, ଆଉ ଯେତେବେଳେ ସେମାନେ ବାର୍ତ୍ତାକୁ ଅଗ୍ରାହ୍ୟ କଲେ, ତାପରେ ସେ ସୈନ୍ୟ ସାମର୍ଥ୍ୟ ସେ ରାଷ୍ଟ୍ରୀୟ ଜୀବନ ଆପଣାକୁ ଏକାଠି ଏକୀକରଣ କଲା ଅନ୍ୟ ରାଷ୍ଟ୍ରମାନଙ୍କରେ ଏବଂ ଆସି ମଣ୍ଡଳୀକୁ ଛାରଖାର କରିଦେଲା। ଆଉ ଆଜି ସେମାନେ ପ୍ରଭୁ ଯୀଶୁଙ୍କର ବାର୍ତ୍ତାକୁ ଅଗ୍ରାହ୍ୟ କରିଦେଇଛନ୍ତି ଏବଂ ସେମାନେ ତାହାକୁ ଅସ୍ୱୀକାର କରିଦେଇଛନ୍ତି। ଆଉ ବର୍ତ୍ତମାନ ସେ ସମୟ ଉପସ୍ଥିତ ଅଟେ ଯେଉଁଠାରେ କି ସାମ୍ୟବାଦ ମଣ୍ଡଳୀ ବିରୁଦ୍ଧରେ ଜଗତକୁ ଏକୀକରଣ କରୁଅଛି। ଦେଖନ୍ତୁ, ଏହାକୁ ତ ସେହି ପ୍ରକାର ହେବାକୁ ହିଁ ଅଛି, ତେବେ ତାହା କହିବା କଷ୍ଟକର ଅଟେ। ଏହା ସେହି ଜିହୁଦୀମାନଙ୍କ ପାଇଁ ତାହା ବିଶ୍ୱାସ କରିବାଟା କଷ୍ଟକର ଥିଲା। ସେମାନେ କହିଥିଲେ, ତେବେ ଭାଇମାନେ ଆସନ୍ତୁ, ଆମେମାନେ ଦେଖୁ ଯେ ଆମମାନଙ୍କର ପରମେଶ୍ୱର ଆମ ସହିତ ଅଛନ୍ତି, ଆଉ ତେଣୁକରି ଆମେ ମନ୍ଦିରକୁ ଯିବା। ଆଉ ବର୍ତ୍ତମାନ ଆମେମାନେ ପ୍ରାର୍ଥନା କରିବା, ଏବଂ ଏହା ହେଉଛି ପବିତ୍ର ପିତା ଅମୁକ ଅମୁକ ଓ ପବିତ୍ର ପିତା ଅମୁକ ଅମୁକ ପ୍ରାର୍ଥନାରେ କଢ଼ାଇ ନିଅନ୍ତୁ, ଦ୍ୱାର ବନ୍ଦ କରିଦିଅ। ପୁଣି ଟାଇଟସ୍ ନିଜର ପକ୍ଷ ନେଲା ଏବଂ ଠିକ୍ ସେଇଠାରେ ପ୍ରାୟ ଗୋଟିଏ ବର୍ଷ କିମ୍ବା ଅଧିକ ସମୟ ପାଇଁ ଛକି ରହିଲା। ଦେଖନ୍ତୁ, ଠିକ୍ ଜଗି ରହିଲା ଏବଂ ସେମାନଙ୍କୁ ଅନାହାରରେ ମାରିଦେଲା। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ସେ ନଗରରୁ ବାହାରି ପାରିଲେ ନାହିଁ, ଆଉ ସେମାନେ ଅନାହାରରେ ମରିଗଲେ। ଆଉ ଯେତେବେଳେ ସେ ଭିତରକୁ ପ୍ରବେଶ କଲା ଓ ସେ ପ୍ରାଚୀର ଗୁଡ଼ିକୁ ଭାଙ୍ଗି ଦେଲା, ରକ୍ତ ଗଦଗଦ ହୋଇ ବାହାରି ଆସିଲା ଓ ସେଠାରେ ତଳେ ନଦୀ ଭଳିଆ ପ୍ରବାହିତ ହେଲା, ଯେଉଁଠାରେ କି ସେ ଭିତରେ ଥିବା ସମସ୍ତଙ୍କୁ ଘାତ କରିଥିଲା। ତେବେ ସଦାପ୍ରଭୁଙ୍କର ଦୂତ ତା ଭବିଷ୍ୟତବାଣୀ କରିଥିଲେ ପଶ୍ଚାତ ସମୟରେ ପୁରାତନ ନିୟମରେ, ଆଉ ଏହା କହିଥିଲେ ଯେ ତାହା ଘଟିବ। ଆଉ ସେହି ସେବକମାନେ ଯେଉଁମାନେ କି ଯାଜକ ବର୍ଗ ଥିଲେ, ଯେଉଁମାନଙ୍କର କି ଉଚିତ ଥିଲା ଯେ ସେଠାରେ ଦାୟିତ୍ୱରେ ନ୍ୟସ୍ତ ରହିଥାନ୍ତେ ଓ ଲୋକମାନଙ୍କୁ ଏହା କହିଥାନ୍ତେ ଯେ, ମାତ୍ର ତାହା କରିବା ପରିବର୍ତ୍ତେ ଯେତେବେଳେ ଯୀଶୁ ସେମାନଙ୍କ ମଧ୍ୟରେ ଛିଡ଼ା ହୋଇଥିଲେ, ସେମାନେ ତ ଏପରିକି ତାହାଙ୍କୁ ଚିହ୍ନିଲେ ସୁଦ୍ଧା ନାହିଁ ଓ ଏକ ପ୍ରକାର କୌଣସି ପ୍ରକାରର ଏକ ଶୁଭଭାଗ୍ୟର ସଂକେତ ପରି କରିବାକୁ ଚେଷ୍ଟା କରିଥିଲେ, ଆମ ପାଇଁ ଏକ ଯାଦୁବିଦ୍ୟା ସାଧନ କର। ତେବେ ଆସୁ ଦେଖିବା ଯେ ତାହା କିପରି ସାଧନ କରାଯାଏ, ଆମକୁ ଏକ ଚିହ୍ନ ଦେଖାଅ, ବୁଝିଲେ। ଆଉ ସେ କହିଲେ, ମୁଁ କାହିଁକି? ସେ ତ ଏତେ ଅଧିକ ବିଷୟ ସାଧନ କରିସାରିଥିଲେ, ପୁଣି ତଥାପି ସେମାନେ ତାହା ଦେଖିପାରିନଥିଲେ, ବୁଝିଲେ। ଆଉ ଯେତେବେଳେ ସେମାନେ ତାହାଙ୍କୁ ଅଗ୍ରାହ୍ୟ କରିଦେଇଥିଲେ, ସେମାନଙ୍କ ସେଦିନର ବାର୍ତ୍ତା ଭାବେ ସେମାନେ ସେହି ଦିନର ବାର୍ତ୍ତାକୁ ଅଗ୍ରାହ୍ୟ କରିଦେଇଥିଲେ। ସେମାନେ ସେହି ଦିନର ଚିହ୍ନକୁ ଦେଖିବାରେ ବିଫଳ ହୋଇଥିଲେ, ଆଉ ସେମାନଙ୍କ ସମ୍ମୁଖରେ ସେ ବାଇବଲର ଭବିଷ୍ୟତବାଣୀର ଚିହ୍ନ ଗୁଡ଼ିକ ସାଧନ କରାଯାଇଥିଲା। ପୁଣି ସେମାନେ କହିଲେ, ତେବେ ଆସୁ ଆମେମାନେ ଭିତରକୁ ଯାଉ। ସେମାନେ ପବିତ୍ର ଲୋକମାନେ ଥିଲେ, ସେମାନେ ଏପରି ଲୋକମାନେ ଥିଲେ ଯେଉଁମାନଙ୍କର ଜୀବନ ଉପରେ କି ଆପଣ ଆଙ୍ଗୁଳି ସୁଦ୍ଧା ଉଠାଇ ପାରନ୍ତି ନାହିଁ, ସେମାନେ ତାହା ହୋଇପାରନ୍ତି ନାହିଁ। ଆଉ ତାପରେ ଜଣେ ଯାଜକ ହୋଇପାରନ୍ତି ନାହିଁ, ଜଣେ ଯାଜକକୁ ତ ମାରି ଦିଆଯିବ, ତାହାଙ୍କୁ କୌଣସି ବି ଛୋଟ ବିଷୟ ପାଇଁ ପ୍ରସ୍ତାରାଘାତ ଦ୍ୱାରା ମାରି ଦିଆଯିବ, ଏବଂ ତାହାଙ୍କୁ ତ ଏକ ବିଶୁଦ୍ଧ ପବିତ୍ର ଜୀବନ ନିର୍ବାହ କରିବାକୁ ହିଁ ଥିଲା। ସେ ତା କରିପାରନ୍ତି ନାହିଁ, କାରଣ କୌଣସି ବି ଛୋଟ ବିଷୟ ପାଇଁ ତାହାଙ୍କୁ ପ୍ରସ୍ତାରାଘାତ ଦ୍ୱାରା ମାରି ଦିଆଯାଉଥିଲା। ଆଉ ତେବେ ଲୋକମାନଙ୍କର ଦୃଷ୍ଟିରେ ସେମାନେ ମହାନ ଲୋକମାନେ ଥିଲେ ଏବଂ ପବିତ୍ର ଲୋକମାନେ ଥିଲେ, ଓ ତଥାପି ସେମାନେ ଭିତରକୁ ଗଲେ ଆଉ କହିଲେ, ବର୍ତ୍ତମାନ ଆମମାନେ କରିବା, ଆମମାନଙ୍କ ପାଖରେ ପରମେଶ୍ୱର ଅଛନ୍ତି, ସେହି ପରମେଶ୍ୱର ଯିଏକି ସମସ୍ତ ଯୁଗ ଦେଇ ଆମମାନଙ୍କ ସହିତ ରହି ଆସିଛନ୍ତି, ଆମମାନେ ତାହାଙ୍କର ପବିତ୍ର ମନ୍ଦିରକୁ ଯିବା। ତାହା ପରମେଶ୍ୱରଙ୍କ ମନ୍ଦିର ଥିଲା, ମାତ୍ର ଆପଣମାନେ ଦେଖନ୍ତୁ, ତାହାଙ୍କୁ ତ ତାହାଙ୍କର ପବିତ୍ର ମନ୍ଦିରରେ ଅଗ୍ରାହ୍ୟ କରି ଦିଆଯାଇଥିଲା, ବୁଝିଲେ। ଆମେମାନେ ପ୍ରଭୁଙ୍କର ଗୃହକୁ ଯିବା। ତେବେ ଆପଣ ସମସ୍ତ ଏଭ୍ରି ଲୋକମାନେ ଏହା ଜାଣନ୍ତି ଯେ ଆମେମାନେ ମନୋନୀତ ବଂଶ ଅଟୁ, ଆମେମାନେ ଏଠାରେ ଅଟୁ, ଆଉ ପରମେଶ୍ୱର ଆମର ପରମେଶ୍ୱର ଅଟନ୍ତି। ଅବ୍ରାହମ, ଇସାକ ଓ ଯାକୁବଙ୍କର ପରମେଶ୍ୱର ଅଟନ୍ତି, ସେ ଆମମାନଙ୍କ ସହିତରେ ଅଛନ୍ତି। ସେ ଆମମାନଙ୍କୁ ସେଠାରେ ଥିବା ସେ ଅସୁନ୍ନତ କଲେଷ୍ଟିୟମାନଙ୍କ ଠାରୁ, ଯେପରିକି ତାହା ଥିଲା, ସେ ରୋମିଓ ଏବଂ ଗ୍ରୀକ୍ ଲୋକମାନଙ୍କ ଠାରୁ ଉଦ୍ଧାର କରିବେ, ସେ ଆମମାନଙ୍କୁ ସେଥିରୁ ଉଦ୍ଧାର କରିବେ। ତେବେ ଆସୁ ସଦାପ୍ରଭୁଙ୍କ ଗୃହକୁ ଯାଉ। ତା ଶୁଣିବାକୁ ଉତ୍ତମ, ମାତ୍ର ସେମାନେ କଣ କରିଥିଲେ? ସେ ଗୃହର ନିର୍ମାଣକାରୀ ସେଠାରେ ରହିଥିଲେ ଏକ ଅତି ନମ୍ର ଗାଲିଲିୟ ବଢ଼େଇ ଭାବରେ, ଆଉ ସେମାନେ ତାହାଙ୍କୁ ଅଗ୍ରାହ୍ୟ କରିଦେଇଥିଲେ, ଯେତେବେଳେ କି ପରମେଶ୍ୱର ତାହାଙ୍କୁ ସେହି ସମୟର ତାହାଙ୍କର ବାର୍ତ୍ତାବହ ଓ ଶାଖା ହୋଇଥିବାର ପ୍ରମାଣିତ କରିସାରିଥିଲେ। ଆଉ ସେମାନେ ତାହାଙ୍କୁ ଅଗ୍ରାହ୍ୟ କରିଦେଇଥିଲେ, ଏବଂ ସମସ୍ତ ପ୍ରାର୍ଥନା, ସମସ୍ତ ନିଷ୍ଠାପରତା, ସେମାନଙ୍କର ସମସ୍ତ ବଳିଦାନ ଗୁଡ଼ିକ ପରମେଶ୍ୱରଙ୍କ ଛାମୁରେ କିଛି ଅର୍ଥ ନଥିଲା, ସେମାନେ ତ ତାହା କରିସାରିଥିଲେ। ଆଉ ପରମେଶ୍ୱର ତାହାକୁ ବିନାଶ କରିବା ନିମନ୍ତେ ସେ ମହାନ ସୈନ୍ୟ ଦଳକୁ ଏକୀକରଣ ହେବା ପାଇଁ ଦେଇଥିଲେ। ଆଉ ଆଜି ଆମେମାନେ ଦେଖୁଛୁ, ଯେତେବେଳେ କି ମଣ୍ଡଳୀ ଗୁଡ଼ିକ ନାମଧାରୀ ସଂସ୍ଥାମାନ ଦେଇ ଓ ପ୍ରଭୃତି ସବୁ ଦେଇ ପରମେଶ୍ୱରଙ୍କ ବାକ୍ୟକୁ ଅଗ୍ରାହ୍ୟ କରୁଛନ୍ତି, ସେମାନେ ଚାହାନ୍ତି ନାହିଁ ଯେ ଆପଣ ସେମାନଙ୍କୁ ଏହିସବୁ ବିଷୟ କୁହନ୍ତୁ, ଓ ବିଜ୍ଞାନ ଏହାକୁ ଚିତ୍ରଗୁଡ଼ିକ ଦ୍ୱାରା ଏବଂ ସବୁକିଛି ଦ୍ୱାରା ପ୍ରମାଣ କରିପାରେ। ଆଉ ତଥାପି ସେମାନେ ଏହା ସହିତ କିଛି ହେଲେ କରିବାକୁ ଚାହାନ୍ତି ନାହିଁ, ଏଣୁକରି ସାମ୍ୟବାଦ ଏହାକୁ ବିନଷ୍ଟ କରିବା ପାଇଁ ଗଠିତ ହେଉଅଛି, ଠିକ୍ ଯେପରିକି ଟାଇଟସ୍ କରିଥିଲା, ଓ ବାଇବଲ କହେ ଯେ ସେମାନେ ତାହା କରିବେ ଅବିକଳ ଭାବେ। ବର୍ତ୍ତମାନ କ'ଣ ଆପଣମାନେ ଦେଖନ୍ତି ଯେ ଆମେମାନେ କେଉଁଠାରେ ରହୁଅଛୁ? ସେହି ଏକୀକରଣର ସମୟକୁ, ଯେତେବେଳେ କି ଆମେମାନେ ଏହିସବୁ ବିଷୟକୁ ଏକୀକରଣ ହେଉଥିବାର ଦେଖୁଅଛୁ, ଓ ଆମେମାନେ କାହିଁକି ସେହି ବିଷୟ ସବୁକୁ ଦେଖିବାକୁ ବିଫଳ ହେଉ? ଆପଣ ଏଠାରେ ପବିତ୍ର ଶାସ୍ତ୍ରରେ ତାହା ଅନାଇ ପାରନ୍ତି ଓ ଦେଖିପାରନ୍ତି ଯେ କେଉଁଠାରେ ସେ ତାହାର ପ୍ରତିଜ୍ଞା କରିଥିଲେ ଯେ ସେ କ'ଣ କରିବେ। ବର୍ତ୍ତମାନ ଆମେ ଏହାକୁ ସଫଳ ହେଉଥିବାର ଦେଖୁ, ଆମେମାନେ ମଣ୍ଡଳୀରେ ଦେଖୁ ଯେ ସେ କ'ଣ କରିବାକୁ ପ୍ରତିଜ୍ଞା କରିଥିଲେ, ଆମେ ତାହାକୁ ସଫଳ ହେଉଥିବାର ଦେଖୁ। ଆମେମାନେ ରାଷ୍ଟ୍ରଗୁଡ଼ିକୁ ଏକାଠି ଏକୀକରଣ ହେଉଥିବାର ଦେଖୁ, ଆମେମାନେ ସେହି ବାଦଗୁଡ଼ିକୁ ଏକାଠି ଏକୀକରଣ ହେଉଥିବାର ଦେଖୁ, ଆମେମାନେ ମଣ୍ଡଳୀଗୁଡ଼ିକୁ ଏକାଠି ଏକୀକରଣ ହେଉଥିବାର ଦେଖୁ। ଏହା ଏକୀକରଣର ସମୟ ଅଟେ, ଏହା ଏକୀକରଣର କାଳ ଅଟେ, ତାହା ତ ଏହି ଯୁଗର ଆତ୍ମା ଅଟେ, ଆମମାନଙ୍କୁ ତ ଏକୀକରଣ କରିବାକୁ ଅଛି। ସବୁକିଛି ବିଷୟ ଯାହା ସମ୍ବନ୍ଧରେ ଆପଣ କଥାବାର୍ତ୍ତା କରନ୍ତି ସଂଗଠିତ ହେବାକୁ ଅଛି, ଏପରିକି ସରକାର ସୁଦ୍ଧା ତାହାକୁ ଗ୍ରହଣ କରିବେ ନାହିଁ। ଆପଣ ଜାଣନ୍ତି, ଜଣେ ନାଗରିକ ଭାବରେ ମୁଁ ଜଣେ ନାଗରିକ ଭାବରେ ସଂଯୁକ୍ତ ରାଷ୍ଟ୍ରର ଜଣେ ନାଗରିକ ଭାବରେ କରିପାରେ ନାହିଁ। ତଥାପି ମୁଁ ଆପଣ ମୋତେ $5 ଏକ ଚେକ୍ ଦିଅନ୍ତି ଆଉ ମୁଁ ସେଥିରେ ମୋର ନାମକୁ ଲେଖିବାର ସୁଦ୍ଧା ସାହସ କରେ ନାହିଁ। ଦେଖନ୍ତୁ, ମୁଁ ତା କରିପାରେ ନାହିଁ। ଦେଖନ୍ତୁ, ଏହା ତ ଏକ ଏକୀକରଣର ସମୟ ଅଟେ। ଏହା ସବୁକୁ ତ କୌଣସି ପ୍ରକାରରେ କିଛି ଏକ ଏକୀକରଣ ଦେଇ ଗତି କରିବାକୁ ଅଛି, ଆଉ ସେ ଏକୀକରଣ ହିଁ ସେହି ବିଷୟ ଅଟେ ଯାହାକି ସେହି ପଶୁର ଚିହ୍ନକୁ ନେଇ ଆସିଥାଏ। ଦେଖନ୍ତୁ, ଏହା ଏକ ଏକୀକରଣର ସମୟ ଅଟେ ଆଉ ଏହା ଠିକ୍ ସେହି ବିଷୟରେ କାର୍ଯ୍ୟକାରୀ ହୋଇ ଆସୁଅଛି। ଆପଣ ଏହାକୁ ନିଜର ସ୍ପଷ୍ଟ ଆଖିରେ ଠିକ୍ ଦେଖିପାରନ୍ତି ଯଦି ଆପଣ ଏହାକୁ ନାହିଁ। ଏହା ଏକ ଏକୀକରଣର ସମୟ ଅଟେ ଯେଉଁଠାରେ କି ସମସ୍ତ କିଛି ବିଷୟ ଏକୀକରଣ ହେଉଅଛି। ସେହି ଯିହୁଦୀମାନେ ଯୀଶୁଙ୍କୁ ସେମାନଙ୍କର ମସିହ ସ୍ୱରୂପେ ଗ୍ରହଣ କରିବା ବିରୁଦ୍ଧରେ ଆପଣମାନଙ୍କୁ ଏକୀକରଣ କରିଥିଲେ। ଅତଏବ ଆମେମାନେ ତାହା ଦେଖୁ ଯାହା ଘଟିଥିଲା। ବର୍ତ୍ତମାନ ଆମେମାନେ ସେ ସମାନ ବିଷୟକୁ ଦେଖୁଅଛୁ। ସାମ୍ୟବାଦ ମଣ୍ଡଳୀକୁ ବିନାଶ କରିବା ପାଇଁ ଏକୀକରଣ କରୁଅଛି। ଏହା ଉତ୍ତାରେ କି ମଣ୍ଡଳୀ ବିଶ୍ୱଗୀର୍ଜା ପରିଷଦରେ ଏକୀକରଣ କରିସାରିଥାଏ ଓ ପରମେଶ୍ୱରଙ୍କ ବାକ୍ୟକୁ ସେହି ବାର୍ତ୍ତାକୁ ବିନାଶ କରିବାକୁ ଚେଷ୍ଟା କରିଥାଏ। ସେମାନେ ଏଥିରୁ ବଞ୍ଚିତ ହେବା ପାଇଁ ଚେଷ୍ଟା କରିଥାନ୍ତି। କେବଳ ଗୋଟିଏ ମାତ୍ର ବିଷୟ ଯାହା ସେମାନେ କରିପାରନ୍ତି ତାହା ହେଲା ଏକ ପରିଷଦ ଗଢିବା ହେତୁ ନିଜକୁ ଏକୀକରଣ କରନ୍ତି, କାରଣ ଯେହେତୁ ସେମାନେ ପୃଥକୀକୃତ ହୋଇ ରହିଅଛନ୍ତି ଏଠାରେ ଗୋଟିଏ ଛୋଟ ସମୂହ ଭାବରେ ମେଥଡିଷ୍ଟମାନଙ୍କର ଓ ବ୍ୟାପ୍ଟିଷ୍ଟମାନଙ୍କର ଓ ଲୁଥରାନମାନଙ୍କର ପୁଣି ପ୍ରେସବିଟେରିଆନମାନଙ୍କର ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ଓ ସେହିପରି ପ୍ରଭୃତି ଇତ୍ୟାଦି। ସେମାନେ କିଛି କରିପାରନ୍ତି ନାହିଁ, କାରଣ ଏହି ଜଣକ ସେହି ଜଣକ ବିରୁଦ୍ଧରେ ହୋଇଯିବ, ଏହି ଜଣକ ସେହି ଅନ୍ୟ ଜଣକ ବିରୁଦ୍ଧରେ ହୋଇଯିବ। ସେମାନଙ୍କର ଶିକ୍ଷା ସିଦ୍ଧାନ୍ତ ଠିକ୍ ସେତିକି ଭିନ୍ନ ଅଟେ ଯେତିକି ଭିନ୍ନ ପୂର୍ବରୁ ପଶ୍ଚିମ ଅଟେ। ଦେଖନ୍ତୁ, ସେମାନେ ତାହା କରିପାରନ୍ତି ନାହିଁ। ମାତ୍ର ଥରେ କାଠି ଆସିଲେ ଗୋଟିଏ ମୁଖ୍ୟ ମସ୍ତକ ଅଧୀନରେ ସେମାନେ ତାହା ପାଇଥାନ୍ତି, ତେବେ ସେମାନେ ତାହା ପାଇଯାନ୍ତି। ଠିକ୍ ସେହି ପ୍ରକାର କ୍ୟାଥୋଲିକ ମାନେ ଏପରି ଭାବରେ ଏକୀକରଣରେ ରହିଥାନ୍ତି। ସେ ରୋମାନ କ୍ୟାଥୋଲିକ ଅବଶ୍ୟ ସେମାନେ ଏକ ଏକୀକରଣରେ ଅଛନ୍ତି, ସେମାନେ ସଂଖ୍ୟାଗରିଷ୍ଠ ରୋମାନ କ୍ୟାଥୋଲିକ ହିଁ ଅଟନ୍ତି। ଗ୍ରୀକ ଏବଂ ଅନ୍ୟ କ୍ୟାଥୋଲିକ ମାନେ ସେତେ ଅଧିକ ସଂଖ୍ୟାରେ ନାହାନ୍ତି ଯେତିକି ରୋମାନ କ୍ୟାଥୋଲିକ ଅଛନ୍ତି। ତେବେ ସେମାନେ ଏକାଠି ଏକୀକରଣ ହୁଅନ୍ତି ଆଉ ସେହି କାରଣ ହିଁ ଅଟେ ଯେ ସେମାନେ ଏକାଠି ଛିଡ଼ା ହୋଇ ରହିଥାନ୍ତି। ଏଥିରେ ଯାଏ ଆସେ ନାହିଁ ଯେ କ'ଣ ଘଟେ, ସେ ପୋପ୍ ହିଁ ସବୁକିଛି ବିଷୟରେ ମୁଖ୍ୟ ଅଟନ୍ତି, ବୁଝିଲେ। ଆଉ ଏଥିରେ କିଛି ଯାଏ ଆସେ ନାହିଁ ଯେ ଅନ୍ୟ କେହି କ'ଣ କହେ, ସେ ତ ଅମୋଘ ଅଟନ୍ତି। ସେ ତ ପରମେଶ୍ୱରଙ୍କ ତାଙ୍କ ବଦଳରେ ଜଣେ ଅଟନ୍ତି, ତାହା ହିଁ ସବୁକିଛି। ସେ ପରମେଶ୍ୱରଙ୍କ ପରେ ଦ୍ୱିତୀୟ ବ୍ୟକ୍ତି ଅଟନ୍ତି, ତାହାଙ୍କର ଆଧିପତ୍ୟ ପାତାଳ ସ୍ୱର୍ଗ ଏବଂ ପାପମୋଚକ ସ୍ଥାନ ଉପରେ ରହିଛି, ବୁଝିଲେ। ଏଣୁ ଏପରି କିଛି ବିଷୟ ନାହିଁ ଯେ ସେହି ମାମଲାରେ ତାହା କରାଯାଇପାରେ। ଯାହା କିଛି ସେ କୁହନ୍ତି ତାହା ତ ହେବାକୁ ହିଁ ଅଛି। ତେବେ ପ୍ରୋଟେଷ୍ଟାଣ୍ଟ ମାନେ ଠିକ୍ ସେ ସମାନ ପ୍ରକାର ନିଜ ନିଜ ଭିତରେ ସେହିପରି ଜଣେ ମୁଖ୍ୟକୁ ପ୍ରସ୍ତୁତ କରୁଅଛନ୍ତି। ଆଉ କ'ଣ ବାଇବଲ ଏହା କହିନାହିଁ କି ଯେ ସେ ପଶୁ ନିମନ୍ତେ ଏକ ପ୍ରତିମା ନିର୍ମାଣ କରାଗଲା? ଏକ ପ୍ରତିମାଟି କ'ଣ ଅଟେ? ଏହା ତ ତାର ନିଜର ପରି କିଛି ଅଟେ, ତାର ନିଜର ପରି ନିର୍ମାଣ କରାଯାଇଥିବା ଅଟେ, ତା ସେଠାରେ ଅଟେ। ସେ ସମାନ ବିଷୟ ତାହା କ'ଣ ଅଟେ? ଆପଣଙ୍କୁ ଏକାଠି ଏକୀକରଣ କରିବା ଦ୍ୱାରା, ଆଉ ଏହା ସେ ଯୁଗର ଆତ୍ମା ଅଟେ, ଏକୀକରଣ ହେବା। ବର୍ତ୍ତମାନ ଏକାଠି ଏକୀକରଣ ହୋଇ ସେ ବାର୍ତ୍ତାକୁ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ତାହାକୁ କିପରି ଭାବରେ ବିନାଶ କରନ୍ତି? ସେମାନେ କିପରି ଭାବରେ ପରମେଶ୍ୱରଙ୍କ ବାକ୍ୟକୁ ବିନାଶ କରିପାରନ୍ତି? ସେମାନେ ତାହାକୁ ପ୍ରଭାବହୀନ ପ୍ରଭାବରହିତ କରିଦେଇପାରନ୍ତି ପରମ୍ପରାଗୁଡ଼ିକୁ ଗ୍ରହଣ କରିବା ଦ୍ୱାରା, ଯେପରିକି ସେମାନେ ପଶ୍ଚାତ ସମୟରେ ସେ ଆରମ୍ଭରେ କରିଥିଲେ ଏବଂ ପରମେଶ୍ୱରଙ୍କ ବାକ୍ୟକୁ ପ୍ରଭାବହୀନ କରିଦେଇଥିଲେ। ଦେଖନ୍ତୁ, ସେମାନେ କହିଲେ, ଓହ, ତା ତ ବାସ୍ତବରେ ଅନ୍ତତଃ। ଆପଣମାନେ ଦେଖନ୍ତୁ ଯେ କେଉଁଠାରେ ଏହି ନାସ୍ତିକ ସ୍ତ୍ରୀ ଲୋକଟି, ଯିଏକି ଚେଷ୍ଟା କରୁଛନ୍ତି ଯେ ସେ ବର୍ତ୍ତମାନ ମୁଁ ଭୁଲି ଯାଉଛି ତାଙ୍କ ନାମ କ'ଣ ଅଟେ, ଯଦି ମୁଁ ତାହା କେବଳ ମନେ ପକାଇପାରେ, ସେ ମୁଁ ଅନେକ ଗୁଡ଼ିଏଙ୍କ ବିଷୟରେ ଭାବିବାକୁ ଚେଷ୍ଟା କରୁଅଛି। ଅନ୍ୟ ଏକ ଦିନ ମୁଁ ସେହି ଶ୍ରୀମତୀ ରାଷ୍ଟ୍ରଙ୍କ ବିଷୟରେ ଚିନ୍ତା କରୁଥିଲି। ମୁଁ ଇଚ୍ଛା କରୁଥିଲି ଯେ ଆମ ପାଖରେ ସେହିପରି ଆଉ ଏକ ଜଣ ଉଠୁଥିବା ରହିଥାନ୍ତେ କି। ସେହି ସେ ଜଣକ ଥିଲେ ଯିଏକି ମଦଶାଳାମାନଙ୍କୁ ଯାଇଥିଲେ ଏବଂ ମଦ ବୋତଲ ଗୁଡ଼ିକୁ ଭାଙ୍ଗି ଦେଇଥିଲେ ଆଉ ବିଭିନ୍ନ ସେହି ଚିହ୍ନ ସଂକେତ ଗୁଡ଼ିକୁ ଓ ସେହିପରି ସମସ୍ତ ବିଷୟଗୁଡ଼ିକୁ ଫଙ୍ଗାଡ଼ି ଦେଇଥିଲେ। ଆଉ ଠିକ୍ ସେହିପରି ଭାବରେ କୌଣସି ସ୍ତ୍ରୀ ଲୋକ କାହିଁକି ଛିଡ଼ା ହେଉନାହାନ୍ତି ଆଉ ଏଠାକୁ ଯାଇ ତାଙ୍କର ନିଜର ଜାତିର ଏହି ସ୍ତ୍ରୀ ଲୋକମାନଙ୍କର ନଗ୍ନ ଫଟୋଚିତ୍ର ସବୁକୁ ଏବଂ ସେହିପରି ବିଷୟ ସବୁକୁ ଚିରି ଦେଉନାହାନ୍ତି, ଯେପରିକି ସେମାନଙ୍କର ଆଉ ଏହା ଅଧିକ ରହେ ନାହିଁ। ତେବେ ମାତ୍ର ଏହି ସ୍ତ୍ରୀ ଲୋକଟି ଜଣେ ନାସ୍ତିକ ଅଟନ୍ତି, ଯିଏକି କହିଥିଲେ ଯେ ବାଇବେଲକୁ ସାର୍ବଜନୀକ ଭାବେ ବିଦ୍ୟାଳୟରେ ପାଠ କରାଯିବା ନ୍ୟାୟସଙ୍ଗତ ନୁହେଁ ଓ ସେହିପରି ଅନ୍ୟାନ୍ୟ ବିଷୟମାନ। ତେବେ ସେମାନେ ମଧ୍ୟ କ'ଣ ଆପଣମାନେ ପୁନର୍ବାର ଧ୍ୟାନ ଦେଇଛନ୍ତି କି? ସେମାନେ ବର୍ତ୍ତମାନ ଏହା କହିବାକୁ ଚେଷ୍ଟା କରୁଛନ୍ତି, ପୁଣି ପବିତ୍ର ଶାସ୍ତ୍ର ମହାନ ଅଧ୍ୟୟନକାରୀମାନେ କହୁଛନ୍ତି ଯେ ବାଇବେଲରେ ଭବିଷ୍ୟତବାଣୀ କରାଯାଇଥିବା ଅଧିକାଂଶ ଭବିଷ୍ୟତବାଣୀ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭୁଲ ଥିଲା ଓ ତାହା କେବେ ସଫଳ ହୋଇନଥିଲା। ଆଉ ଆପଣମାନେ ତାହା ବିଷୟରେ ଶୁଣିଛନ୍ତି ଓ ତାହା ପାଠ କରିଛନ୍ତି ଆଉ ସେମାନେ ସମସ୍ତ କିଛି ବିଷୟ କହିବାକୁ ଚେଷ୍ଟା କରୁଛନ୍ତି। ଆପଣ ଦେଖନ୍ତୁ, ସେମାନେ ସେ ବାକ୍ୟର ପ୍ରଭାବକୁ ନଷ୍ଟ କରିଦେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ କେବଳ ବିନଷ୍ଟ କରିପାରନ୍ତି ଓ ତା ବଦଳରେ ଏକ ମତ କିମ୍ବା ଏପରି କିଛି ଗ୍ରହଣ କରିପାରନ୍ତି ଯାହାକି ମନୁଷ୍ୟମାନଙ୍କ ପାଖରେ ଅଛି, ଯାହାକି ସେମାନଙ୍କର ଆଖିରେ ବାକ୍ୟଠାରୁ ଅଧିକ ଉତ୍ତମ ବୋଲି ଦିଶିଥାଏ। ତାପରେ ସେମାନେ ତାହାକୁ ନିଜର ପରମ୍ପରା ଦ୍ୱାରା ବିନଷ୍ଟ କରିଦେଇଥାନ୍ତି ଆଉ ସେହିପରି ଭାବରେ ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ବିନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି, ତାହା ହେଲା ନାମଧାରୀ ସଂଗଠନର ରାଜନୀତି ଦ୍ୱାରା। ତେବେ ପ୍ରତ୍ୟେକ ମଣ୍ଡଳୀର ତାର ନିଜର ରାଜନୀତିମାନ ଅଛି। ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ତାହାର ଅଛି, ଖ୍ରୀଷ୍ଟିଆନ ମଣ୍ଡଳୀର ତାହାର ଅଛି, ଆଉ ବ୍ୟାପ୍ଟିଷ୍ଟମାନଙ୍କର ଏବଂ ମେଥଡିଷ୍ଟମାନଙ୍କର ପ୍ରେସବିଟେରିଆନ ମାନଙ୍କର ସେମାନଙ୍କର ସମସ୍ତଙ୍କର ନିଜ ନିଜର ରାଜନୀତି ମାନ ଅଛି, ତେବେ ସେମାନେ ତାହାଠାରୁ ଦୂରେଇ ଯାଉଛନ୍ତି କାରଣ ସେମାନେ ପୃଥକୀକୃତ ଅଟନ୍ତି। ଦେଖନ୍ତୁ, ତାହା ଏହାର ପୂର୍ବରୁ ହୋଇପାରିନଥାନ୍ତା, ସେମାନଙ୍କୁ ତ ତାହା ବର୍ତ୍ତମାନ ହିଁ କରିବାକୁ ଅଛି। ଦେଖନ୍ତୁ, ଏହା ତ ଏକୀକରଣର ସମୟ ଅଟେ, ଆଉ ବର୍ତ୍ତମାନ ସେମାନେ ତାହା ସବୁକୁ ଏକାଠି କରି ନେଇ ଆସୁଛନ୍ତି ଓ ସେ ସବୁକୁ ଏକାଠି ଜମା କରୁଛନ୍ତି, ପୁଣି ଦେଖୁଛନ୍ତି ଯେ ସେମାନେ କି ପରିଣାମ ପାଆନ୍ତି। ମୋ ପ୍ରଭୁ, ଏହା ତ ଏପରି କିଛି ଅଟେ ଯେ ଅଶ୍ୱ ମାଂସରୁ ଗୋଟିଏ ପାଉଁରୁଟିକୁ ପ୍ରସ୍ତୁତ କରିବା ଓ ଟିଣ ଡବାରୁ ଅଳିଆ ପ୍ରସ୍ତୁତ କରିବା ଏବଂ ଯାହା କିଛି ଆହୁରି ସେମାନଙ୍କ ପାଖରେ ଏକାଠି ରହିଥିଲା ଆଉ ସେସବୁକୁ ଏକାଠି ଭର୍ତ୍ତି କରିବା ଓ କିଛି ପଚାଶ ସଡ଼ା ଆଳୁ ଏବଂ ଅନ୍ୟ କିଛି ବିଷୟଗୁଡ଼ିକୁ ସେଥିରେ ମିଶାଇବା ଆଉ ଦେଖିବା ଯେ ଆପଣଙ୍କୁ କି ପରିଣାମ ମିଳେ। ମୁଁ ସୁନିଶ୍ଚିତ ଅଟେ ଯେ ମୋତେ ସେଥିରୁ କିଛିରେ ଦରକାର ନାହିଁ। ନା ମହାଶୟ, ସେହି ପ୍ରକାରେ ହିଁ ତ ସେମାନେ ତାହା କରୁଛନ୍ତି। ଦେଖନ୍ତୁ, ସେମାନେ ଏପରି ଲୋକମାନଙ୍କୁ ଗ୍ରହଣ କରୁଛନ୍ତି ଯେଉଁମାନେ କି ବିଶ୍ୱାସ କରନ୍ତି ଯେ ଯୀଶୁ ଜଣେ କଳ୍ପିତ କାହାଣୀ ଥିଲେ। ଏପରି ଏକ ମଣ୍ଡଳୀ ଯିଏକି ବିଶ୍ୱାସ କରେ ଯେ ଯୀଶୁ ଜଣେ କଳ୍ପିତ କାହାଣୀ ଥିଲେ, ସେ ଅନ୍ୟମାନେ କେତେ କେ ବିଶ୍ୱାସ କରନ୍ତି ଯେ ସେ ଜଣେ ମାଓବାଦୀ ଥିଲେ। ଜଣେ କହନ୍ତି ଆଶ୍ଚର୍ଯ୍ୟ କର୍ମର ଦିନ ଗୁଡ଼ିକ ତ ବିତି ଯାଇଛି, ଜଣେ କୁହନ୍ତି ହୋଇପାରେ ଯେ ସେହିପରି ଏକ ବିଷୟ ଥିବ, ଆଉ ଏହି ସମସ୍ତେ ଏକାଠି ମିଶି ଏବଂ ବାଇବେଲ କୁହେ ଏକ ପରାମର୍ଶ ନହେଲେ କି ଦୁଇ ଜଣ ଏକତ୍ର ଗମନ କରିବେ, ବୁଝିଲେ। ତେବେ ସେହି ପ୍ରକାରର ଏକ ଏକୀକରଣ ସେମାନଙ୍କର ଅଛି, ପୁଣି ତା ଉପରେ କୌଣସି ପବିତ୍ର ପିତାଙ୍କୁ ନେଇ ରଖନ୍ତି ଆଉ ସେଠାରେ ଆପଣ ସେହି ପଶୁର ଏକ ପ୍ରତିମାକୁ ପାଆନ୍ତି, ଠିକ ଅବିକଳ ଭାବରେ ଯେପରିକି ବାଇବେଲ କୁହେ। ବର୍ତ୍ତମାନ ସେମାନେ ଜଣେ ଲୁଥରାନ୍ ସେବକଙ୍କୁ ଏହାର ପ୍ରମୁଖ ରୂପେ ରଖିଛନ୍ତି। ତେବେ ଆମେମାନେ ଦେଖୁଛୁ ଯେ ଏହା ଏକୀକରଣର ସମୟ ଅଟେ, ବର୍ତ୍ତମାନ ସେ ସମାନ ବିଷୟ ଅଟେ, ସାମ୍ୟବାଦ ଓ ସମସ୍ତ କିଛି ଏକାଠି ଏକୀକରଣ ହେଉଅଛନ୍ତି ଜଗତରେ ଓ ମଣ୍ଡଳୀରେ ଏବଂ ପ୍ରଭୃତିରେ ଏକାଠି ଏକୀକରଣ ହେଉଅଛନ୍ତି। ପ୍ରକୃତିକୁ ଦେଖନ୍ତୁ ଓ ମୋ ପ୍ରଭୁ, ପ୍ରକୃତି ଯଦି ଆପଣ କେବଳ ପ୍ରକୃତିକୁ ଲକ୍ଷ୍ୟ କରିବେ, ଏହା ସେ ସମାନ ବିଷୟକୁ କରିଥାଏ। ପ୍ରକୃତି ହେଉଛି ପରମେଶ୍ୱରଙ୍କ ଲକ୍ଷଣ ଗୁଡ଼ିକର ସମୟ ସୂଚକ କ୍ୟାଲେଣ୍ଡର। କଣ ଆପଣ ତାହା ଜାଣିଥିଲେ? ଯୀଶୁ ସେମାନଙ୍କୁ ପ୍ରକୃତିକୁ ଲକ୍ଷ୍ୟ କରିବା ପାଇଁ କହିଥିଲେ। ସମୁଦ୍ର ଗର୍ଜନ କରୁଥିବ ଦେଖନ୍ତୁ, ଆଉ ସେଠାରେ ବିଭିନ୍ନ ବିଷୟମାନ ହେଉଥିବ, ପୁଣି ବିଭିନ୍ନ ସ୍ଥାନମାନଙ୍କରେ ଭୂମିକମ୍ପମାନ ହେଉଥିବ, ରାଷ୍ଟ୍ରୀୟ ସମସ୍ୟା ଥିବ, ଆକାଶରେ ଚିହ୍ନମାନ ଥିବ, ପୃଥିବୀରେ ଲକ୍ଷଣମାନ ଥିବ, ସବୁଆଡ଼େ ଏହି ଆସିବାକୁ ଥିବା ସମୟର ଚିହ୍ନମାନ ଥିବ। ମେଘଗୁଡ଼ିକୁ ଲକ୍ଷ୍ୟ କରନ୍ତୁ, ଏହା ପୂର୍ବେ କି ମେଘମାନେ ଏକ ଝଡ଼ବର୍ଷାକୁ ନେଇ ଆସିପାରନ୍ତି? କଣ ଆପଣମାନେ ଜାଣନ୍ତି ଯେ ତାହା କିପରି ଭାବରେ ହୋଇଥାଏ? ଅନେକ ଛୋଟ ଛୋଟ ମେଘମାନେ ଏକାଠି ଆସନ୍ତି, ଗୋଟିଏ ବଡ଼ ମେଘକୁ ଗଠନ କରନ୍ତି। ତେବେ ଏହି ଗୋଟାକ ପାଖରେ ଏକ ଅଳ୍ପ ବେଗର ପବନର ତାହାକୁ ବୁହାଉଥାଏ, ଏହି ଅନ୍ୟ ଗୋଟାକ ପାଖରେ ଏକ ଅଳ୍ପ ବେଗର ପବନ ତାହାକୁ ବୁହାଉଥାଏ, ଆଉ ସେମାନେ ସମସ୍ତେ ଏକାଠି ବୁହନ୍ତି ଏବଂ ତାପରେ ସେମାନଙ୍କ ପାଖରେ ଏକ ଘୂର୍ଣ୍ଣିବାତ୍ୟା ରହିଥାଏ, ବୁଝିଲେ। ସେମାନେ ଏକୀକରଣ କରିଥାନ୍ତି, ଏହା ପୂର୍ବେ କି ସେମାନଙ୍କର ଏକ ଚକ୍ରବାତ ହୋଇପାରେ ସେମାନଙ୍କୁ କରିବାକୁ ଥାଏ। ବତକ ଏବଂ ହଂସରାଳିମାନଙ୍କୁ ଲକ୍ଷ୍ୟ କରନ୍ତୁ ଯେ କିପରି ସେମାନେ ସେମାନଙ୍କର ଦେଶକୁ ଛାଡ଼ି ଚାଲିଯିବା ପୂର୍ବରୁ ଏକାଠି ଏକୀକରଣ ହୋଇଥାନ୍ତି, ବୁଝିଲେ। ସେମାନେ ଏକାଠି ଏକୀକରଣ ହୁଅନ୍ତି, ଆପଣ ସେମାନଙ୍କୁ ଏହି ପୋଖରୀରୁ ସେହି ପୋଖରୀକୁ ଉଡ଼ି ଯାଉଥିବାର ଦେଖିପାରନ୍ତି, ଏଠାରୁ ନେଇ ସେଠାକୁ ଯାଉଥିବାର, ସେ ସମସ୍ତଙ୍କୁ ଏକାଠି ମିଶି ଯାଉଥିବାର ଦେଖିପାରନ୍ତି। ସେମାନେ ଏକୀକରଣ କରୁଅଛନ୍ତି, ସେମାନଙ୍କର ଉଡ଼ିଯିବା ନିମନ୍ତେ ପ୍ରସ୍ତୁତ ହେଉଅଛନ୍ତି। ଦେଖନ୍ତୁ, ଏହା ତ କେବଳ ତା ପ୍ରକୃତି ଅଟେ, ଆଉ ପରମେଶ୍ୱର ପ୍ରକୃତିକୁ ସୃଷ୍ଟି କଲେ ଓ ପ୍ରକୃତି ପରମେଶ୍ୱରଙ୍କ ଯୋଜନା ଅନୁଯାୟୀ କାର୍ଯ୍ୟ କରେ। ଏହା ତ ଏକ ନିୟମ ଅଟେ, ପରମେଶ୍ୱରଙ୍କ ଏକ ଅଲିଖିତ ନିୟମ ଅଟେ, ସେହି ପ୍ରକୃତି ତାହାଙ୍କର ନିୟମ ଅନୁଯାୟୀ କାର୍ଯ୍ୟ କରେ। ଠିକ ଯେପରିକି ଏକ ଅନ୍ତ୍ୟେଷ୍ଟି କ୍ରିୟାର ସେବାରେ କହୁଥିବା ପରି ସେଠାରେ ଏକ ଜୀବନ ରସ ସେହି ଗଛର ମୂଳରେ ରହିଥାଏ, ଯାହାକି ତଳେ ପାତାଳକୁ ଚାଲିଯାଏ ଆଉ ବସନ୍ତ ଋତୁରେ ପୁନରୁତ୍ଥାନ ନହେବା ପର୍ଯ୍ୟନ୍ତ ସେଠାରେ ପଡ଼ି ରହିଥାଏ। ତାହା ତ ପରମେଶ୍ୱରଙ୍କ ଏକ ନିୟମ ଅଟେ, ଏପରି କୌଣସି ବୁଦ୍ଧିମତା ନାହିଁ ଯାହାକି ସେହି ଜୀବନ ରସକୁ ସେଠାରେ ତଳକୁ ପ୍ରେରଣ କରିଦେଇପାରେ। ଆପଣ ତାହାକୁ ନିଷ୍କାସିତ କରିପାରନ୍ତି ନାହିଁ, ଆପଣ ତାହାକୁ ଟାଣି ନେଇପାରନ୍ତି ନାହିଁ। ପରମେଶ୍ୱର ତାହାକୁ ଯେପରି ଭାବରେ କରନ୍ତି, ତାହାଠୁ ଉତ୍ତମ ଭାବେ କରିପାରିବାର କୌଣସି ଉପାୟ ନାହିଁ। ପରମେଶ୍ୱରଙ୍କ ପାଖରେ ସିଦ୍ଧ ଉପାୟ ଅଛି, ତେଣୁ ଯେତେବେଳେ ସେହି ପତ୍ର ଝଡ଼ିଯାଏ, ସେତେବେଳେ ସେ ସେହି ଜୀବନ ରସକୁ ତଳେ ପାତାଳକୁ ପ୍ରେରଣ କରିଦିଏ ଓ ତାହାକୁ ଲୁଚାଇ ଦିଏ। ଯେପରିକି ଆୟୁବ କହିଲେ, ତୁମ୍ଭର କୋପ ଅତୀତ ହେବା ପର୍ଯ୍ୟନ୍ତ ପାତାଳରେ ମୋତେ ଲୁଚାଇ ରଖନ୍ତ, ବୁଝିଲେ। ଏହା ସେଠାରେ ତଳକୁ ତୁଷାରପାତ ହେବା ପୂର୍ବରୁ ଚାଲିଯାଏ, କାରଣ ଏହା ପ୍ରକୃତିର ଏକ ନିୟମ ଅଟେ। ତେବେ ବର୍ତ୍ତମାନ ପତ୍ରମାନଙ୍କୁ ଝଡ଼ିବାର ଆରମ୍ଭ କରୁଥିବାର ଦେଖନ୍ତୁ, କାହିଁକି ଏହା ତ ପ୍ରକୃତିର ଏକ ନିୟମ ଅଟେ। ବତକମାନେ ଏକାଠି ଏକତ୍ର ହେବେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଜଣେ ନେତାର ଚାରିଆଡ଼େ ଜମା ହେବେ। ସେଠାରେ ସେମାନେ ଯେକୌଣସି ଉପାୟରେ ହେଲେ ଏହା ଜାଣିଯାଆନ୍ତି, ମୁଁ ଜାଣିନାହିଁ ଯେ ସେମାନେ ତାହା କିପରି କରନ୍ତି, ମାତ୍ର ସେମାନେ ଜାଣିଯାଆନ୍ତି ଯେ ସେହି ନିଶ୍ଚିତ ଛୋଟ ଅଣ୍ଡିରା ବତକଟି ଜଣେ ନେତା ଅଟେ, ଆଉ ସେହି ଛୋଟ ବତକ ସେମାନେ ସମସ୍ତେ ଏକାଠି ଆସନ୍ତି ଏବଂ ଠିକ୍ ତାହାର ଚାରିପାଖ ଜମା ହୁଅନ୍ତି ଓ ଠିକ୍ ଉପରକୁ ଆକାଶକୁ ଉଠିଯାଆନ୍ତି। ଆଉ ସେ ତେବେ କଦାପି ସେହି ପୋଖରୀରୁ ବାହାରି ଯାଇନଥାଏ, ମାତ୍ର ସେ ଠିକ୍ ସିଧାସଳଖ ଲୁଇସିଆନା କିମ୍ବା ଟେକ୍ସାସକୁ ଉଡ଼ିଯିବ, ଯେତିକି ସିଧାସଳଖ ସେ ସ୍ୱଚ୍ଛ କ୍ଷେତ୍ରକୁ ଯାଇପାରେ। ଦେଖନ୍ତୁ, ଏହା ପୂର୍ବେ କି ସେମାନେ ଉଡ଼ିଯାଆନ୍ତି, ସେମାନଙ୍କର ଘରକୁ ପ୍ରତ୍ୟାଗ କରନ୍ତି, ଯେଉଁ ଘରେ କି ସେମାନେ ସେହି ବର୍ଷ ଜନ୍ମ ନେଇଥିଲେ, ସେମାନେ ଏକାଠି ଏକୀକରଣରେ ଆସନ୍ତି। ଆମେନ୍। ସେଠାରେ ଆପଣ ଅଛନ୍ତି, ସେମାନଙ୍କର ନେତାର ଚାରିପାଖେ ଜମା ହୋଇଥାନ୍ତି। ତାର ସମସ୍ୟାଟି ଏହା ଯେ ମନୁଷ୍ୟ ସହିତରେ ସେ ତାହାର ନେତାକୁ ଜାଣେ ନାହିଁ। ହଁ ମହାଶୟ, ସେମାନେ ଏକ ନାମଧାରୀ ସଂସ୍ଥାର ଚାରିଆଡ଼େ ଜମା ହେବେ, ସେମାନେ ଜଣେ ବିଶପ୍ କିମ୍ବା ଜଣେ ମନୁଷ୍ୟର ଚାରିଆଡ଼େ ଜମା ହେବେ, ମାତ୍ର ସେମାନେ ସେହି ନେତାର ଚାରିଆଡ଼େ ଜମା ହେବେ ନାହିଁ ଯାହାକି ବାକ୍ୟରେ ପବିତ୍ର ଆତ୍ମା ଅଟନ୍ତି, ବୁଝିଲେ। ସେମାନେ କୁହନ୍ତି, ଓହ, ତେବେ ମୁଁ ଟିକେ ଡରୁଅଛି ଯେ ମୁଁ ଅଳ୍ପ ପାଗଳାମୀ ପରି ବ୍ୟବହାର କରିବି, ମୁଁ ଡରୁଅଛି ଯେ ମୁଁ ଭୁଲ ମାର୍ଗରେ ଚାଲିଯିବି। ଓହୋ, ଆପଣ ସେଠାରେ ଅଛନ୍ତି, କଣ ହେବ ଯଦି ସେହି ଛୋଟ ବତକଟି କହିବ ମୁଁ ତାହା ପସନ୍ଦ କରେ ନାହିଁ ଯେଉଁ ପ୍ରକାର ସେ ନିଜର ପରଗୁଡ଼ିକୁ ସଜାଡ଼େ। ମୁଁ ବିଶ୍ୱାସ କରେ ନାହିଁ ଯେ ମୁଁ ତାହାକୁ ଅନୁସରଣ କରିବି। ଆପଣ ତ ବରଫରେ ଜମିକରି ମରିଯିବେ, ଆପଣ ତ ସେଠାରେ ଧରାପଡ଼ିଯିବେ ଯଦି ଆପଣ ସେ ଉଡ଼ାଣ ସଙ୍ଗରେ ନ ଉଡ଼ିବେ ଯେତେବେଳେ ତାହା ଉଡ଼ିଥାଏ। ଏହା ତ ଆପଣାକୁ ଏକାଠି ଏକୀକରଣ କରିଥାଏ ଆଉ ପ୍ରକୃତି ତାହା କରେ। ହଂସରାଳିମାନେ ନିଜକୁ ଏକାଠି ଏକୀକରଣ କରନ୍ତି, ସ୍ୱୟଂ ନିଜେ ସେମାନଙ୍କ ନେତାର ଚାରିପାଖେ ଜମା ହୁଅନ୍ତି, ସେମାନେ ସେ ସମାନ ବିଷୟକୁ କରନ୍ତି। କଣ ଆପଣମାନେ କେବେ ମହୁମାଛିଗୁଡ଼ିକୁ ଏକାଠି ଜମା ହୋଇ ଉଡ଼ୁଥିବାର ଦେଖୁଛନ୍ତି କି? ମହୁମାଛିଗୁଡ଼ିକ ନିଜକୁ ଏକାଠି ଏକୀକରଣ କରିନେବେ ଏହା ପୂର୍ବେ କି ସେମାନେ ଠିକ୍ ସେମାନଙ୍କର ରାଣୀର ଚାରିପାଖେ ଜମା ହୋଇ ଉଡ଼ନ୍ତି? ତା ଠିକ୍ ଅଟେ। ଆଉ ଯେଉଁଠାକୁ ସେ ରାଣୀ ଯାଇଥାଏ ସେମାନେ ମଧ୍ୟ ସେଇଠାକୁ ଯାଇଥାନ୍ତି। ହଁ, ସେମାନେ କଣ କରନ୍ତି? ସେମାନେ ଜମା ହୋଇ ଏକାଠି ଉଡ଼ିବା ପୂର୍ବରୁ ଏକୀକରଣ କରନ୍ତି ଅବିକଳ ଭାବେ। ପ୍ରତ୍ୟେକ ପ୍ରକୃତି ମାଛମାନେ ବସନ୍ତ ଯାତ୍ରା ପୂର୍ବରୁ ନିଜକୁ ଏକାଠି ଏକୀକରଣ କରନ୍ତି। ବାହାରେ ସମୁଦ୍ରରେ ଆପଣ ସେମାନଙ୍କୁ ପାଇପାରିବେ। ସେମାନେ ବଡ଼, ଯାହାକୁ ଆମେମାନେ କହିଥାଉ ହମ୍ ଫିସ୍, ସେ ସାଲମନ୍ ମାଛ, ଯେତେବେଳେ ସେମାନେ ସେଠାକୁ ଆସନ୍ତି ଏହା ପୂର୍ବକୁ ସେ ଯାତ୍ରା ଉପସ୍ଥିତ ହୁଏ। ଆପଣ ସେମାନଙ୍କୁ ସେ ସମୁଦ୍ରରେ ହଜାର ହଜାର ସଂଖ୍ୟାରେ ଦେଖିବେ, ଆଖପାଖରେ ଘୁରୁଥିବେ ଓ ଚାରିପଟେ ବୁଲୁଥିବେ। ଲବଣାକ୍ତ ଜଳ ମାତ୍ର ସେମାନେ ବାସ୍ତବରେ ତାଜା ଜଳର ମାଛ ଅଟନ୍ତି। ଆଉ ଏଠାରେ ସେମାନେ ଠିକ୍ ସେହି ତାଜା ଜଳଧାରାରେ ଉପରକୁ ଆସନ୍ତି, ଯେପରିକି ଅଣ୍ଡା ଦେବାର ଋତୁକୁ ଯାଇପାରନ୍ତି। ସେମାନେ ସେଠାରେ ଉପରକୁ ଯାଆନ୍ତି ଓ ଅଣ୍ଡା ଦିଅନ୍ତି ପ୍ରାୟ ଚାରି ବର୍ଷରେ ଥରେ, ଆଉ ଅଣ୍ଡା ଦେଲା କ୍ଷଣି ହିଁ ମରିଯାଆନ୍ତି। ଆଉ ସେମାନେ ଜାଣନ୍ତି ଯେ ସେମାନେ ସେଠାକୁ ମରିବା ପାଇଁ ଯାଉଛନ୍ତି, ପୁଣି ଆପଣ ସେମାନଙ୍କୁ କୌଣସି ବିଷୟରେ ହେଲେ ଅଟକାଇ ପାରନ୍ତି ନାହିଁ। ସେମାନେ ମତ୍ସ୍ୟ ପାହାଚ ଗୁଡ଼ିକୁ ଓ ସମସ୍ତ କିଛିକୁ ଡେଇଁ ଦେଇଯିବେ, ସେଠାରେ ଉପରକୁ ପହଞ୍ଚିଯିବେ, ଏହା ଜାଣି ଯେ ସେମାନେ ସେମାନଙ୍କର ମୃତ୍ୟୁକୁ ଯାଉଅଛନ୍ତି। ମାତ୍ର ପ୍ରକୃତର ନିୟମ ସେମାନଙ୍କୁ ସେହିପରି କରାଇଥାଏ, ଏହା ଜାଣି ଯେ ସେମାନେ ସେଠାରେ ଉପରକୁ ଯିବେ ଓ ଗାତରେ ଅଣ୍ଡା ଦେବେ ଆଉ ମରିଯିବେ। ପୁଣି ସାନ ଛୁଆମାନେ ବାହାରି ଆସନ୍ତି ଆଉ ସେତେବେଳେ କିଛି ଗୋଟାଏ ସେମାନଙ୍କୁ ଏକାଠି ଏକୀକରଣ କରିଥାଏ ଓ ସେମାନେ ସମୁଦ୍ରକୁ ଫେରିଯାଆନ୍ତି। ଏହା ଏକୀକରଣ ଅଟେ, ଏହା ଏକ ନିୟମ ଅଟେ। ଆପଣ ତ ପରମେଶ୍ୱରଙ୍କ ନିୟମକୁ ପରାସ୍ତ କରିପାରିବେ ନାହିଁ। ରାଷ୍ଟ୍ରଗୁଡ଼ିକ ବିଘଟିତ ହେଉଅଛି, କାରଣ ବର୍ତ୍ତମାନ ସେ ସମୟ ଅଟେ ଯେ ଆମେ ତାହା ଦେଖୁ ଯେ ସେମାନଙ୍କୁ ଏହା କରିବାର ଉଚିତ ଅଟେ। ଆମେମାନେ ରାଷ୍ଟ୍ରୀୟ ଅଶାନ୍ତିର ପ୍ରକ୍ରିୟାରେ ଅଛୁ। ଆମେମାନେ ଦେଖୁଛୁ ଯେ ରାଷ୍ଟ୍ରଗୁଡ଼ିକ ସମ୍ବନ୍ଧ ବିଚ୍ଛେଦ କରୁଅଛନ୍ତି। ବର୍ଷ ପରେ ବର୍ଷ ଆମେମାନେ ପାଉଛୁ ଯେ ଏହି ରାଷ୍ଟ୍ରଟି ସାମ୍ୟବାଦରେ ବିଲୀନ ହୋଇଯାଉଅଛି, ଏହି ଜଣକ ସାମ୍ୟବାଦରେ ବିଲୀନ ହୋଇଯାଉଅଛି। ଆଉ ଠିକ୍ ଏଠାରେ ଆମର ନିଜ ରାଷ୍ଟ୍ରରେ ଏହା ସାମ୍ୟବାଦର ମୁହୁଚ୍ଛତାରେ ଆଚ୍ଛାଦିତ ହୋଇ ରହିଛି ଆଉ ତାହା ଅଧିକାର କରି ପକାଇବ। ଦେଖନ୍ତୁ, ଏହା ତାହା କରି ପକାଇବ, ଏହାକୁ ଅଟକାଇବାର କୌଣସି ଉପାୟ ନାହିଁ। କାହିଁକି? ସେ ସମାନ କାରଣ ଯେଉଁଥି ଯୋଗୁଁ କି ଆପଣ ଟାଇଟସ୍କୁ ଅଟକାଇ ପାରିନଥିଲେ। ଲୋକମାନେ ପରମେଶ୍ୱରଙ୍କୁ ଓ ତାହାଙ୍କର ବାକ୍ୟକୁ ଅଗ୍ରାହ୍ୟ କରିଦେଇଛନ୍ତି। ହଁ ମହାଶୟ, ଏଣୁ ସେମାନେ ତାହା କରିବାକୁ ଯାଉଛନ୍ତି ଆଉ ଆମେ ତାହାକୁ ଠିକ୍ ପ୍ରକ୍ରିୟାରେ ରହିଥିବାର ଦେଖୁଅଛୁ। ମୁଁ ସାଧାରଣତଃ ମୁଁ 2 ଘଣ୍ଟା ସମୟ ନେଇଥାଏ, ଠିକ୍ ବର୍ତ୍ତମାନ ମୁଁ ପ୍ରାୟ 30 ମିନିଟ୍ ନେଇସାରିଲିଣି, ବୁଝିଲେ। ମାତ୍ର ଏହି ସମସ୍ତ ବିଷୟକୁ ନେବା ପାଇଁ ମୁଁ ଠିକ୍ ଶୀଘ୍ର କରୁଅଛି। ଆପଣମାନେ ଯେତେବେଳେ ଘରକୁ ଯିବେ ଆପଣ ଏହାକୁ ପାଠ କରିବେ। ଧ୍ୟାନ ଦିଅନ୍ତୁ, ସେମାନେ ଠିକ୍ ବର୍ତ୍ତମାନ ଏକୀକରଣ କରୁଅଛନ୍ତି। ଆପଣ କୁହନ୍ତି, ଭାଇ ବ୍ରାନହମ୍, କଣ ଏହା ସତ ଅଟେ କି? ସେମାନେ ଆର୍ମାଗେଦନର ଯୁଦ୍ଧକୁ ଆସୁଅଛନ୍ତି, ଠିକ୍ ତାହା ହିଁ ଅଟେ ଯାହାକି ସେମାନେ କରିବେ, ବୁଝିଲେ। ଆଉ ସେମାନେ ବର୍ତ୍ତମାନ ଠିକ୍ ସେହି ବିଷୟ ପାଇଁ ଏକୀକରଣ କରୁଅଛନ୍ତି। ସେଇଥିପାଇଁ ତ ଆମମାନଙ୍କ ପାଖରେ ସଂଯୁକ୍ତ ରାଷ୍ଟ୍ରସଂଘ ଅଛି ଓ ସବୁକିଛି ବିଷୟ ଅଛି। ପାଶ୍ଚାତ୍ୟ ଜଗତ ପୂର୍ବ ଜଗତ ବିରୁଦ୍ଧରେ, ସାମ୍ୟବାଦ ଓ ପ୍ରଭୃତି ବିରୁଦ୍ଧରେ ଏକୀକରଣ କରୁଅଛନ୍ତି। ଏହା ସମସ୍ତେ ଏକାଠି ଏକୀକରଣ କରୁଅଛନ୍ତି। ମଣ୍ଡଳୀଗୁଡ଼ିକ ଏକାଠି ଏକୀକରଣ କରୁଅଛନ୍ତି। ସମସ୍ତ କିଛି ବିଷୟ ଏକୀକରଣ ହେଉଥିବାର ଭଳି ଲାଗୁଅଛି। ଏକୀକରଣ ଆପଣଙ୍କୁ ଏକାଠି ଏକୀକରଣ କରୁଅଛନ୍ତି, ଆମେ ତାହା ଦେଖୁଅଛୁ। ଆହୁରି ମଧ୍ୟ ଯେତେବେଳେ ଆମେମାନେ ସେ ରାଷ୍ଟ୍ରର ଏହି ଲକ୍ଷଣ ଗୁଡ଼ିକର ରାଷ୍ଟ୍ର ଚିହ୍ନ ଗୁଡ଼ିକର ଏକୀକରଣ ହେଉଥିବାର ଏହିସବୁ ବିଷୟକୁ ଏଠାରେ ଏହି ଜଗତରେ ଦେଖିଥାଉ, ବିଭିନ୍ନ ସ୍ଥାନରେ ଭୂମିକମ୍ପମାନ ବିବିଧ ବିଷୟଗୁଡ଼ିକୁ ଏକୀକରଣ ହେଉଥିବାର ଦେଖିଥାଉ, ଯାହାକି ଜଗତକୁ ଏକାଠି ନେଇ ଆସିଥାଏ, ଲୋକମାନଙ୍କୁ ଏକାଠି ନେଇ ଆସିଥାଏ, ସମସ୍ତ ମଣ୍ଡଳୀଗୁଡ଼ିକୁ ଏକାଠି ନେଇ ଆସିଥାଏ, ଏହି ସମସ୍ତ ବିଷୟଗୁଡ଼ିକୁ ଏକାଠି ନେଇ ଆସିଥାଏ। ଆଉ ଯେତେବେଳେ ଏହିସବୁ ଏକୀକରଣମାନ ଚାଲିଥାଏ ସେଠାରେ ଆଉ ଏକ ଏକୀକରଣ ଜାରି ରହିଥାଏ। ଆମିନ୍। ତାହା ହିଁ ଅଟେ ଯାହାକି ମୁଁ ବର୍ତ୍ତମାନ ଆପଣମାନଙ୍କୁ ଇଙ୍ଗିତ କରାଇବାକୁ ଚାହେଁ। ପରମେଶ୍ୱର ଆପଣା କନ୍ୟାର ଏକୀକରଣ କରୁଅଛନ୍ତି। ସେ ପୂର୍ବ ଓ ପଶ୍ଚିମରୁ, ପୁଣି ଉତ୍ତର ଓ ଦକ୍ଷିଣରୁ ଏକାଠି ଆସୁଅଛି। ଏକୀକରଣ ଏକ ସମୟ ଅଛି ଆଉ ତାହା ଠିକ୍ ବର୍ତ୍ତମାନ ଅଟେ। ସେହି କନ୍ୟା କଣ ପାଇଁ ଏକୀକରଣ କରୁଅଛି? ଉଦ୍ଧାନ୍ତିକରଣ ନିମନ୍ତେ। ଆମେନ୍। ପରମେଶ୍ୱର ତାହାକୁ ପ୍ରସ୍ତୁତ କରୁଅଛନ୍ତି। ହଁ ମହାଶୟ, ଏକୀକରଣ କରୁଅଛନ୍ତି। ସେ କନ୍ୟା କାହା ସହିତ ଏକୀକରଣ କରୁଅଛି? ବାକ୍ୟ ସହିତ, କାରଣ ସମସ୍ତ ଆକାଶ ପୃଥିବୀ ଲୋପ ପାଇଯିବ, ମାତ୍ର ମୋର ବାକ୍ୟ କଦାପି ଲୋପ ପାଇବ ନାହିଁ। ସେହି କନ୍ୟା ଆପଣାକୁ ସଦାପ୍ରଭୁ ଏ କଥା କୁହନ୍ତି ସହିତ ଏକୀକରଣ କରୁଅଛି। ଏଥିରେ କିଛି ଜାୟସେ ନାହିଁ ଯେ କୌଣସି ନାମଧାରୀ ସଂସ୍ଥା କିମ୍ବା ଅନ୍ୟ କେହି କଣ କୁହେ। ସେ ନିଜକୁ ଏକୀକରଣ କରୁଅଛି, ସେ ପ୍ରସ୍ତୁତ ହେଉଅଛି। କାହିଁକି? ସେ କନ୍ୟା ଅଟେ, ତା ଠିକ୍। ଆଉ ସେ ନିଜକୁ ତାହାର ବର ସହିତ ଏକୀକରଣ କରୁଅଛି। ଦେଖନ୍ତୁ, ଆଉ ସେ ବର ହେଉଛନ୍ତି ବାକ୍ୟ। ଆଦ୍ୟରେ ବାକ୍ୟ ଥିଲେ, ସେ ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ ଓ ସେହି ବାକ୍ୟ ପରମେଶ୍ୱର ଥିଲେ। ଆଉ ସେ ବାକ୍ୟ ଦେହବନ୍ତ ହେଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ। ପୁଣି ସେହି ମଣ୍ଡଳୀ ଏବଂ ସେହି କନ୍ୟା ଓ ସେହି ବାକ୍ୟ ଏପରି ଭାବରେ ଏକ ହେଉଛନ୍ତି ଯେପର୍ଯ୍ୟନ୍ତ କି ଠିକ୍ ସେହି ବାକ୍ୟ ସ୍ୱୟଂ ନିଜେ ସେହି ବରଙ୍କର କାର୍ଯ୍ୟଗୁଡ଼ିକ କରିଥାଏ। ଆମେନ୍। କଣ ଆପଣ ତାହା ଦେଖୁଛନ୍ତି କି? ଏକ ଏକୀକରଣ ଆଉ ଅଧିକ ଏହି ବିଷୟ ନୁହେଁ। ମଣ୍ଡଳୀରେ ଯୋଗ ଦିଅ, ଏହି ବିଷୟ ଅଧିକ ନୁହେଁ, ମାତ୍ର ସମସ୍ତ କିଛି ବିଷୟରୁ ପଳାୟନ କର ଏବଂ ଯୀଶୁଖ୍ରୀଷ୍ଟଙ୍କ ଠାରେ ବାନ୍ଧି ହୋଇଯାଅ। ବୁଝିଲେ, ଏହା ସେ ଏକୀକରଣର ସମୟ ଅଟେ। ପରମେଶ୍ୱର ଆପଣା କନ୍ୟାକୁ ଏକାଠି ଏକୀକରଣ କରି ତାହାକୁ ଫେରାଇ ଆଣୁଛନ୍ତି, ଅବିକଳ ଭାବରେ ତାଙ୍କର ବାକ୍ୟର ପ୍ରତିଜ୍ଞାମାନଙ୍କୁ ଏକୀକରଣ କରୁଛନ୍ତି। ଦ୍ୱିତୀୟ ଥେସଲୋନିକୀୟ ଦ୍ୱିତୀୟ ପର୍ବ ଏହା କୁହେ, ଏହି ପଞ୍ଚମ ପର୍ବ କୁହେ, ସେ ସାଧୁଗଣ ଯେଉଁମାନେ କି ପୃଥିବୀର ମାଟିରେ ମହାନିଦ୍ରା ପ୍ରାପ୍ତ ଅଟନ୍ତି ଉଠିବେ, ଆଉ ତାପରେ ଆମେମାନେ ସେମାନଙ୍କ ସହିତ ଏକୀକରଣ ହେବା। ସେହି ଜୀବିତ ଲୋକମାନେ ସେହି ମୃତ ଥିବା ଲୋକମାନଙ୍କ ସହିତ, ଏହା ପୂର୍ବେ କି ଆମେମାନେ ସେଠାରେ ଉପରକୁ ଉନ୍ନୀତ ହେଉ ଏକୀକରଣ ହେବା, କାରଣ ସେହି କନ୍ୟା ସେତେବେଳେ ସମ୍ପୂର୍ଣ୍ଣ ଥିବ ଯେତେବେଳେ ସେ ସେଠାକୁ ଯାଏ। ସେହି ଜୀବିତ ଲୋକମାନେ ଯେଉଁମାନେ କି ଆପଣଙ୍କୁ ସେହି ବାକ୍ୟ ସହିତ ଏକୀକରଣ କରୁଅଛନ୍ତି ଏବଂ ସେହି ଲୋକମାନେ ଯେଉଁମାନେ କି ମୃତ ଅଟନ୍ତି ତା ଆଗରୁ କରିସାରିଛନ୍ତି, ଆଉ ଏହି ସମସ୍ତେ ଏକାଠି ହୋଇ ଆସନ୍ତି ସେଠାରେ ଉପରକୁ ଯିବା ପୂର୍ବରୁ ଏକୀକରଣ ଏକ ମହାନ ଏକୀକୃତ ହେବାର ବିଷୟକୁ ଘଟାଇଥାନ୍ତି। ଆମିନ୍। ସାମ୍ୟବାଦକୁ ଉଠିବାକୁ ଅଛି, ଏହି ଅନ୍ୟାନ୍ୟ ବିଷୟଗୁଡ଼ିକୁ ଉଠିବାକୁ ଅଛି ଏବଂ ମଣ୍ଡଳୀକୁ ସେଠାରେ ନିଜକୁ ଏକୀକରଣ କରିବାକୁ ଅଛି, ଯେତେବେଳେ ସେହି ଆଉ ସେହି ରାଷ୍ଟ୍ରଗୁଡ଼ିକ ସେଠାରେ ବିଶ୍ୱ ଗୀର୍ଜା ସଂଘ ନିମନ୍ତେ ଆସିବାକୁ ଅଛି, ଆଉ ସେ କନ୍ୟାକୁ ପରମେଶ୍ୱରଙ୍କ ବାକ୍ୟର ଅଧୀନରେ ନିଜକୁ ଏକୀକରଣ କରିବାକୁ ଅଛି। ତା ସାଧନ କରିବା ନିମନ୍ତେ ପରମେଶ୍ୱର ସେହି ସ୍ୱର୍ଗୀୟ ଚିହ୍ନକୁ ଓ ବିଷୟଗୁଡ଼ିକୁ ତଳକୁ ପ୍ରେରଣ କରିଛନ୍ତି, ଯାହାକି ମଣ୍ଡଳୀକୁ ପ୍ରମାଣ କରିଥାଏ ଯେପରିକି ସେ ସେହି ରାଷ୍ଟ୍ରକୁ କରିଅଛନ୍ତି। ଆମେନ୍। ପରମେଶ୍ୱର, ଏକୀକରଣର ସମୟ। ହଁ ମହାଶୟ, ଓ ମୋ ପ୍ରଭୁ। ତେବେ ଆପଣମାନେ ମନେ ରଖନ୍ତୁ, ବର୍ତ୍ତମାନ ବାକ୍ୟର ଏକ ଏକୀକରଣ ଅଛି, ପୁନର୍ବାର ଏକୀକରଣ ହେବା, ସେହି ବିଷୟକୁ ଫେରାଇ ଆଣିବା ନିମନ୍ତେ ସେହି ବିଶ୍ୱାସକୁ ଯାହାକି ସାଧୁମାନଙ୍କୁ ଏକାଥରକେ ଦତ୍ତ ହୋଇଥିଲା ଫେରାଇ ଆଣିବା। ଏହା ଯେ ଏହି ବିଷୟକୁ କେବଳ ଏହି ଦିନରେ ହିଁ ସାଧନ କରାଯାଇପାରେ, ସେ ଏକମାତ୍ର ସମୟ ଯେ ଏହାକୁ ସାଧନ କରାଯାଇପାରିବ ତାହା ବର୍ତ୍ତମାନ ଅଟେ। ଏହାକୁ ଆଗରୁ କେବେ କୌଣସିଠାରେ ଆକ୍ରମଣ କରାଯାଇନଥିଲା, ସେମାନେ ନାମଧାରୀ ସଂଗଠନର ମୌଜ ମଜଲିସରେ ଚାଲିଯାଇଥିଲେ, ମାତ୍ର ବର୍ତ୍ତମାନ ଏହା କୌଣସି ନାମଧାରୀ ସଂଗଠନର ମୌଜ ମଜଲିସରେ ସମ୍ପୃକ୍ତ ନୁହେଁ, କାରଣ ଏହା ସମସ୍ତ ଜାତି, ସମସ୍ତ ବର୍ଣ୍ଣ, ସମସ୍ତ ମତବାଦରୁ ପୁରୁଷ ଏବଂ ସ୍ତ୍ରୀମାନଙ୍କର ଏକୀକରଣ କରିବା ନିମନ୍ତେ ସମୟ ଅଟେ। ସମସ୍ତ କିଛି ବିଷୟକୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ଖ୍ରୀଷ୍ଟଙ୍କ ତଳେ ଏକୀକରଣ କରି ବାକ୍ୟ ନିକଟକୁ ଫେରାଇ ଆଣିବାର ସମୟ ଅଟେ। ମଣ୍ଡଳୀ ନିମନ୍ତେ ଏକୀକରଣର ସମୟ। ଓ ମୋର ପ୍ରଭୁ, ପ୍ରତ୍ୟେକ ବାକ୍ୟକୁ ଏକୀକରଣ କରିବା ଯାହାକି ଏହି ସଂଗଠନ ଗୁଡ଼ିକ ଦ୍ୱାରା ସର୍ବତ୍ର ଆଡ଼େ ବିକ୍ଷିପ୍ତ ହୋଇଯାଇଥିଲା, ନାଇସିଆ ରୋମ୍ ଠାରୁ ଆରମ୍ଭ କରି ଯେତେବେଳେ କି ସେମାନେ ପ୍ରଥମ ମଣ୍ଡଳୀକୁ ସଂଗଠିତ କରିଥିଲେ, ଆଉ ସେମାନେ ଲୁଥରକୁ ସଂଗଠିତ କରିଥିଲେ, ସେମାନେ ୱେସ୍ଲିକୁ ସଂଗଠିତ କରିଥିଲେ, ସେମାନେ ଅବଶିଷ୍ଟ ସମସ୍ତ ମଣ୍ଡଳୀଗୁଡ଼ିକୁ ସଂଗଠିତ କରିଥିଲେ, ଏବଂ ତାହା କରିବା ଦ୍ୱାରା ସେମାନଙ୍କୁ ଗୋଟିଏ ମତବାଦକୁ ଗ୍ରହଣ କରିବାକୁ ପଡ଼ିଥିଲା, ଆଉ ତାପରେ ଯେତେବେଳେ ପରମେଶ୍ୱର କିଛି ଗୋଟେ ଅନ୍ୟ ବିଷୟକୁ ପ୍ରେରଣ କଲେ ସେମାନେ ତାହାକୁ ଗ୍ରହଣ କରିପାରିଲେ ନାହିଁ। ଅତଏବ ତା ବର୍ତ୍ତମାନର ସମୟ ନ ଆସିବା ପର୍ଯ୍ୟନ୍ତ ସମ୍ଭବ ନଥିଲା, ଆଉ ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଏହି ଶେଷ ଦିନ ମାନଙ୍କରେ ଯେ ପିତୃପୁରୁଷମାନଙ୍କର ବିଶ୍ୱାସକୁ ପୁନର୍ବାର କନ୍ୟାଠାରେ ପୁନଃସ୍ଥାପିତ କରାଯିବ, ଯେ ତାହା ଏହି ପ୍ରକାରେ ହିଁ ହେବ, ଆଉ ତାହା ଏହି ସମୟ ଛଡ଼ା ଆଉ ଅନ୍ୟ କୌଣସି ସମୟରେ ହୋଇପାରିବ ନାହିଁ। ଦେଖନ୍ତୁ ଯେ ସ୍ୱର୍ଗରୁ କି ଏକ ଚିହ୍ନ ଅଛି, ଏକ ଅଗ୍ନିସ୍ତମ୍ଭ ରୂପେ ଆମମାନଙ୍କ ଉପରେ ଝୁଲି ରହିଛି, ପୁଣି ଯୀଶୁଖ୍ରୀଷ୍ଟଙ୍କର ଚିହ୍ନ ଚମତ୍କାର ମାନଙ୍କ ସହିତ ଅଛି, ଆଉ ଯେତେବେଳେ ସେ ଆମମାନଙ୍କୁ କଥା କହିଥାନ୍ତି ତା ବିନ୍ଦୁ ବିସର୍ଗ ପର୍ଯ୍ୟନ୍ତ ସିଦ୍ଧ ହେବାରେ କେବେ ବିଫଳ ହୋଇନଥାଏ। ଆମେନ୍। ତାପରେ ଆମେମାନେ ଦେଖୁ ଯେ ଆମେମାନେ କେଉଁଠାରେ ଛିଡ଼ା ହୋଇଅଛୁ, ଆମେମାନେ ରାଷ୍ଟ୍ରଗୁଡ଼ିକୁ ଏକୀକରଣ ହେଉଥିବାର ଦେଖୁ, ଆମେମାନେ ଜଗତକୁ ଏକୀକରଣ ହେଉଥିବାର ଦେଖୁ, ଆମେମାନେ ସାମ୍ୟବାଦକୁ ଏକୀକରଣ ହେଉଥିବାର ଦେଖୁ, ଆମେମାନେ ମଣ୍ଡଳୀଗୁଡ଼ିକୁ ଏକୀକରଣ ହେଉଥିବାର ଦେଖୁ, ଆଉ ଆମେମାନେ ପରମେଶ୍ୱରଙ୍କୁ ତାହାଙ୍କର କନ୍ୟା ସହିତ ଏକୀକରଣ ହେଉଥିବାର ଦେଖୁ, ଯେପର୍ଯ୍ୟନ୍ତ କି ସେ ଓ ମଣ୍ଡଳୀ ସେହି ସମାନ ବିଷୟ ହୋଇ ନ ଯାଆନ୍ତି। ହାଲେଲୁୟା। ଠିକ ସେଠାରେ ଥିବା ପିରାମିଡ୍ ପରି ଠିକ ଅଛି, ଆପଣଙ୍କୁ ଏକାଠି ଏକୀକରଣ କରୁଅଛନ୍ତି, ପରମେଶ୍ୱର ଏକୀକରଣ କରୁଅଛନ୍ତି, କାହିଁକି ଏହା ପୂର୍ବରୁ କଦାପି ଆରମ୍ଭିକ ମଣ୍ଡଳୀ ଯୁଗର ସମୟଠାରୁ ନେଇ କେବେ ଲୋକମାନଙ୍କ ମଧ୍ୟରେ ଅଗ୍ନିସ୍ତମ୍ଭ ରହିନଥିଲା, କେବେ ଏହା ପୂର୍ବରୁ ଆରମ୍ଭିକ ମଣ୍ଡଳୀ ଯୁଗର ସମୟଠାରୁ ନେଇ ସେମାନେ ସେ ବିଷୟଗୁଡ଼ିକ ଦେଖିନଥିଲେ ଯେଉଁ ବିଷୟଗୁଡ଼ିକୁ ଆମେମାନେ ଆଜି ଦେଖୁଅଛୁ, ଆଉ ଏହା କେବଳ ସେତେବେଳେ ସମ୍ଭବପର ହୋଇପାରିଥିଲା ଯେତେବେଳେ ପରମେଶ୍ୱର ସପ୍ତମୁଦ୍ରାଗୁଡ଼ିକୁ ପ୍ରେରଣ କରି ତାହାଦ୍ୱାରା ଆମମାନଙ୍କୁ ଏକ ଚିହ୍ନ ଦେଲେ ଏବଂ ସାତଟି ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରୁ ପ୍ରେରଣ କଲେ, ଆଉ ସେହି ନାମଧାରୀ ସଂଗଠନମାନଙ୍କର ବିକ୍ଷିପ୍ତ ରହିଥିବା ବାକ୍ୟକୁ ଫେରାଇ ଆଣିବା ନିମନ୍ତେ ଓ ଏହାକୁ ପୁନର୍ବାର ପରମେଶ୍ୱରଙ୍କ ବାକ୍ୟ ସହିତ ଯୋଡ଼ି ତାହାଙ୍କର ପବିତ୍ର ଆତ୍ମାଙ୍କୁ ତଳକୁ ନେଇ ଆସିବା ନିମନ୍ତେ ଓହ୍ଲାଇ ଆସିଥିଲେ। ଯୀଶୁ କହିଲେ, ଯଦି ତୁମେମାନେ ମୋ ଠାରେ ଲାଗି ରୁହ ଏବଂ ମୋର ବାକ୍ୟ ତୁମଠାରେ ରୁହେ, ତେବେ ତୁମର ଯାହା ଇଚ୍ଛା ମାଗ ତାହା ତୁମ ପ୍ରତି କରାଯିବ। କନ୍ୟାକୁ ପୁନର୍ବାର ସେ ବାକ୍ୟ ସହିତ ଯାହାକି ପରମେଶ୍ୱର ଅଟନ୍ତି ଏକୀକରଣ କରାଯାଏ। ମଣ୍ଡଳୀ ଏବଂ ବାକ୍ୟ, ମଣ୍ଡଳୀ ଏବଂ ମତ ନୁହେଁ, ମଣ୍ଡଳୀ ଓ ବାକ୍ୟ, କନ୍ୟା ଏବଂ ବାକ୍ୟ ଏକାଠି ଏକୀକରଣ ହୁଅନ୍ତି। ଓ ମୋ ପ୍ରଭୁ, କିଏ କଣ ପୁନଃସ୍ଥାପନ କରିବେ? ମୂଳ ପେଣ୍ଟିକଷ୍ଟାଲ ପିତୃପୁରୁଷମାନଙ୍କର ସେହି ବିଶ୍ୱାସ ଦେଖନ୍ତୁ, ଯାହାକି ଲୁଥରଙ୍କ ସମୂହ ଦ୍ୱାରା ବିକ୍ଷିପ୍ତ କରାଯାଇଥିଲା, ନିଜେ ଲୁଥରଙ୍କ ଦ୍ୱାରା ନୁହେଁ, ଲୁଥର ନୁହନ୍ତି, ୱେସ୍ଲି ନୁହନ୍ତି, ସେ ମହାନ ମୂଳ ସ୍ଥାପକମାନେ ନୁହନ୍ତି। ମାତ୍ର ସେମାନଙ୍କର ଚାଲିଯିବା ଉତ୍ତାରେ ସେଠାରେ ଏପରି ଏକ ମଣ୍ଡଳୀ ଉତ୍ଥାପିତ ହେଲା, ଆଉ ସେମାନେ ତେବେ ତାହା ସହିତ ସେମାନେ ଯାହା କଲେ, ସେମାନେ ସେଥିରୁ ଗୋଟିଏ ସଂଗଠନକୁ ଗଠନ କଲେ। ସେମାନେ ମତବାଦଗୁଡ଼ିକୁ ଓ ପ୍ରବୃତ୍ତି ସବୁକୁ ଗ୍ରହଣ କଲେ ଏବଂ ସେମାନେ ଅନ୍ୟତ୍ର ଚାଲିଯାଇଥିଲେ। ଆଉ ଆଜି ସେମାନଙ୍କୁ ଦେଖନ୍ତୁ, ବର୍ତ୍ତମାନ ସେମାନେ ସେ ବିଶ୍ୱ ଗୀର୍ଜା ସଂଘ ମଧ୍ୟକୁ ଆସିଯାଇଛନ୍ତି। ତେବେ ଆପଣମାନେ ଦେଖନ୍ତୁ, ମାତ୍ର ଏହି ଶେଷ ଦିନମାନଙ୍କରେ ଆପଣ ଦେଖନ୍ତୁ, ଆମେମାନେ ବର୍ତ୍ତମାନ ଏପରି ବିଷୟଗୁଡ଼ିକୁ ଘଟୁଥିବାର ଦେଖୁଅଛୁ, ଯାହା ସବୁ କି କେବେ ଆଗରୁ ଘଟି ନାହିଁ। ଦେଖନ୍ତୁ, ଏହା ତ ପରମେଶ୍ୱରଙ୍କ ଚିହ୍ନ ଅଟେ, ଆଉ ଏହି ସମସ୍ତ ଏକୀକରଣ ହେଉଛି ସେହି ସମୟର ଚିହ୍ନ। ତେବେ ଆମେମାନେ ତାହାକୁ ଧ୍ୟାନପୂର୍ବକ ଦେଖିବାକୁ ଚାହିଁବୁ ଏବଂ ଏଥିରେ ସୁନିଶ୍ଚିତ ହେବାକୁ ଚାହିଁବୁ ଯେ ଆମେ ଯେପରି ତାହାକୁ ବୁଝିଯାଉ, ପରିତ୍ୟାଗ କରିବା। ସେମାନେ ନାମଧାରୀ ସଂଗଠନ ଗୁଡ଼ିକ ପାଇଁ ସତ୍ୟ ବାକ୍ୟକୁ ପରିତ୍ୟାଗ କରିଥାନ୍ତି, ବାକ୍ୟକୁ ଗ୍ରହଣ କରିବା ପରିବର୍ତ୍ତେ ବିଭିନ୍ନ ଲୋକମାନଙ୍କର ମନ୍ତବ୍ୟ ଓ ମତଗୁଡ଼ିକୁ ଗ୍ରହଣ କରିଥାନ୍ତି। ପ୍ରକାଶିତ ବାକ୍ୟ 10 କୁହେ, ସପ୍ତମ ଦୂତଙ୍କର ବାର୍ତ୍ତା। ତେବେ ମନେ ରଖନ୍ତୁ, ତାହା ଠିକ ସପ୍ତ ତୁରିବାଦ୍ୟ ହେଲା ବେଳକୁ ହୋଇଥାଏ, ଆଉ ସେଠାରେ 7 ଦୂତମାନେ ଅଛନ୍ତି ଯେଉଁମାନେ କି ସପ୍ତ ତୁରିବାଦ୍ୟ କରିଥାନ୍ତି। ଆମେମାନେ ପରବର୍ତ୍ତୀ ସେହି ବିଷୟ ନିକଟକୁ ହିଁ ଆସୁଅଛୁ। ମାତ୍ର ମନେ ରଖନ୍ତୁ, ଯେଉଁଠାରେ ଅତି ବିଶିଷ୍ଟ ଭାବରେ ଏହା କୁହେ, ସେହି ଦୂତଙ୍କର ସପ୍ତମ ଦୂତଙ୍କର ତୁରିବାଦ୍ୟ ନୁହେଁ, ବରଂ ସେହି ସପ୍ତମ ଦୂତଙ୍କର ବାର୍ତ୍ତା। ଦେଖନ୍ତୁ, ସେ ତୁରି ଘେନିଥିବା ଦୂତ ନୁହେଁ, ବରଂ ସେହି ବାର୍ତ୍ତା ଦୂତ ଅଟନ୍ତି। ଦେଖନ୍ତୁ, ସେହି ଦୂତ କେବଳ ତୁରିବାଦ୍ୟ କଲେ, ସେହି ସପ୍ତମ ଦୂତ, ସେହି ତୁରି ଘେନିଥିବା ଦୂତ। ମାତ୍ର ଏହା କୁହେ, ସେ ସପ୍ତମ ଦୂତଙ୍କର ବାକ୍ୟ ଘୋଷଣା କରିବା ଦିନରେ, ଦେଖନ୍ତୁ ଯେତେବେଳେ ତାଙ୍କର ବାର୍ତ୍ତା ସମାପ୍ତ ହୋଇଯାଏ, ଦେଖନ୍ତୁ ତାହା ତ ମଣ୍ଡଳୀ ଯୁଗର ବାର୍ତ୍ତା ଅଟେ। ଏହି ସମୟରେ ତେବେ ସେ ସେହି ବାର୍ତ୍ତା ଅଟେ, ସେ ତୁରି ନୁହେଁ, ଆଉ ପରମେଶ୍ୱରଙ୍କ ସେହି ନିଗୁଢ ସଂକଳ୍ପ ଯାହାକି ବାକ୍ୟରେ ଲେଖା ଅଛି ମଧ୍ୟ ସଫଳ ହେବ। ତେବେ ଦେଖନ୍ତୁ ଯେ ଆମେମାନେ କି ପ୍ରକାର ଏକ ଦିନରେ ରହୁଅଛୁ। ସେ ମୁଦ୍ରାଗୁଡ଼ିକୁ ଦେଖନ୍ତୁ ଯେ କିପରି ଭାବରେ ତାହା ପରମେଶ୍ୱରଙ୍କ ସେ ବିକ୍ଷିପ୍ତ ବାକ୍ୟକୁ ଗୋଟାଏ ଏକାଠି କରିଥିଲେ, ଯାହାକି ଲୁଥର ଏବଂ ସେମାନଙ୍କ ମଧ୍ୟରୁ ଅବଶିଷ୍ଟ ସମସ୍ତେ, ଯାହା ସେହି ମହାନ ସୁଧାରକମାନେ ଯେଉଁମାନେ କି ଆସିଥିଲେ, ଠିକ ଫେରି ଆସି ତାହାକୁ ବାଇବଲରେ ଦେଖାଇଥିଲେ ଯେ ସେମାନେ କେଉଁଠାରେ ରହିବେ। ପ୍ରତ୍ୟେକ ଜଣ ଠିକ ସେମାନଙ୍କର ନିଜର ସ୍ଥାନରେ ସେ କ'ଣ କାର୍ଯ୍ୟ କରିବେ ଏବଂ ମଣ୍ଡଳୀ ସହିତ କ'ଣ ଘଟିବ, ସେ କ'ଣ କରିବେ ଓ ମଣ୍ଡଳୀ ସହିତ କ'ଣ ହେବ, ଏ ସମସ୍ତ ବିଷୟ ଯାହା ସେ ଛାଡ଼ି ଦେଇଥିଲେ। ଆଉ ତାପରେ ଏହି ଶେଷ ଦିନରେ ଯେତେବେଳେ ଆମେ ତାହା ବିଷୟରେ କିଛି ଜାଣିନଥିଲୁ, ସେ ଆମମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବିଷୟର ଘଟଣା ସମ୍ବନ୍ଧରେ ଭବିଷ୍ୟତବାଣୀ କରିଥିଲେ। ପୁଣି ଏପରିକି ଖବରକାଗଜ ଓ ଅନ୍ୟ ବିଷୟମାନେ ତାହାକୁ ନେଇଥିଲେ, ଆଉ ତାହା ଠିକ ଫେରି ଆସିଥିଲା ଓ ଏହାକୁ ପ୍ରକଟ କରିଥିଲା ଏବଂ ସମସ୍ତ ନିଗୁଢ ସଂକଳ୍ପ ଗୁଡ଼ିକୁ ଏକାଠି ମିଶାଇଥିଲା। ଆମେନ୍। ଭାଇ, ତାହା ମୋ ପାଇଁ ଅତି ଉତ୍କୃଷ୍ଟ ବିଷୟ, ତାହା ମୋ ପାଇଁ ବାକ୍ୟକୁ ସଜାଡ଼ି ଦିଏ। ଆମେନ୍। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ କ'ଣ, କିମ୍ବା ମୋର ଚିନ୍ତା ଥାଏ ଯେ ଲୋକମାନେ କ'ଣ କୁହନ୍ତି, କ'ଣ ଚିନ୍ତା କରନ୍ତି, ତାହା ଠିକ ଅଟେ। ମାତ୍ର ମୋ ପାଇଁ ତ ତାହା ସତ୍ୟ ଅଟେ। ଯେପରିକି ସେ ପଣ୍ଡିତମାନେ ବାବିଲୋନରୁ ଆସୁଥିବା ବେଳେ ସେମାନେ ଉଚ୍ଚ ପାଟିରେ ଚିତ୍କାର କରିଥିଲେ, ସେ କେଉଁଠାରେ ଅଛନ୍ତି, ଯେଉଁଦୀମାନଙ୍କର ରାଜା ଯେ ଜନ୍ମଗ୍ରହଣ କରିଛନ୍ତି, ଠିକ ବର୍ତ୍ତମାନ ସେ ପୃଥିବୀ ପୃଷ୍ଠରେ ଅଛନ୍ତି, ଆମମାନଙ୍କୁ ତାହାଙ୍କୁ ଖୋଜିବାକୁ ଅଛି, ତାହା ଠିକ ଅଟେ। ଆଉ ବିଶ୍ୱାସ କରେ ଯେ ସେ ଆଗମନର ଏତେ ନିକଟବର୍ତ୍ତୀ ଅଟନ୍ତି ଯେ ମୁଁ କହିପାରେ, ଦେଖ ବର ଆସୁଅଛନ୍ତି, ମୁଁ ଅର୍ଦ୍ଧରାତ୍ରିର କଳାହଳ ଶୁଣୁଅଛି। ଆମେନ୍। ଆମେମାନେ ଠିକ ସେହି ଶେଷ ସମୟରେ ଅଛୁ, ଓ ମୋର ପ୍ରଭୁ, ସେହି ଘଟିକା ଯେଉଁଥିରେ କି ଆମେମାନେ ରହୁଅଛୁ। ଧ୍ୟାନ ଦିଅନ୍ତୁ, ବୁଝିଲେ, କି ଏକ ଦିନ ଅଟେ, କି ଏକ ସମୟ ଅଟେ ଯେଉଁଥିରେ କି ଆମେମାନେ ରହୁଅଛୁ। ପରମେଶ୍ୱରଙ୍କ ଏହି ମହାନ ନିଗୁଢ ସଂକଳ୍ପ ସଫଳ ହେଉଅଛି, ପରମେଶ୍ୱର ବିଷୟକୁ ନେଇ ଆସି ଏହା ଦେଖାଉଅଛି ଯେ ତାହା କ'ଣ ଅଟେ, କିପରି ଭାବରେ ଏହି ଛୋଟ ଛୋଟ ବାଦ ଗୁଡ଼ିକ ଏବଂ କଳହମାନ ଓ ତାଙ୍କୁ ଏହିପରି ଭାବରେ ଗଢି ତୋଳିଥିଲା। ପୁଣି ଅନ୍ୟ ଜଣେ ତାହାଙ୍କୁ ଏହିପରି ଭାବରେ ଗଢି ତୋଳିଥିଲା, ଓ ଅନ୍ୟ କେହି ତାହାଙ୍କୁ ସେହିପରି ଭାବରେ ଗଢି ତୋଳିଥିଲା। ମାତ୍ର ପ୍ରଭୁଙ୍କ ଦୂତ ତଳକୁ ଓହ୍ଲାଇ ଆସିଲେ ଓ ସେମାନଙ୍କର ସମସ୍ତ ବାଦ ଗୁଡ଼ିକୁ ନେଲେ ଏବଂ ସେଥିରୁ ସେ ସତ୍ୟକୁ ବାହାର କରି ଆଣିଲେ ଓ ତାହାକୁ ଉପସ୍ଥାପିତ କଲେ, ଆଉ ତା ସେଠାରେ ଅଟେ। ଠିକ ଯେତିକି ସିଦ୍ଧ ଭାବରେ ତାହା ହୋଇପାରେ ତାହା ଅଟେ, ଅନ୍ୟ କୌଣସି ମାର୍ଗ ନାହିଁ ଯେ ଆପଣ ଯାଇପାରିବେ, ତାହା ସେଠାରେ ଅଟେ, ତାହା ହିଁ ଅଟେ ଯାହାକି ସେ ଅଟନ୍ତି। ଦେଖନ୍ତୁ, ସର୍ପବଂଶ, ଏହିସବୁ ବିଭିନ୍ନ ବିଷୟମାନ ଯାହାକି ଲୋକମାନଙ୍କ ମଧ୍ୟରେ ଅତ୍ୟନ୍ତ ନିଗୁଢ ଭାବେ ରହିଅଛି, ବୁଝିଲେ, ତାହା କ'ଣ ଅଟେ, ତାହାଙ୍କର ଥିଲା ଏହି ଚିହ୍ନ କ'ଣ ପାଇଁ ଅଟେ, ଏକୀକରଣ ପାଇଁ। ମଲାଖି 4 ସେ କ'ଣ କହିଥିଲେ, ପୁନଃସ୍ଥାପିତ କରିବେ, ମୂଳ ପେଣ୍ଟିକଷ୍ଟାଲ ବିଶ୍ୱାସକୁ ପୁନଃସ୍ଥାପିତ କରିବେ, ଲୋକମାନଙ୍କ ପାଖକୁ ସେ ସମାନ ପେଣ୍ଟିକଷ୍ଟାଲ ବାର୍ତ୍ତାକୁ ଫେରାଇ ଆଣିବେ, ସେ ସମାନ ପେଣ୍ଟିକଷ୍ଟାଲ ଚିହ୍ନ, ସେ ସମାନ ପେଣ୍ଟିକଷ୍ଟାଲ ପ୍ରମାଣ, ସେ ସମାନ ପରମେଶ୍ୱର, ସେ ସମାନ ସାମର୍ଥ୍ୟ, ସେ ସମାନ ଶିକ୍ଷା, ସବୁକିଛି ଠିକ ସେ ସମାନ ଭାବରେ କରି ପୁଣି ଠିକ ସେହି ସମାନ ଅଗ୍ନିସ୍ତମ୍ଭର ପ୍ରମାଣ ସହିତରେ, ଯେଉଁ ଅଗ୍ନିସ୍ତମ୍ଭ କି ସାଉଲଙ୍କୁ ଦମ୍ମେଶକର ମାର୍ଗରେ ଆଘାତ କରିଥିଲା, ତାହା ଆଜି ଆମମାନଙ୍କ ମଧ୍ୟରେ ରହି ଠିକ ସେ ସମାନ ବିଷୟଗୁଡ଼ିକ ସାଧନ କରୁଥିବେ ଯାହାକି ସେ ସେହିଦିନ କରିଥିଲେ। ଏକୀକରଣ, ଆମେମାନେ ରାଷ୍ଟ୍ରଗୁଡ଼ିକୁ ଏକୀକରଣ କରୁଥିବାର ଦେଖୁ, ଆମେମାନେ ଜଗତକୁ ଏକୀକରଣ କରୁଥିବାର ଦେଖୁ, ଆମେମାନେ ମଣ୍ଡଳୀଗୁଡ଼ିକୁ ଏକୀକରଣ କରୁଥିବାର ଦେଖୁ, ଆମେମାନେ କନ୍ୟାକୁ ଏକୀକରଣ କରୁଥିବାର, ବାକ୍ୟ ସହିତ ଏକୀକରଣ କରୁଥିବାର ଦେଖୁ। କାହିଁକି, ବାକ୍ୟ ତ ପରମେଶ୍ୱର ଅଟନ୍ତି, ଆଉ ଯେତେବେଳେ କି ବାକ୍ୟ ଯେପରିକି ବର ବାକ୍ୟ ହୋଇଥିବା ହେତୁ ଏବଂ କନ୍ୟା ସେ ବାକ୍ୟର ଶ୍ରବଣକାରୀ ହୋଇଥିବା ହେତୁ ସେମାନେ ଏକାଠି ଏକ ଏକୀକରଣରେ ଆସନ୍ତି। ସେମାନେ ବିବାହରେ ଆବଦ୍ଧ ହୋଇଥିବା ପରି ଏକୀକରଣ ହୁଅନ୍ତି। ଦେଖନ୍ତୁ, ସେମାନେ ଏକ ବିବାହ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ଆଉ ସେମାନେ ଏକ ହୋଇଯାଆନ୍ତି। ସେ ବାକ୍ୟ ଆପଣ ହୋଇଯାଆନ୍ତି, ଆପଣ ସେ ବାକ୍ୟ ହୋଇଯାଆନ୍ତି। ଯୀଶୁ କହିଲେ, ସେହିଦିନ ତୁମେ ତାହା ଜାଣିବ, ପିତା ଯାହା ସବୁ ଅଟନ୍ତି ତାହା ମୁଁ ଅଟେ, ଆଉ ମୁଁ ଯାହା ସବୁ ଅଟେ ତାହା ତୁମେ ଅଟ, ଏବଂ ତୁମେ ଯାହା ସବୁ ଅଟ ମୁଁ ଅଟେ। ସେହିଦିନ ତୁମେ ଜାଣିବ ଯେ ମୁଁ ପିତାଙ୍କ ଠାରେ ଅଛି, ପିତା ମୋ ଠାରେ ଅଛନ୍ତି, ମୁଁ ତୁମଠାରେ ଅଛି ଓ ତୁମେ ମୋ ଠାରେ ଅଛ। ବୁଝିଲେ? ସେହିଦିନ କେଉଁ ଦିନ? ଏହି ଦିନ ଆମେମାନେ ପରମେଶ୍ୱରଙ୍କ ସେହି ମହାନ ନିଗୁଢ ସଂକଳ୍ପ ଗୁଡ଼ିକୁ ପ୍ରକଟିତ ହୋଇଥିବାର ପାଉ। ଓହ, ମୁଁ ତା କେତେ ପସନ୍ଦ କରେ। ଓ ଦେଖନ୍ତୁ ଯେ କିପରି ବିଜ୍ଞାନ ଏବଂ ବାକ୍ୟ ତୁଳନା କରାଯାଇପାରେ ନାହିଁ, ଯେପରିକି ସେମାନେ ଆଜି କରିଥାନ୍ତି। ସେମାନେ ଏହାର ପୂର୍ବରୁ ବି ତାହା କରିପାରିନଥିଲେ। ଏହା ତ ଠିକ ବର୍ତ୍ତମାନ ଅଟେ ଯେ ସେମାନେ ତାହା କରିପାରିବେ। ଧ୍ୟାନ ଦିଅନ୍ତୁ, ସେ କହିଲେ ସ୍ୱର୍ଗୀୟ ଲକ୍ଷଣମାନ, ସ୍ୱର୍ଗୀୟ ଚିହ୍ନମାନ, ବିଜ୍ଞାନ ଏବଂ ରାଷ୍ଟ୍ରୀୟ ଲକ୍ଷଣମାନ। ବର୍ତ୍ତମାନ ସେମାନଙ୍କ ପାଖରେ ଆଜି ଆକାଶରେ ମହାନ ଚିହ୍ନମାନ ଅଛି, ସେମାନଙ୍କ ପାଖରେ ମହାକାଶ ଯାତ୍ରୀମାନ ଓ ସବୁକିଛି ଅଛି। ମାତ୍ର ଏହି ମହାକାଶ ଯାତ୍ରୀମାନେ ଜଗତ ପ୍ରତି କଣ କରନ୍ତି? ଚିହ୍ନ ସ୍ୱରୂପରେ ଏହା ସେମାନଙ୍କ ଭିତରେ ଭୟ ଆଣିଦିଏ। ସେମାନେ ସେହି ସମୟକୁ ଜାଣନ୍ତି ନାହିଁ ଯେ କେଉଁ ସମୟରେ ସେମାନେ ଏହିପରି କିଛି ବିଷୟକୁ ପ୍ରେରଣ କରିପାରନ୍ତି ଓ ବୋମାଗୁଡ଼ିକୁ ଠିକ୍ ପକାଇ ଦେଇପାରନ୍ତି, ପୁଣି ଆମମାନଙ୍କର ଆଉ ଅଧିକ ଚିହ୍ନ ବର୍ଣ୍ଣ ନ ରହେ। ବୁଝିଲେ? ତେବେ ତାହା ହିଁ ସେହି ଚିହ୍ନ ଗୁଡ଼ିକ ଅଟେ ଯାହାକି ସେମାନେ ପାଇଛନ୍ତି। ଆକାଶରେ ଭୟାବହ ଦୃଶ୍ୟମାନ, ବୁଝିଲେ? ସେମାନେ ତାହା ସବୁ ରଖିଛନ୍ତି, ପରମାଣୁ କ୍ଷେପଣାସ୍ତ୍ରମାନ ଏବଂ ସମସ୍ତ କିଛି, ସମସ୍ତ ପ୍ରକାର ଲକ୍ଷଣ। ଆପଣମାନେ ଦେଖନ୍ତୁ ଯେ ଅନ୍ୟ ଏକ ଦିନ ଯେଉଁଠାରେ ସେମାନେ ଏହି ସନ୍ଧିକୁ ସ୍ୱାକ୍ଷର କରିଥିଲେ ଯେ ସେମାନେ ଆଉ ଅଧିକ ମୁକ୍ତ ସ୍ଥାନରେ ବୋମାଗୁଡ଼ିକୁ ବିସ୍ଫୋରଣ କରିବାକୁ ଯାଉନାହାନ୍ତି, ବରଂ ବର୍ତ୍ତମାନ ସେମାନେ ଗଭୀର ଜଳ ଭିତରେ ଓ ଗଭୀର ଭୂମି ତଳେ ତାହା କରିବାକୁ ଯାଉଛନ୍ତି। ଠିକ୍ ସେ ସମାନ ପ୍ରକାରେ ସେଗୁଡ଼ିକୁ ପରୀକ୍ଷା କରିବାକୁ ଯାଉଛନ୍ତି। ବୁଝିଲେ? ସେମାନେ ଏକ ସନ୍ଧି ସ୍ୱାକ୍ଷର କଲେ। ଆମେମାନେ ଏହା କରିବା ନାହିଁ। ଯଦି ଆପଣ କୁହନ୍ତି ଯେ ଆପଣ ତାହା କରିବେ ନାହିଁ, ମାତ୍ର ଆମେମାନେ ଘରକୁ ଫେରିଯିବା ଓ ତାହାକୁ ଏହି ପ୍ରକାରେ କରିବା, ଯେତେବେଳେ କି ଆମେମାନେ ଜାଣୁ ଯେ ଆପଣ ସେ ସମାନ ବିଷୟକୁ ସେଠାରେ କରୁଅଛନ୍ତି। ବୁଝିଲେ? ସେଠାରେ ତ କୌଣସି ଏକ ବିଷୟ ହିଁ ନାହିଁ। ଏହା ତ କେବଳ ସେମାନଙ୍କ ମଧ୍ୟରେ କୌଣସି ବିଶ୍ୱାସଯୋଗ୍ୟ ଭରସା ନାହିଁ ସେଠାରେ ନାହିଁ, ସେଠାରେ କିଛି ହେଲେ ନାହିଁ। ଆପଣ କରିପାରନ୍ତି, ବୁଝିଲେ? ଆଉ ପ୍ରତ୍ୟେକ ଜଣ ଅନ୍ୟ ଜଣଙ୍କୁ ଭୟ କରୁଅଛନ୍ତି, ତାହା ତ ଏକ ଭୟାବହ ଲକ୍ଷଣ ଅଟେ। ବିଜ୍ଞାନ ଏବଂ ମନୁଷ୍ୟ ଓ ରାଷ୍ଟ୍ରମାନେ ଆକାଶରେ ଏକ ଭୟାବହ ଚିହ୍ନକୁ ସୃଷ୍ଟି କରିଛନ୍ତି, ତା ଅବିକଳ ଠିକ୍ ଅଟେ। ତେବେ ପରସ୍ପର ଜଣେ ଅନ୍ୟକୁ ଭୟ କରିବା, ଆଉ ଏକ ସ୍ୱର୍ଗୀୟ ଚିହ୍ନ ଦିଆଯାଇଛି। ତେବେ ଦେଖନ୍ତୁ, ସେମାନେ ସ୍ୱର୍ଗରେ ମଧ୍ୟ ଏକ ଚିହ୍ନ ପାଇଛନ୍ତି, ଏକ ଭୟାବହ ଚିହ୍ନ। ଜଣେ ମହାକାଶ ଯାତ୍ରୀରେ ଏକ ମନୁଷ୍ୟ ହୋଇପାରେ ଯେ ଏକ ପରମାଣୁ କ୍ଷେପଣାସ୍ତ୍ର ରଖିଥିବ ଓ ତାହାକୁ ପକାଇ ସମଗ୍ର ରାଷ୍ଟ୍ରକୁ ଧ୍ୱଂସ କରିଦେବ, ଏକ ମହାକାଶ ଯାତ୍ରୀ ଉପରେ ଚାଲିଯିବ ଏବଂ ସେଠାରେ ଛିଡ଼ା ହୋଇଯିବ। ତାହା କରିବାରୁ ସେମାନଙ୍କୁ କେହି ହେଲେ ଅଟକାଇ ପାରିବ ନାହିଁ। ସେମାନେ ନିଶ୍ଚିତରେ ତାହା କରିପାରିବେ। ସେମାନେ ଯେକୌଣସି ସମୟରେ ସେମାନେ ଚାହିଁବେ, ସେମାନେ ଯଦି ଚାହିଁବେ ସେମାନେ ତାହାକୁ ଧୂଳିସାତ କରିଦେଇପାରିବେ। ମାତ୍ର ଏବେଠାରୁ ନେଇ 15 ମିନିଟ୍ ଭିତରେ ଆଉ କେହି ଜଣେ କ'ଣ ବା କରିପାରିବେ, ସେ ଅନ୍ୟ ଜଣେ ମଧ୍ୟ ସେହି ପ୍ରକାର ଅଟେ। ତେଣୁ ଆପଣମାନେ ଦେଖନ୍ତୁ ଯେ ସେମାନେ ଏକ ଚିହ୍ନ ପାଇଛନ୍ତି, ମାତ୍ର ସେହି ପ୍ରକାରର ଏକ ଚିହ୍ନ ସେମାନଙ୍କୁ ଭୟଭୀତ କରିଦେଇଥାଏ। ସେମାନେ ସେମାନଙ୍କର ଶକ୍ତିଗୁଡ଼ିକୁ ଏକତ୍ର ମିଶାଇ ଏକାଠି ଏକୀକରଣ କରୁଅଛନ୍ତି। ସେ ସ୍ୱାଧୀନ ଜଗତ ସେମାନେ ସେମାନଙ୍କର ଶକ୍ତିଗୁଡ଼ିକୁ ଏକାଠି ମିଶାଉଅଛନ୍ତି। ସାମ୍ୟବାଦ ସେମାନଙ୍କର ଶକ୍ତିକୁ ରୁଷିଆ ସହିତ ଏକାଠି ମିଶାଉଅଛି ସମସ୍ତେ, ମାତ୍ର ପ୍ରତ୍ୟେକ ପରସ୍ପର ଜଣେ ଅନ୍ୟକୁ ଭୟ କରୁଅଛନ୍ତି। ଦେଖନ୍ତୁ, ତାହା ଏକ ଭୟାବହ ଲକ୍ଷଣ ଅଟେ। ତା ଠିକ୍ ଅଟେ, ତା ରାଷ୍ଟ୍ରୀୟ ଚିହ୍ନମାନ ଓ ବିଷୟମାନ ଅଟେ। ମାତ୍ର ମଣ୍ଡଳୀ ତ ଏକ ସ୍ୱର୍ଗୀୟ ଚିହ୍ନକୁ ପାଇଅଛି, ଜଣେ ମହାକାଶ ଯାତ୍ରୀ। ଆମେନ୍। ଯୀଶୁଖ୍ରୀଷ୍ଟ ଏକ ଅଗ୍ନିସ୍ତମ୍ଭ ରୂପରେ, ଯାହା ସେ ପୁରାତନ ନିୟମରେ ଥିଲେ, ତାହିଁ ସେ ଥିଲେ ଯେତେବେଳେ ସେ ସେଠାରେ ତଳେ ଦମ୍ମେଶକର ମାର୍ଗରେ ସାଉଲଙ୍କ ସହିତ ସାକ୍ଷାତ କରିଥିଲେ। ସେ ସମାନ ଯୀଶୁ ଆଜି ଏଠାରେ ଅଛନ୍ତି। ଆଉ ଏହା କ'ଣ କରିଥାଏ? କ'ଣ ଏହା ଭୟକୁ ନେଇ ଆସିଥାଏ? ଏହା ତ ପ୍ରେମକୁ, ପରସ୍ପର ଜଣେ ଅନ୍ୟ ସହିତ ଏକୀକରଣକୁ ନେଇ ଆସିଥାଏ। ଆମେନ୍। ପରସ୍ପର ଜଣେ ଅନ୍ୟ ନିମନ୍ତେ ଭାବନାକୁ ନେଇ ଆସିଥାଏ। ଏହା ପରମେଶ୍ୱରଙ୍କ ପ୍ରେମକୁ ନେଇ ଆସିଥାଏ ଓ ଆମମାନଙ୍କୁ ଏକୀକରଣ କରିଥାଏ ଓ ଖ୍ରୀଷ୍ଟଙ୍କ ଦେହକୁ ଏକ କନ୍ୟା ରୂପେ ଏକୀକରଣରେ ନେଇକରି ଆସିଥାଏ। ତାହା ହିଁ ଅଟେ ଯାହାକି ଏହା ବର୍ତ୍ତମାନ କରୁଅଛି, ଏହି ମହାନ ଏକୀକରଣକୁ, ଯାହାକି ପରମେଶ୍ୱର ସେମାନେ ଆପଣାକୁ ଏକୀକରଣ କରୁଛନ୍ତି। ଗୋଟିଏ ସମୂହ ଏଠାରେ ଅନ୍ୟ ଏକ ସମୂହ ସହିତ ଲଢ଼େଇ କରିବାକୁ, ଗୋଟିଏ ଦଳ ଏଠାରେ ଅନ୍ୟ ଏକ ସହିତ ଲଢ଼ିବାକୁ, ମଣ୍ଡଳୀ ଏଠାରେ ସେମାନଙ୍କ ମଧ୍ୟରେ ଛିଡ଼ା ହୋଇଅଛି। ଆପଣ ଧ୍ୟାନ ଦିଅନ୍ତୁ ଯେ କ'ଣ ଘଟେ, ଏହା ସେମାନଙ୍କ ସହିତ ଏକୀକରଣ ହୋଇଯିବ, ତ ଅବିକଳ ସତ୍ୟ। ମାତ୍ର ବର୍ତ୍ତମାନ ଆମେମାନେ ପାଉ ଯେ ତାହା ଭୟ ଓ ଘାବରା ହେବା ବିଷୟକୁ ନେଇ ଆସିଥାଏ। ମାତ୍ର ସେହି ମଣ୍ଡଳୀ, ସେହି କନ୍ୟା, ଜଣେ ପରମେଶ୍ୱରଙ୍କ ଦ୍ୱାରା ଏକ ଆତ୍ମାର ଅଧୀନରେ, ପରମେଶ୍ୱରଙ୍କ ଆତ୍ମାର ଅଧୀନରେ, ପରମେଶ୍ୱରଙ୍କ ସହିତ ଏକ ପବିତ୍ର ମିଳନରେ, ପରମେଶ୍ୱରଙ୍କ ଏକ ପବିତ୍ର କନ୍ୟା ହେବା ହେତୁ ଏକୀକରଣ ହୋଇଅଛି। ତାହା ସମଗ୍ର ଭାବେ ଠିକ୍ ଅଟେ, ଦେହର ଏକତା ଅଟେ। ସେହି ଦେହ ଏକ କନ୍ୟା ରୂପେ ଅପେକ୍ଷା କରୁଅଛି, ଯେହେତୁ ତାହା ସେହି କନ୍ୟା ଅଟେ, ଯେପରିକି ଆମେମାନେ ନିଜକୁ କନ୍ୟା ବୋଲି ଡାକିଥାଉ। ସେହି କନ୍ୟାର ଏକୀକରଣର ସମୟ ନିମନ୍ତେ ମଣ୍ଡଳୀ ତଦ୍ରୂପେ ଏକାଠି ଆସୁଅଛି। ଏ ଆମମାନଙ୍କ ମଧ୍ୟରେ ଏପରି ଏକ ପ୍ରେମକୁ ସୃଷ୍ଟି କରିବା ଉଚିତ ଯେ ଆମେମାନେ ବଡ଼ କଷ୍ଟରେ ଜଣେ ଅନ୍ୟଠାରୁ ଅଲଗା ହୋଇ ରହିପାରୁ। ତା ଠିକ୍, ଯେତେବେଳେ ଆପଣ କେବଳ ଆପଣଙ୍କୁ ପ୍ରାର୍ଥନା କରିବା ପାଇଁ ଲୋକମାନଙ୍କଠାରେ କାତର ହେବାକୁ ପଡ଼େ ନାହିଁ, ଆପଣଙ୍କୁ ପରମେଶ୍ୱରଙ୍କୁ ଉପାସନା କରିବା ପାଇଁ ସେମାନଙ୍କଠାରେ ନିବେଦନ କରିବାକୁ ପଡ଼େ ନାହିଁ, ଯାହା ଠିକ୍ ଅଟେ, ତା କରିବା ପାଇଁ ଆପଣଙ୍କୁ ସେମାନଙ୍କଠାରେ ନିବେଦନ କରିବାକୁ ପଡ଼େ ନାହିଁ। ସେମାନେ ତାହାଙ୍କ ସହିତ ଏକ ଆଧ ପ୍ରେମରେ ଥାନ୍ତି ଯେ ଏପରିକି ଆଉ କିଛି ହେଲେ ବାକି ନଥାଏ। ଆପଣ ଜଣେ ସାନ ଝିଅ ବିଷୟରେ କ'ଣ ଭାବନ୍ତି? ଜଣେ ଅତି ସୁନ୍ଦର ସାନ କନ୍ୟାଟିଏ ଯିଏକି କୌଣସି ଜଣେ ସୁନ୍ଦର ଯୁବା ପୁରୁଷ ସହିତ ବିବାହ ହେବାକୁ ଯାଉଥାଏ, ଯାହା ସହିତ ସେ ପ୍ରେମରେ ଅତିଶୟ ପାଗଳ ଅଟେ। ଏହା ତାହାର ନିଜ ଜୀବନଠାରୁ ମଧ୍ୟ ତା ପାଇଁ ଅଧିକ ଅଟେ, ଆଉ ସେ ଠିକ୍ ଭାବେ ଜାଣେ ଯେ ସେମାନେ ବିବାହ କରିବାକୁ ଯାଉଛନ୍ତି। ଯେପରି ସେ ବିବାହ ଦିନ ପାଖେଇ ଆସୁଥାଏ, ସେ ସାନ ବେଚାରା ଝିଅଟି, ମୁଁ ଆପଣମାନଙ୍କୁ କହୁଅଛି, ସେ ତ ସର୍ବତ୍ର ଚାରିଆଡ଼େ ଚଲାଫେରା କରୁଥାଏ, ବୁଝିଲେ। ସେ ତ ସବୁକିଛି ବିଷୟକୁ ପ୍ରସ୍ତୁତ କରୁଥାଏ। ସେ ନିଜକୁ ସେହି ପୁଅଠାରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଦିଏ। ତା ଠିକ୍, ଯାହା କିଛି ସେହି ପୁଅର ପସନ୍ଦ ଥାଏ ସେ କେବଳ ତାହା ହିଁ କରିବାକୁ ଚାହେଁ। ତେବେ ଆଜି ମଣ୍ଡଳୀର ସେ ପ୍ରକାର ସ୍ଥିତି ହେବା ଉଚିତ ଅଟେ ଯେ ଆମମାନଙ୍କର ଜୀବନଟି ଖ୍ରୀଷ୍ଟଙ୍କ ଦେଇ ପରମେଶ୍ୱରଙ୍କଠାରେ ଏପରି ଭାବରେ ଲୁଚି ରହିବା ଉଚିତ ଅଟେ ଓ ପବିତ୍ର ଆତ୍ମାଙ୍କ ଦ୍ୱାରା ସେଠାରେ ମୁଦ୍ରାଙ୍କିତ ହୋଇଥିବା ଉଚିତ ଅଟେ। ସେହି ବିଷୟ ଯାହାକି ମୁଁ ଆପଣମାନଙ୍କୁ ଏଠାରେ ଶିକ୍ଷା ଦେଇ ଆସୁଛି ତାହା ହେଲା, ଆପଣମାନଙ୍କୁ ଏହି ଚିହ୍ନମାନଙ୍କ ବିଷୟରେ ଏବଂ ଘଟୁଥିବା ବିଭିନ୍ନ ବିଷୟମାନଙ୍କ ସମ୍ବନ୍ଧରେ କହିବା। ମୋ ପାଖରେ ତାହା କରିବା ପାଇଁ ବର୍ତ୍ତମାନ ସମୟ ନାହିଁ, ପ୍ରଭୁଙ୍କର ଇଚ୍ଛା ହେଲେ ଅନ୍ୟ ବାର୍ତ୍ତାରେ କରିବା। ମାତ୍ର ଗୋଟିଏ ଛୋଟ ବିଷୟ ଅଛି ଯାହାକି ମଣ୍ଡଳୀରେ ଏବେ ମଧ୍ୟ ଅଭାବ ରହିଛି, ଆଉ ଆମେମାନେ ତାହା ଚାହୁଁ, ତା ପାଖକୁ ଯିବାକୁ ଚାହୁଁ, ଆଉ ବର୍ତ୍ତମାନ ମୁଁ ଠିକ୍ ତାହାର ଅଗରେ ଅଛି, ବୁଝିଲେ। ଆମେମାନେ ତାହା ନେବାକୁ ଚାହୁଁ ଯଦି ଆପଣଙ୍କୁ ତାହା କରିବାକୁ ହିଁ ଥାଏ। ଯଦି ଆପଣ ତାହା ନ କରନ୍ତି ତାହା ହିଁ କେବଳ ସବୁକିଛି ଅଟେ, ଆପଣଙ୍କୁ ତ ତାହା ନିଶ୍ଚିତ ଭାବେ କରିବା ଉଚିତ। କାରଣ ଦେଖନ୍ତୁ, ସେହି ଏକୀକରଣର ସମୟ ଉପସ୍ଥିତ ଅଟେ, ଯେହେତୁ ପରମେଶ୍ୱର ମଣ୍ଡଳୀକୁ ଏକାଠି ନେଇକରି ଆସୁଛନ୍ତି ଯେ ଏକ ଉର୍ଦ୍ଧାନ୍ତୀକରଣ ଘଟିତ ହୁଏ, ଯେପରିକି ସେହି ମହାନ ମିଳନ ନିମନ୍ତେ ବିବାହକୁ ଯିବାର ହୁଏ, ଯେତେବେଳେ ପରମେଶ୍ୱର ଏବଂ ମନୁଷ୍ୟ ଅନନ୍ତକାଳ ନିମନ୍ତେ ଏକୀକୃତ ହୋଇଯିବେ, ଯେତେବେଳେ ସମୟର ସୃଷ୍ଟ ବସ୍ତୁଗୁଡ଼ାକ ଅନନ୍ତତା ସହିତ ଏକୀକୃତ ହୋଇଯିବ। ଏହା ପୃଥିବୀ ପୃଷ୍ଠ ଉପରେ ଥରେ ମନୁଷ୍ୟପୁତ୍ର ଭାବରେ ସାଧନ ହୋଇଥିଲା, ଆଉ ତାଙ୍କୁ ନିଜର ଜୀବନକୁ ବଳିଦାନ କରିବାକୁ ପଡ଼ିଥିଲା, ଯେପରିକି ଏକ ସାମର୍ଥ୍ୟକୁ ନେଇ ଆସନ୍ତି ଯେ ଅନ୍ୟାନ୍ୟ ଲୋକମାନଙ୍କୁ ମଧ୍ୟ ଠିକ୍ ସେହି ସମାନ ସାମର୍ଥ୍ୟ ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କ କନ୍ୟା ରୂପେ ଏକୀକରଣ କରାଯାଏ। ଆଉ ବର୍ତ୍ତମାନ ମଣ୍ଡଳୀ ଆପଣାକୁ ଖ୍ରୀଷ୍ଟଙ୍କ ଦେହ ସହିତ ଏକୀକରଣ କରୁଅଛି, ଏହା ନିଜକୁ ମୁକ୍ତ କରିଅଛି, ପ୍ରତ୍ୟେକ ଛୋଟ ଛୋଟ ସିଙ୍କୁଳିରୁ ବିଚ୍ଛେଦ କରି ଅଲଗା କରିଅଛି, ଆପଣଙ୍କୁ ପ୍ରସ୍ତୁତ କରୁଅଛି, ଏକାଠି କରୁଅଛି, ସେମାନଙ୍କ ମଧ୍ୟରେ ଏକୀକରଣକୁ ନେଇ ଆସୁଅଛି ଓ ଏକ ଆନନ୍ଦ ଉଲ୍ଲାସ ଆଉ ପବିତ୍ର ଆତ୍ମାଙ୍କର ସେମାନଙ୍କ ମଧ୍ୟରେ ବିଚରଣ କରୁଥିବ। ଓ ମୋର ପ୍ରଭୁ, କି ଏକ ସମୟ ଅଟେ! ଆଉ ଯେତେବେଳେ ଆମେମାନେ ବତକମାନଙ୍କୁ ପ୍ରସ୍ତୁତ ହେଉଥିବାର ଦେଖୁ, ଆମେମାନେ ଏଇ ହଂସରାଳିମାନଙ୍କୁ ପ୍ରସ୍ତୁତ ହେଉଥିବାର ଦେଖୁ, ଆମେମାନେ ପଶୁମାନଙ୍କୁ ମହୁମାଛିମାନଙ୍କୁ ପ୍ରସ୍ତୁତ ହେଉଥିବାର ଦେଖୁ, ଆମେମାନେ ମେଘଗୁଡ଼ିକୁ ବର୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବାର ଦେଖୁ, ଆମେମାନେ ସବୁକିଛିକୁ ଦେଖୁ ଯେ ଏହା ଆପଣାକୁ ସେ ମହାନ ବର୍ଦ୍ଧନ ନିମନ୍ତେ କିପରି ଏକୀକରଣ କରୁଅଛି। ଆମେମାନେ ରାଷ୍ଟ୍ରମାନଙ୍କର ସେ ସଂଘକୁ ଦେଖୁ, ସେ ରାଷ୍ଟ୍ରମାନଙ୍କୁ ଏକାଠି ଆସି ଆପଣ ଆପଣାକୁ ସାମ୍ୟବାଦରେ ଏକୀକରଣ କରୁଥିବାର ଦେଖୁ, ଆମେମାନେ ସେମାନଙ୍କୁ ଏଠାରେ ଏହି ପାଶ୍ଚାତ୍ୟ ଜଗତରେ ନିଜ ନିଜକୁ ଏକୀକରଣ କରୁଥିବାର ଦେଖୁ, ଆମେମାନେ ମଣ୍ଡଳୀକୁ ଏ ସମସ୍ତ ବିଷୟଗୁଡ଼ିକୁ ନିଜ ନିଜକୁ ଏକାଠି ଏକୀକରଣ କରୁଥିବାର ଦେଖୁ। ଏଣୁଆ ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ଅଟେ, ଅନ୍ୟ କୌଣସି ସମୟରେ ତାହା ଏହିପରି ହୋଇପାରିନଥାନ୍ତା। ଏହା ଏହିପରି ଭାବରେ 20 ବର୍ଷ ପୂର୍ବେ ହୋଇପାରିନଥାନ୍ତା, ଏହିପରି ଭାବରେ ହୋଇପାରିନଥାନ୍ତା, ଏହିପରି ଭାବରେ 10 ବର୍ଷ ପୂର୍ବେ ହୋଇପାରିନଥାନ୍ତା, ତାହାକୁ ତ ଠିକ୍ ବର୍ତ୍ତମାନ ହିଁ ହେବାକୁ ଅଛି। ଦେଖନ୍ତୁ, ଯେହେତୁ ଏହି ବାଦଗୁଡ଼ିକ ଓ ବିଷୟଗୁଡ଼ିକ ଏହି ସ୍ଥାନ ପର୍ଯ୍ୟନ୍ତ ଆସିନଥିଲା, ତେବେ ଜାଗ୍ରତ ହୁଅନ୍ତୁ, ଅତି ଶୀଘ୍ର ନିଜକୁ ଝଞ୍ଜାଡ଼ି ଦିଅନ୍ତୁ, ଆଉ ଏଠାରେ ଦେଖନ୍ତୁ ଯେ ଆମେମାନେ କେଉଁଠାରେ ଅଛୁ, ଆମେମାନେ କେଉଁଠାରେ ଅଛୁ। ସେହି ପଣ୍ଡିତମାନଙ୍କ ପରି ଆମେମାନେ ଠିକ୍ ତାହାଙ୍କର ବାକ୍ୟ ସହିତ ଏକମତରେ ଅଛୁ ଏବଂ ପ୍ରଭୁଙ୍କର ଜ୍ୟୋତି ଆମମାନଙ୍କର ମାର୍ଗକୁ ଆଲୋକିତ କରୁଅଛି। ସର୍ବପରିସ୍ଥ ପରମେଶ୍ୱରଙ୍କ ଗୌରବ ହେଉ ଏବଂ ପରମେଶ୍ୱରଙ୍କ ମହିମା ହେଉ, ଯିଏକି ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କୁ ଦେଲେ, ଯାହାଙ୍କୁ ଆମେମାନେ ପ୍ରେମ କରୁ ଓ ଆମମାନଙ୍କୁ ଏହି ସ୍ଥାନକୁ ନେଇ ଆସିଲେ, ଆଉ ଯେପରିକି ଆମେମାନେ ତାହାଙ୍କର ଲୋକ ଅଟୁ, ତାହାଙ୍କର ରକ୍ତର ମୂଲ୍ୟ ଦେଇ କ୍ରୟ କରାଯାଇଅଛୁ। ଓ ମୋ ପ୍ରଭୁ, ଯେତେବେଳେ ସେହି ଏକୀକରଣର ସମୟ ଆସେ, ଆମେମାନେ ଦେଖୁଅଛୁ ଯେତେବେଳେ ଆମେମାନେ ତାହାଙ୍କର ଆତ୍ମାର ବନ୍ଧନ ଗୁଡ଼ିକରେ ପରସ୍ପର ଜଣେ ଅନ୍ୟ ସହିତ ଏକୀକୃତ ହୋଇଥାଉ, ଆମେମାନେ କ'ଣ ଏହା ତାହାଙ୍କର ଆତ୍ମା ହୋଇପାରେ କି? ନିଶ୍ଚିତରେ ଏହା ତାହାଙ୍କର ହିଁ ଆତ୍ମା ଅଟେ। ଏହା କାହିଁକି ଅଟେ? ଏହା ତାହାଙ୍କର ବାକ୍ୟ ଅଟେ, ଆଉ ସେ ହେଉଛନ୍ତି, ତାହା ହେଉଛି ସେ ବାକ୍ୟର ଆତ୍ମା। ଆଉ ଯେତେବେଳେ ସେହି ପ୍ରତିଜ୍ଞାର ଆତ୍ମା ଆପଣଙ୍କ ଉପରକୁ ଆସେ ଓ ସୁପ୍ରମାଣିତ କରେ ଏବଂ ନିଜକୁ ଠିକ୍ ଏଇଠାରେ ଦେଖାଏ, କ'ଣ ଏହା ସେହି ସମାନ ଆତ୍ମା ଅଟନ୍ତି କି? ଏହା ତ ସେହି ଜଣକା ଥିଲେ ଯାହାକି ପ୍ରାନ୍ତରେ ମୂଷାଙ୍କ ସହିତ ଥିଲେ, ଏହା ତ ସେହି ଜଣକା ଥିଲେ ଯାହାକି ଯୀଶୁଙ୍କ ଉପରେ ଥିଲେ, ସେହି ଜଣକା ଥିଲେ ଯିଏକି ସାଉଲଙ୍କ ସହିତ ଦମ୍ମେଶକର ମାର୍ଗରେ ସାକ୍ଷାତ କରିଥିଲେ। ସେ ଗତକାଲି, ଆଜି ଓ ଚିରକାଳ ସେ ସମାନ ଅଟନ୍ତି, ଆଉ ସେ ସମାନ ବିଷୟକୁ ସାଧନ କରନ୍ତି। ଆଉ ଆମେମାନେ ରାଷ୍ଟ୍ରଗୁଡ଼ିକୁ ଏକୀକୃତ ହେଉଥିବାର ଦେଖୁ, ଆମେମାନେ ମଣ୍ଡଳୀ ପ୍ରମୁଖମାନଙ୍କୁ ଏକୀକୃତ ହେଉଥିବାର ଦେଖୁ, ଆମେମାନେ ସାମ୍ୟବାଦକୁ ଏକୀକୃତ ହେଉଥିବାର ଦେଖୁ, ଆମେମାନେ ବାଦଗୁଡ଼ିକୁ ଏକୀକରଣରେ ଆସୁଥିବାର ଦେଖୁ, ଆମେମାନେ ଏହି ସମସ୍ତ ବିଷୟଗୁଡ଼ିକୁ ଦେଖୁ। ଆଉ ବର୍ତ୍ତମାନ ଆମେମାନେ କନ୍ୟାକୁ ବାକ୍ୟ ସହିତ ଏକୀକରଣ ହେଉଥିବାର ଦେଖୁ। ଓ ମୋର ପ୍ରଭୁ, ଏହା ସମୟ ହେଲାଣି ଯେ ସାଧୁମାନେ ସେହି ଲୋକମାନଙ୍କ ସହିତ ଏକୀକୃତ ହେବା ପାଇଁ ଉଠିବେ, ଯେଉଁମାନେ କି ଜୀବିତ ଅଛନ୍ତି, ଯେପରିକି ଯାଇ ଅନନ୍ତକାଳ ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ସହିତ ଏକୀକୃତ ହେବେ। ଏହା ହେଉ ଯେ ପରମେଶ୍ୱର ଆଜି ରାତ୍ରି ଆମ ସମସ୍ତଙ୍କୁ ଖ୍ରୀଷ୍ଟଙ୍କ ସହିତ ଏକୀକରଣ କରିବା ପାଇଁ ସାହାଯ୍ୟ କରନ୍ତୁ। ଆମେମାନେ ଆମର ସବୁକିଛିକୁ ସମର୍ପି ଦେବା, ଯାହା କିଛି ଆମେ ଅଟୁ, ସବୁକିଛି ଯାହା ଆମ ପାଖରେ ଅଛି,
ଆମର ସମ୍ପୂର୍ଣ୍ଣ ପ୍ରାଣ, ଶରୀର ଓ ମନ ଯୀଶୁଖ୍ରୀଷ୍ଟଙ୍କୁ ଦେଇଦେବା ଏବଂ ସେ ଏକୀକରଣର ସମୟ ନିମନ୍ତେ ଅପେକ୍ଷା କରୁଥିବା। ଯେତେବେଳେ ପରମେଶ୍ୱରଙ୍କ ତୁରିବାଦ୍ୟ ହେବ ଓ ସମୟ ଆଉ ଅଧିକ ନ ରହିବ, ଆଉ ସକାଳ ଭୋର ହୋଇ ଅନନ୍ତ ଉଜ୍ଜଳ ଓ ମନୋରମ ହୁଏ, ଯେତେବେଳେ ଖ୍ରୀଷ୍ଟଙ୍କ ଠାରେ ମରିଥିବା ଲୋକମାନେ ଉଠିବେ ଓ ଆରପାରିରେ ଏକତ୍ର ଜମା ହେବେ, କନ୍ୟା ସହିତ ଯେଉଁମାନେ କି ଜୀବିତ ଥିବେ ଯେପରିକି ଏକ ସଙ୍ଗରେ ଉର୍ଦ୍ଧ୍ୱକୁ ଉନ୍ନୀତ କରାଯାଆନ୍ତି, ସେହି ଏକୀକରଣକୁ ଦେଖନ୍ତୁ। ପରମେଶ୍ୱର ମଣ୍ଡଳୀକୁ ବାକ୍ୟ ସହିତ, ବାକ୍ୟକୁ ମଣ୍ଡଳୀ ସହିତ ଏକୀକରଣ କରୁଅଛନ୍ତି, ଯେପରିକି ସେମାନେ ଦୁହେଁ ସମାନ ହୋଇଯାଆନ୍ତି। ଏହା କୁହ ଆଉ ତାହା ହୋଇଯିବ, ଏହା କର ଆଉ ତାହା ହୋଇଯିବ, ଏହା ହିଁ ତାହା ଅଟେ, ଏହା ମୁଁ ତୁମ ପୂର୍ବରୁ ଅଟେ, ଏହା ମୁଁ ଯିଏ କି ପ୍ରମାଣ କରୁଅଛି, ଏହା ମୁଁ ତୁମ ସହିତରେ ଅଛି। ଠିକ ଅଛି, ଆମେମାନେ ପାଉ ଯେ ବର୍ତ୍ତମାନ ସେ ସମୟ ଉପସ୍ଥିତ ହୁଏ ଯେତେବେଳେ କି ତୁରିବାଦ୍ୟ ହେବ, ଏବଂ ସେଠାରେ ଥିବା ସେହି ନିଦ୍ରାଗତ ସାଧୁମାନେ ସେମାନେ ଆମ ବିନା ସିଦ୍ଧ ହୋଇପାରିବେ ନାହିଁ, ସେମାନେ ଆମ ଉପରେ ନିର୍ଭର କରୁଛନ୍ତି ଏବ୍ରିଗାର। ଆଉ ଯେତେବେଳେ ସେମାନେ ଏକାଠି ଆସନ୍ତି, ସେମାନେ ଜୀବିତମାନଙ୍କ ସହିତ ଏକୀକୃତ ହୁଅନ୍ତି। ମଣ୍ଡଳୀ ସେହି ବାକ୍ୟ ସହିତ ଏକୀକରଣ ହେଉଅଛି, ତାହାପରେ ସେହି ମଣ୍ଡଳୀ ଏବଂ ବାକ୍ୟ ଏକାଠି ଏକୀକରଣ ହୋଇ ଏକ ହୋଇଯାଆନ୍ତି। ମୃତ ସାଧୁଗଣ ସେହି ଜୀବିତ ସାଧୁଗଣଙ୍କ ସହିତ ଏକୀକରଣ କରି ଏକ ହୋଇଯାଆନ୍ତି, ଆଉ ସମସ୍ତେ ଏକାଠି ମିଶି ମେଷଶାବକଙ୍କର ବିବାହ ଭୋଜ ନିମନ୍ତେ ସେଠାରେ ଖ୍ରୀଷ୍ଟଙ୍କ ସହିତ ଏକୀକରଣ କରିବାକୁ ଯାଉଅଛନ୍ତି। ଏହା ଏକୀକରଣ ସମୟ ଅଟେ, ଆଉ ଲକ୍ଷଣମାନ ସବୁଆଡ଼େ ଦୃଷ୍ଟିଗୋଚର ଅଟେ। ରାଷ୍ଟ୍ରଗୁଡ଼ିକରେ ଚିହ୍ନମାନ ଅଛି, ସାମ୍ୟବାଦରେ ଚିହ୍ନମାନ ଅଛି, ପାଶ୍ଚାତ୍ୟ ଜଗତରେ ଚିହ୍ନମାନ ଅଛି, ବିଶ୍ୱ ଗୀର୍ଜା ସଂଘରେ ଚିହ୍ନମାନ ଅଛି, ଆଉ ସେହି ଚିହ୍ନ ଆଜି ରାତ୍ରିରେ ଏଠାରେ ପବିତ୍ର ଆତ୍ମାଙ୍କ ତତ୍ତ୍ୱାବଧାନରେ ଅଛି, ଆଉ ପରମେଶ୍ୱରଙ୍କ ବାକ୍ୟ ତାହାକୁ ସୁନିଶ୍ଚିତ କରୁଅଛି ଓ ତାହାକୁ ସତ୍ୟ ବୋଲି ଉପସ୍ଥାପିତ କରୁଅଛି। ଆମେନ୍। ଏକୀକରଣର ସମୟ, ଏକୀକରଣର ସମୟର ଲକ୍ଷଣ, ଆସନ୍ତୁ ଆମେମାନେ ନିଜର ମସ୍ତକ ନତ କରିବା। ପ୍ରଭୁ ଯୀଶୁ, ଯେତେବେଳେ ମୋର ଏଇ ବିଚାରା ହୃଦୟଟି ଆନନ୍ଦରେ ଡିଆଁ ମାରେ, ଯେତେବେଳେ କି ମୁଁ ମୋ ଭିତରେ ସେ ସମ୍ଭାବନା ଗୁଡ଼ିକ ଦେଖେ ଜଣେ ମଧ୍ୟ ବୟସ୍କ ଲୋକ ଭାବରେ, ମାତ୍ର ତଥାପି ମୋ ପାଇଁ ସେ ସମ୍ଭାବନା ଗୁଡ଼ିକ ଯେ ମୁଁ ତୁମକୁ ଏହି ପିଢ଼ିରେ ଆସୁଥିବାର ଦେଖିବି, ଜୀବିତ ଅବସ୍ଥାରେ ଏଠାରେ ଛିଡ଼ା ହୋଇ ତାହା ଦେଖିବି, ଯେତେବେଳେ ସେହି ତୁରି ଘୋଷଣା କରାଯାଏ, ଯିଏ ଅଶୁଚି ସେ ଆହୁରି ଅଶୁଚି ହେଉ, ଯେ ଧାର୍ମିକ ସେ ଆହୁରି ଧାର୍ମିକ ହେଉ, ଯେ ପବିତ୍ର ସେ ଆହୁରି ପବିତ୍ର ହେଉ, ହେ ପ୍ରଭୁ ପରମେଶ୍ୱର। ଆଉ ଏହା ବିଷୟରେ ଚିନ୍ତା କରିବା ଯେ ଆମେମାନେ ସେଠାରେ ଛିଡ଼ା ହୋଇଥିବା ଯେ କ୍ଷଣକେ ମାତ୍ର, ଆଖି ପିଛୁଳାକେ, ଯେତେବେଳେ କି ଜଗତ ଏହା ଜାଣିବ ନାହିଁ ଯେ କଣ ଘଟୁଅଛି, ମାତ୍ର ହଠାତ୍ ହିଁ ଆପଣ ନିଜର ସମ୍ମୁଖରେ ଆପଣମାନଙ୍କର ପ୍ରିୟଜନମାନଙ୍କୁ ଉଭା ହେଉଥିବାର ଦେଖିବେ, ଯେଉଁମାନେ କି ଦୂରକୁ ଚାଲିଯାଇଥିଲେ ସେମାନେ ପୁନର୍ବାର ଆପଣଙ୍କ ସହିତ ଏକୀକରଣ କରିବା ପାଇଁ ଆସିଛନ୍ତି। ଆଉ ଆମେମାନେ ଗୋଟିଏ କ୍ଷଣରେ ଆଖି ପିଛୁଳାକେ ପରିବର୍ତ୍ତିତ ହୋଇଯିବା ଓ ଆମମାନଙ୍କ ପ୍ରଭୁଙ୍କ ସହିତ ଏକାଠି ସାକ୍ଷାତ କରିବା ପାଇଁ ମଧ୍ୟ ଆକାଶକୁ ଉନ୍ନୀତ ହେବା, ଆଉ ତାପରେ ସେଠାରେ ସଦାକାଳ ନିମନ୍ତେ ରହିବା ପାଇଁ ଏବଂ ପୁନର୍ବାର କଦାପି ତାଙ୍କର ଉପସ୍ଥିତିରୁ ବାହାରି ନ ଯିବା ପାଇଁ ତାହାଙ୍କ ସହିତ ଏକୀକରଣ କରି ରହିବା। ପ୍ରଭୁ, ଏହା ଆଜିର ଦିନରେ କେଳେ ଏକ ମହାନ ବିଷୟ ଅଟେ ଯେ ଏହା ଜାଣିବା ଯେ ଆମେମାନେ ବର୍ତ୍ତମାନ ଏକ ଆତ୍ମାରେ ଏକୀକୃତ ଅଟୁ, ଏକ ଆତ୍ମା, ସେହି ପବିତ୍ର ଆତ୍ମା ଯିଏକି ବାକ୍ୟକୁ ନିଜର ଆୟତ୍ତରେ ରଖିଛନ୍ତି ଆମ ମଧ୍ୟକୁ ଆସନ୍ତି। ଆଉ ଏହା କେଡ଼େ ଏକ ମହାନ ବିଷୟ ଅଟେ, ଏହା କେତେ ସୌଭାଗ୍ୟର ବିଷୟ ଅଟେ ଯେ ଯୀଶୁଖ୍ରୀଷ୍ଟଙ୍କ ସହିତ ଆପଣଙ୍କୁ ଏକୀକରଣ କରିବା ପାଇଁ ସମସ୍ତ ଜଗତରୁ ବିଚ୍ଛିନ୍ନ ଅଟୁ। ଆଉ ଏହା ଚିନ୍ତା କରିବା ଯେ କୌଣସି ଦିନେ ଏକ ଶାରୀରିକ ରୂପରେ ଠିକ ତାହାଙ୍କ ନିଜର ଗୌରବମୟ ଶରୀର ପରି ଏକ ଶରୀର ସହିତ ଆମେମାନେ ସେହି ବିବାହ ଭୋଜର ମେଜରେ ବସିବା ଓ ସେଠାରେ ଏକୀକୃତ ହୋଇ ତାହାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବା, ଯେପରିକି କନ୍ୟା ଏବଂ ବର ରୂପେ ଆସୁଥିବା ସମସ୍ତ କାଳ ଦେଇ ଅସରନ୍ତି ଅନନ୍ତତା ମଧ୍ୟରେ ବାସ କରିବା। ପ୍ରଭୁ ପରମେଶ୍ୱର, ହେବାକୁ ଦିଅ ଯେ ଏହା ଲୋକମାନଙ୍କ ପାଇଁ କେବଳ ଏକ ପୌରାଣିକ କଥା ନ ହେଉ, ବରଂ ଏହା ଏପରି ଏକ ବାସ୍ତବିକତା ହୋଇଯାଉ ଯେ ଲୋକମାନଙ୍କ ଭିତରେ ଏପରି କ୍ଷୁଧା ଓ ପିପାସା ଆସିଯାଉ ଯେ ସେମାନେ ସେମାନଙ୍କର ଖବରକାଗଜ ପଢୁଥିବା ବେଳେ, ଅନାଉଥିବା ବେଳେ, ରେଡିଓ ଆଉ ଖବରକାଗଜ ଗୁଡ଼ିକୁ ଶୁଣୁଥିବା ବେଳେ ଆଉ ଏହା ଦେଖିପାରିବେ ଯେ ଏହା ଏକୀକରଣର ସମୟ ଅଟେ, ଚିହ୍ନ ଗୁଡ଼ିକ ଦୃଷ୍ଟିଗୋଚର ଅଟେ। ପ୍ରଭୁ ପରମେଶ୍ୱର, ଯେପରି ଆମେ ସ୍ତ୍ରୀ ଲୋକମାନଙ୍କ ବିଷୟରେ କହିଲୁ ଯେ ସେମାନେ ଏହି ଶେଷ ଦିନମାନଙ୍କରେ କ'ଣ କରିବେ, ମଣ୍ଡଳୀ ଏହି ଶେଷ ଦିନମାନଙ୍କରେ କ'ଣ କରିବ, ଆଉ ମଣ୍ଡଳୀ ଯୁଗମାନ କ'ଣ ହେବ ଓ ମୁଦ୍ରାଗୁଡ଼ିକ କ'ଣ ହେବ, ଏହି ସମସ୍ତ ବିଷୟଗୁଡ଼ିକ କ'ଣ ହେବ, ଆଉ ଆମେମାନେ ଏହାକୁ ସେହିପରି ଦେଖୁ ଯେପରିକି ତାହା ନୋହଙ୍କ ଦିନରେ ଥିଲା। ଆମେମାନେ ତାହାକୁ ସେହିପରି ଭାବରେ ଦେଖୁ ଯେପରିକି ତାହା ସଦୋମ ଓ ଲୋଟଙ୍କ ଦିନରେ ଥିଲା, ଯେତେବେଳେ ପରମେଶ୍ୱରଙ୍କ ଦୂତ ଆପଣାକୁ ମାନବୀୟ ଦେହରେ ପ୍ରକଟିତ କରିଥିଲେ, ଯିଏକି ଏକ ଗୋବତ୍ସର ମାଂସ ଭୋଜନ କରିଥିଲେ ଏବଂ ଗାଈର କ୍ଷୀର ପାନ କରିଥିଲେ ଏବଂ ରୋଟି ଖାଇଥିଲେ, ଆଉ ସେଠାରେ ଛିଡ଼ା ରହି ଏହା କହିପାରିଥିଲେ ଯେ ତାହାଙ୍କ ପଛପଟରେ କ'ଣ ଘଟୁଅଛି। ଆଉ ଯୀଶୁ କହିଲେ ଯେ ସେ ସମାନ ବିଷୟ ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ଘଟିବ। ପ୍ରଭୁ ପରମେଶ୍ୱର, ଆମେ ପିରାମିଡ଼କୁ ଦେଖିଲୁ ଯେ ଆମେ ତାହାକୁ ସେଠାରେ ଉପରେ କିପରି ଭାବରେ ନିର୍ମାଣ କରିଅଛୁ, ଆଉ ଏହା ଦେଖିଲୁ ଯେ ଆମେ କିପରି ଭାବରେ ଏହି ବିଷୟଗୁଡ଼ିକୁ ସେଥିରେ ଯୋଗ କରିଅଛୁ, ଏବଂ ପାଇଲୁ ଯେ ଆମେମାନେ ଶେଷ ସମୟରେ ଅଛୁ, ସେହି ମୁଖ୍ୟ କୋଣର ପ୍ରସ୍ତର ନିମନ୍ତେ ଅପେକ୍ଷା କରୁଅଛୁ। ପରମେଶ୍ୱରଙ୍କ ମହିମା ହେଉ। ପିତା, ଆମେମାନେ ପ୍ରାର୍ଥନା କରୁଅଛୁ ଯେ ତୁମେ ବର୍ତ୍ତମାନ ଲୋକମାନଙ୍କୁ ଶୀଘ୍ର ହିଁ ଜାଗରିତ କରିବ ଓ ଆମମାନଙ୍କୁ ଈଶ୍ୱରୀୟ ପ୍ରେମରେ ଏବଂ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଓ ପରସ୍ପର ପ୍ରତି ଆଦରର ସହିତରେ ଏକାଠି ଏକତ୍ର କରିବ। ଯଦି ଏଠାରେ ଆଜି ରାତ୍ରି ଏପରି କେତେକ ଅଛନ୍ତି ଯେଉଁମାନେ କି ଆପଣଙ୍କଠାରେ ସେହି ଆଶାକୁ ରଖିନାହାନ୍ତି, କ'ଣ ଆପଣମାନେ ନିଜର ହାତକୁ ପରମେଶ୍ୱରଙ୍କ ଆଡ଼େ ଉଠାଇବେ ଓ କହିବେ କି, ପ୍ରଭୁ ପରମେଶ୍ୱର, ମୋତେ ତୁମଠାରେ ଏକୀକରଣ କର, ମୋତେ ତୁମଠାରେ ଏକୀକୃତ କର। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଭାଇ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କୁ ହଁ ପ୍ରଭୁ, ମୋତେ ତୁମଠାରେ ଏକୀକରଣ କର। ହଁ ଓ ମୋ ପ୍ରଭୁ, ଇସ୍ରାଏଲକୁ ସେଠାରେ ଦେଖନ୍ତୁ, ଏକାଠି ଏକୀକୃତ ଭାବରେ ରହିଛି। ଇସ୍ରାଏଲ ସମସ୍ତ ପୃଥିବୀରୁ ଏକୀକୃତ ହେବା ପାଇଁ ଆସିଅଛି, ଯେପରିକି ସେମାନଙ୍କର ଏକୀକରଣ ହୁଏ। ଆଉ ବର୍ତ୍ତମାନ ସେମାନେ ଏକ ରାଷ୍ଟ୍ର ଅଟନ୍ତି, ସେମାନେ ଏକ ଏକୀକୃତ ରାଷ୍ଟ୍ର ଅଟନ୍ତି। ସେମାନଙ୍କର ନିଜର ପତାକା ଅଛି, ନିଜର ଟଙ୍କା ମୁଦ୍ରା ଅଛି, ନିଜର ସୈନ୍ୟଦଳ ଅଛି, ସବୁକିଛି ଅଛି। ଯଦି ସେମାନଙ୍କର କେବେ କିଛି ରହିଥିଲା ତାହା ବର୍ତ୍ତମାନ ଅଟେ। ଇସ୍ରାଏଲ ଏକୀକୃତ ଅଟେ, ରୋମ୍ ଏକୀକୃତ ଅଟେ, ମଣ୍ଡଳୀ ଏକୀକୃତ ଅଟେ, ଆଉ କନ୍ୟା ମଧ୍ୟ ଏକୀକରଣ କରୁଅଛି। ଆମେନ୍। ଏବଂ ସେହି ମହାନ ଏକତାର ଆଗମନ ହେଉଅଛି। ଏହା କଣ ଅଟେ? ଏହା ସବୁକିଛି ସେହି ଚିହ୍ନ ଆଡ଼େ ଗତି କରୁଅଛି, ସେହି ମୁଖ୍ୟ ପ୍ରମୁଖ ଚିହ୍ନ ଆଡ଼େ, ଯାହାକି ଯୀଶୁ ଏବଂ ତାହାଙ୍କର କନ୍ୟାର ଏକ ରୂପରେ ଏକୀକରଣ ହେବା। ପିତା ପରମେଶ୍ୱର, ଏହି ଆଶୀର୍ବାଦ ଗୁଡ଼ିକୁ ପ୍ରଦାନ କର, ଯାହାକି ମୁଁ ଏହି ଲୋକମାନଙ୍କ ନିମନ୍ତେ ମାଗିଅଛି, ଏବଂ ହେବାକୁ ଦିଅ ଯେ ଆମେମାନେ ହୃଦୟ ଓ ଆତ୍ମାରେ ତୁମ ସହିତ ଏକୀକୃତ ହେବୁ, ଯେତେବେଳେ କି ସେମାନେ ତାହା ଇଚ୍ଛା କରି ସେମାନଙ୍କର ହାତଗୁଡ଼ିକୁ ଉପରକୁ ଉଠାଇ ଅଛନ୍ତି। ପ୍ରଭୁ ପରମେଶ୍ୱର, ଆମକୁ ଧୌତ କର ଓ ଆମକୁ ତୁମର କର। ପ୍ରଭୁ, ଏହା ପ୍ରଦାନ କର। ତାହା ହିଁ ସବୁକିଛି ଅଟେ ଯାହାକି ଆମେମାନେ ଜାଣୁ ଓ ଆମେମାନେ କରିପାରୁ ଯେ ମାଗିବା। ଆଉ ତାପରେ ତୁମେ କହିଛ ଯେ ଯଦି ଆମେମାନେ ତାହା ମାଗିବା ଓ ତାହାକୁ ବିଶ୍ୱାସ କରିବା, ତାହେଲେ ଆମେମାନେ ତାହା ନିଶ୍ଚିତରେ ପାଇବା। ପ୍ରଭୁ, ମୁଁ ତାହାର ଅପେକ୍ଷା କରୁଅଛି। ମୁଁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମକୁ ଧନ୍ୟବାଦ ଦେଉଅଛି। ଆମେନ୍। ଆମେନ୍। ଓ ମୋ ପ୍ରଭୁ, ଦେଖ ବର ଆସୁଅଛନ୍ତି, ଅର୍ଦ୍ଧରାତ୍ରିର କୋଳାହଳ ମୁଁ ଶୁଣୁଅଛି। ଆମେମାନେ ଏକ ଉଚ୍ଚରବ ସହିତ ଉର୍ଦ୍ଧ୍ୱକୁ ଯିବା, ଯଦି ଆମେମାନେ ସ୍ଥିର ରହିଥିବା ତାହାଙ୍କୁ ମଧ୍ୟ ଆକାଶରେ ସାକ୍ଷାତ କରିବା। ମୋ ଭାଇ, ଜାଗି ରୁହନ୍ତୁ ଓ ପ୍ରାର୍ଥନା କରନ୍ତୁ, ଏପରି ନ ହଉ ଯେ କେହି ତୁମର ମୁକୁଟ ନେଇଯାଉ, କାରଣ ଈଶ୍ୱଦୁଷ୍ଣ ଓ ପଥଭ୍ରଷ୍ଟକାରୀମାନେ ସେ ବିବାହ ବସ୍ତ୍ର ପିନ୍ଧିବେ ନାହିଁ। ତାହା ଠିକ ଅଟେ, ଆସନ୍ତୁ ଏହି ଅର୍ଦ୍ଧରାତ୍ରିର କୋଳାହଳ ନିମନ୍ତେ ପ୍ରସ୍ତୁତ ହେବା। ଏହା ଏପରି ଏକ ସମୟରେ ହେବାକୁ ଯାଉଅଛି ଯେତେବେଳେ କି ତୁମେ ତାହାର ଚିନ୍ତା ସୁଦ୍ଧା କରିନଥିବ। ଏକ କୋଳାହଳ ହେବ, ମାତ୍ର ଅବିଶ୍ୱାସୀ ଗହଣରେ ନୁହେଁ, ତାହା ତ ଅତି ଗୁପ୍ତରେ ହେବ। ମାତ୍ର ସେ ବିଶ୍ୱାସୀମାନେ ଯେଉଁମାନେ କି ଏହାର ଅପେକ୍ଷା କରୁଛନ୍ତି, କ'ଣ ଆପଣମାନେ ତାରାଗୁଡ଼ିକୁ ଏକ ଧାଡ଼ିରେ ଆସିବାର ଦେଖନ୍ତି କି? ବୁଝିଲେ ତାହା କ'ଣ ନେଇ ଆସିଥିଲା? ଠିକ ସେ ସମାନ ବିଷୟକୁ ଯେପରିକି ତା ପ୍ରଥମ ଥର କରିଥିଲା। ଦେଖନ୍ତୁ, ଆମେମାନେ ଏଠାରେ ଅଛୁ, ଚିହ୍ନ ଗୁଡ଼ିକ ଆସୁଅଛି। କଣ ତା ଠିକ ଅଟେ? ଓହ, ତାହାଙ୍କର ଆଶିଷିତ ଆଗମନର ବାର୍ତ୍ତାକୁ ଘୋଷଣା କରିବା, ତାହା ହିଁ ଅଟେ ଯାହାକି ଆମମାନଙ୍କୁ କରିବାକୁ ଅଛି, ସମସ୍ତଙ୍କୁ କହିବାକୁ ଅଛି। ପ୍ରସ୍ତୁତ ହୁଅ, ପରମେଶ୍ୱରଙ୍କୁ ସାକ୍ଷାତ କରିବା ନିମନ୍ତେ ପ୍ରସ୍ତୁତି କର। ଆମେନ୍। ମୁଁ ତାହାଙ୍କୁ ପ୍ରେମ କରେ, ଓ ମୁଁ ତାହାଙ୍କୁ କେତେ ପ୍ରେମ କରେ। ତେବେ ଆସନ୍ତୁ ଆମେମାନେ ବର୍ତ୍ତମାନ ନିଜ ପାଦରେ ଛିଡ଼ା ହୋଇଯିବା। ଯେତେବେଳେ ଆମେମାନେ ପରସ୍ପର ଜଣେ ଅନ୍ୟକୁ ବିଦାୟ କହୁ, ଆଖପାଖକୁ ଯାଆନ୍ତୁ ଓ କାହାରି ସହିତ ହାତ ମିଶାନ୍ତୁ ଏବଂ କୁହନ୍ତୁ, ତୋର ହାତ ମିଶାନ୍ତୁ। ମନେ ରଖନ୍ତୁ, ହୋଇପାରେ ଯେ ଆପଣଙ୍କର ଏକ ଆହ୍ୱାନ ଥିବ, ହୋଇପାରେ ଯେ ଆମମାନଙ୍କର ପରବର୍ତ୍ତୀ ସେବା ତାହାଙ୍କର ପାଦ ତଳେ ହେବ। ତେବେ କେବଳ ଚିନ୍ତା କରନ୍ତୁ, ଏହା ପୂର୍ବେ କି ଆମେମାନେ ପୁଣି ଥରେ ସାକ୍ଷାତ କରୁ, ଏହା ପୂର୍ବେ କି ଆମେମାନେ ରବିବାର ସକାଳରେ କିମ୍ବା ବୁଧବାର ରାତ୍ରିରେ ସାକ୍ଷାତ କରୁ, ହୋଇପାରେ ଯେ ତାହା ପ୍ରଥମ ବିଷୟ ଆପଣ ଜାଣନ୍ତି, କେହି ଜଣେ ହଜିଯାଇଥିବ, ଏହି ଜଣକ ହଜିଯାଇଥିବ ଆଉ ସେମାନେ ନଥିବେ। ଓ ନିଜର ସ୍ୱାମୀ ବିଷୟରେ ଚିନ୍ତା କରିବା ଯେ ସେ ହଜିଯାଇଥିବେ, କିମ୍ବା ଆପଣଙ୍କ ପତ୍ନୀ ହଜିଯାଇଥିବେ ଏବଂ ଜନ୍ଙ୍କର ପତ୍ନୀ ହଜିଯାଇଥିବେ, ଆଉ ଏଠାରେ ପିଲା ଛୁଆମାନେ ହଜିଯାଇଥିବେ, ସବୁକିଛି ଘଟିଥିବ। କ'ଣ ଘଟିତ ହେଲା? ତାପରେ ଆପଣ ପଛରେ ଛାଡ଼ି ହୋଇଯାଇଥିବେ। ଓହ, ତାକି ଏକ କ୍ରନ୍ଦନ ଓ ବିଳାପ କରିବା ହେବ। ଯେତେବେଳେ ହଜିଯାଇଥିବା ଲୋକମାନଙ୍କୁ ସେମାନଙ୍କର ଦୁର୍ଭାଗ୍ୟ ବିଷୟକୁ କୁହାଯାଏ, ସେମାନେ ଚଟାଣଗୁଡ଼ିକୁ ଓ ପର୍ବତଗୁଡ଼ିକୁ ଚିତ୍କାର କରି କହିବେ, ଯେପରିକି ଇସ୍ରାଏଲ ନଗରକୁ ମନ୍ଦିରକୁ ଫେରିଯିବା ବେଳେ କରିଥିଲା। ସେମାନେ ପ୍ରାର୍ଥନା କରିଥିଲେ, ମାତ୍ର ସେମାନଙ୍କର ପ୍ରାର୍ଥନାଗୁଡ଼ିକ ଅତି ବିଳମ୍ବ ହୋଇଯାଇଥିଲା। ସେମାନେ ବାର୍ତ୍ତାକୁ ଅଗ୍ରାହ୍ୟ କରିଦେଇଥିଲେ। ଓ ଭାଇ, କେବେ ହେଲେ ତାହା କରନ୍ତୁ ନାହିଁ। ଆପଣ ଯାହା କିଛି ବି କରୁଥାନ୍ତି, ସେହି ଉଦ୍ଦେଶ୍ୟ ପ୍ରତି ସାହସ ଧରି ଛିଡ଼ା ରୁହନ୍ତୁ। ହଁ ମହାଶୟ, ବର୍ତ୍ତମାନ ଯେପର୍ଯ୍ୟନ୍ତ ଆମେମାନେ ସାକ୍ଷାତ ନ କରୁ, ଆମେମାନେ ଏହା କରୁଥିବା। ଆସନ୍ତୁ ଆମେମାନେ ନିଜର ମସ୍ତକଗୁଡ଼ିକୁ ନତ କରିବା, ଯେତେବେଳେ ଆମେ ଗୁଣୁଗୁଣୁ କରୁଥାଉ। ଯେପର୍ଯ୍ୟନ୍ତ ଆମେମାନେ ସାକ୍ଷାତ ନ କରୁ, ପରମେଶ୍ୱର ଆପଣମାନଙ୍କ ସଙ୍ଗରେ ରୁହନ୍ତୁ।